নমো বিষ্ণুপদায় কৃষ্ণপৃষ্ঠায় ভূতলে শ্রীমতি গৌরগোবিন্দ স্বামিনীতি নামিনে নমো বিষ্ণুপদায় কৃষ্ণপৃষ্ঠায় ভূতলে শ্রীমতি ভক্তিবেদান্ত স্বামিনীতি নামিনে নমস্তে সরস্বতী দেবে গৌরবাণী প্রচারিণী নির্বিশেষ শূন্যবাদী পাশ্চাত্যদেশতারিণী জয় শ্রীকৃষ্ণ চৈতন্য প্রভু নিত্যানন্দ শ্রী অদ্বৈত গদাধর শ্রীবাসাদি শ্রী গৌরভক্তবৃন্দ হরে কৃষ্ণ 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 হরে 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 রাম 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 হরে হরে ওং নমো ভগবতে বাসুদেবায় ওং নমো ভগবতে বাসুদেবায় ওং নমো ভগবতে বাসুদেবায় আজ দ্বিতীয় দিনে আপনাদের মন্ত্রাষ্ট্র কৃষ্ণ চেতনা সংঘ তরফ বহু বহু ধন্যবাদ অর্পণ করি প্রভুঙ্কর এই মঙ্গলময় কথা প্রসঙ্গ ক্রমে আমি মানে যে শুনুছে ভক্তপ্রবর সুদামাঙ্কর চরিত গতকাল যেটি কথা বিশ্রাম দিয়ে পুঁসিত আজ কথা আরম্ভ করা তা পূর্ব সম্যক আপনার সূচনা দেবি গতকাল কথা বিষয়ের বলদেবঙ্কর তীর্থ ভ্রমণ পরে যেতবে সুখদেব গোস্বামী শেষে ফলশ্রুতি কুমেন যে অন্ত যে প্রাত আধ্যা সময়ের এই বলরামঙ্কর তীর্থ ভ্রমণ লীলা শ্রবণ করব সদ্বৈত হবে সে হরিঙ্কর দ্বৈত হব প্রিয় হব তো পরীক্ষিত মহারাজ ভাবলে বোধ হয়ে বর্তমান কথা সুখদেব গোস্বামী শেষ করে দেবে সেপ গতকাল তা প্রশ্ন করে সে প্রশ্ন হি সুদামা চরিত আরম্ভ হবে জানিচ অন্যান্য মুকুন্দস্য মহাত্মনম বীর্যাণী অনন্ত বীর্যস্য শ্রুতম ইচ্ছামহে প্রভু হে গুরুদেব যাহা সবু অন্য মুকুন্দঙ্কর পরমানন্দ প্রদঙ্কর লীলা চরিত অছি কর্মাণী অছি তাকে মতে কুহন্তু কাহিকি না বীর্যাণী অনন্ত বীর্যস্য ভগবানঙ্কর কথা অতি প্রভাবশালী প্রভুঙ্কর করুণাময় কথা হোক প্রভুঙ্কর ভক্তবাৎসল্য কথা হোক প্রভুঙ্কর যেকোনসি লীলা হচ্ছে অতি প্রভাবশালী জীবর অন্তরে যে মায়া বৃত্তি তিন গুণর বৃত্তি যে প্রভাব পকাইকি রাখিছি হীনবীর্য জীব আছে সে মায়াকে জানু সেটা মায়া মতো কষ্ট মিলুছি কিন্তু এতে উদ্ধার হয়ে পারিব না কিন্তু হরি কথা শ্রবণ দ্বারা এ বীর্যবতী হরি কথা বীর্যাণী অনন্ত বীর্যস্য অতি প্রভাবশালী কৃষ্ণ এবং কৃষ্ণঙ্কর কথা শ্রবণ কলে জীবর চিৎশক্তি বৃত্তি বহিরঙ্গা বৃত্তি ছাড়ি অন্তরঙ্গা বৃত্তি আড়ে জীবর ইন্দ্রিয় মানে উন্মুখী হবে এবং মু শুণা ইচ্ছা করুছি এবং পরীক্ষিতর শ্রবণ ইচ্ছাকে দেখি সুখদেব গোস্বামী গতকাল প্রশ্ন কলে হে পরীক্ষিত তুমি কেতে সময় বঞ্চব এ তো সপ্তম দিনের কথা দুই তিন মুহূর্ত দুই তিন ঘন্টা বা দুই তিন মুহূর্ত পরে তক্ষক আসিপরে তুমি কাহিকি এত কৃষ্ণ কথা শুনেপা ব্যাকুল হোছ না কোন শ্রুত্বা সকৃত ব্রহ্মণ উত্তম শ্লোকে সৎকথা সমীপাদ লেখিলে সৎকথারে মনোহরা বিষয় বৈতৃষ্ণা জনিক কথা হে গুরুদেব যে বিষর্ণ কাম মার্গেণে বীরমতে বিশেষজ্ঞ বিষর্ণ কাম মার্গেণে যে বিশেষজ্ঞ যে সারবিদ সে বীরমতে যে কাম মার্গকে ত্যাগ করে দিয়েছেন সে কদাপি এত বিরাম হয়ে পারবে না ত্যাগ করে পারবে না কৃষ্ণ কথা কাহিকি না কাম মার্গ গতকাল তার বিস্তৃত আমি শুনুলে ଏଥିରେ କେବଳ ଜୀବକୁ କଷ୍ଟ ହିଁ ମିଳେ। ଏବଂ କାମ ମାର୍ଗରେ ଯେଉଁମାନେ ବିଷର୍ଣ୍ଣ ହୋଇଯାଇଛନ୍ତି ସେମାନେ କ'ଣ କରିବେ ନା, ସେମାନେ କେବଳ କୃଷ୍ଣ କଥାକୁ ଜୀବନରେ ଆଧାର କରିବେ, ହରିଙ୍କର କଥାକୁ ହିଁ ଆଧାର କରିବେ। ଏବଂ ଗତକାଲି କେବଳ ସେତିକି କହିନଥିଲେ, ଶ୍ରବଣ ବିନା ଜୀବନ ବ୍ୟର୍ଥ। ଆଉ ଯେତେ ଅଙ୍ଗ ଶରୀରରେ ଅଛି ସେ ଅଙ୍ଗ ଯଦି ହରିଙ୍କର ସେବା ନ କଲା, ସେ ଜୀବନ ଥାଇକି ସେ ମୃତ ତୁଲ୍ୟ। ଗତକାଲି ସ୍ମରେତ୍ ବସନ୍ତ ସ୍ଥିର ଜଙ୍ଗମେଷୁ ଶୃଣୋତି ତତ୍ ପୁଣ୍ୟ କଥା ସକର୍ଣ୍ଣ। ହେ ଗୁରୁଦେବ, ପରୀକ୍ଷିତ କହୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ। ସାର୍ ତ ଆମର ଅଛନ୍ତି ରାମକୃଷ୍ଣ ସାର୍, ସେ ଜାଣିଥିବେ। ମୁଁ ତ ସଂସ୍କୃତ ପଢ଼ିନି, ମୁଁ ବ୍ୟାକରଣ କିଛି ପଢ଼ିନି, ମୁଁ କେବଳ ଜୀବ ଗୋସ୍ୱାମୀଙ୍କ ଆଚାର୍ଯ୍ୟମାନଙ୍କ ଟୀକାକୁ କେବଳ ଆଧାର କରି କହୁଛି। ବୈଷ୍ଣବମାନଙ୍କର ଆପଣମାନଙ୍କର ଆଶୀର୍ବାଦକୁ ନେଇକି ମୁଁ କେବଳ କଥା କହୁଛି। ସବାକ୍ ଜୟା ତସ୍ୟ ଗୁଣାନ୍ ଗୁଣିତୁ କରୁଛୁ ତତ୍କର୍ମ କରୁ ମନସ୍ଥ। ସବୁକୁ କର୍ତ୍ତା ରଖାଗଲା ଶ୍ଳୋକରେ। ଜୀବ ଗୋସ୍ୱାମୀ ହେଉଛନ୍ତି ଜଣେ ବିଦ୍ୱାନ, ମହାପ୍ରଭୁଙ୍କର କୃପାପ୍ରାପ୍ତ, ଏଭଳି କୃପାପ୍ରାପ୍ତ ହୋଇଛନ୍ତି ସ୍ୱରଚିତ, ତାଙ୍କର ସ୍ୱରଚିତ 80,000 ଅଧିକ ଶ୍ଳୋକ ଅଛନ୍ତି କୃଷ୍ଣ ଲୀଳା। ସେ କୌଣସି ପୁରାଣରୁ ଆଣିନାହାନ୍ତି, ଛଡ଼ ସନ୍ଦର୍ଭ ଗୋପାଳ ଚମ୍ପୁ ବିଶାଳ ପଣ୍ଡିତ ସେ ସଂସ୍କୃତରେ, ସେ ଭାଗବତକୁ ତର୍ଜମା କରିକି 3 ଟୀକା ରଚନା କରିଛନ୍ତି ଭାଗବତରେ, ତାଙ୍କର 3 ଟୀକା କେବଳ। ବୈଷ୍ଣବ ତ ଶୁଣି ଆଉ କ୍ରମସନ୍ଦର୍ଭ, ବୃହତ୍ କ୍ରମସନ୍ଦର୍ଭ ଭାଗବତ ଉପରେ ତାଙ୍କର 3 ଟୀକା। ସେ କହିଲେ କାହିଁକି ପରୀକ୍ଷିତ, ଏଠି ତ ସବୁ ବଚନ କହିଲେ, ସବୁକୁ କର୍ତ୍ତା ରଖିଲେ କିନ୍ତୁ କରଣ କରିଦେଲେ ବାକ୍ୟଟାକୁ, ବଚନଟାକୁ କରଣ କାହିଁ କରିଦେଲେ। ସବାକ ଜୟା ତସ୍ୟ ଗୁଣାନ୍ ଗୁଣିତ, ସେଇ ବାଣୀ ଯାହାଦ୍ୱାରା କୃଷ୍ଣ ସେବା କରାଯାଏ, କୃଷ୍ଣ କଥା କୁହାଯାଏ, କୃଷ୍ଣ ନାମ କାହିଁକି କଲେ। ଏଠି ଗତକାଲି ଆମେ ଶୁଣୁଥିଲେ ଜୀବ ଗୋସ୍ୱାମୀ କହୁଛନ୍ତି, ସର୍ବେନ୍ଦ୍ରିୟା କୋବିକାୟା ବହୁବିଦୟା ବାଚୋ, ବଚନର କିଏ ସୀମା କରିଛନ୍ତି। ଆପଣ କହିଲେ ଆମେ ଜୀବନ କାଳ ଭିତରୁ କେତେ କଥା କହୁଛେ ଆଉ କେତେ ବି କହିବା, କିନ୍ତୁ ଏଇ ବଚନ ହେଉଛି ସର୍ବେନ୍ଦ୍ରିୟ କ୍ଷୋଭକାରୀ, ସବୁ ଇନ୍ଦ୍ରିୟକୁ କ୍ଷୋଭିତ କରିଦେବ, ଉତ୍ତେଜିତ କରିଦେବ। ଆଉ ଏଇ ବଚନ ଯଦି ସଂଯମ ହେଇଗଲା, ସମସ୍ତ ଇନ୍ଦ୍ରିୟର ଯେଉଁ ବହିର୍ମୁଖତା ଅଛି, ବିମୁଖତା ଅଛି, ଏଇଟା ଦୂର ହେଇଯିବ। ଏ ସେଇ କଥା ସେଥିପାଇଁ ଜୀବ ଗୋସ୍ୱାମୀ ଗତକାଲି କହିଥିଲେ, ଜୀବସ୍ୟ ଭଗବତ ନାମ ଉଚ୍ଚାରଣ ଆଦି ନାମ ପରମ ପୁରୁଷାର୍ଥ ସାଧନେ ତସ୍ୟା ଏବ ଶ୍ରେଷ୍ଠ ବୋଧନାର୍ଥମ। ଏଟାକୁ କର୍ତ୍ତା କରିବାର କାରଣ ହେଉଛନ୍ତି, ଏ କରଣ କରିବାର କାରଣ ହେଉଛନ୍ତି, ଜୀବର ଶ୍ରେଷ୍ଠ ପରମ ପୁରୁଷ ସାଧନ କେବଳ ଜିହ୍ୱା ଦ୍ୱାରା ହେବ। ଭଗବାନଙ୍କୁ ଆମେ ପ୍ରାପ୍ତ ହେବା ଏ ଜିହ୍ୱା ଦ୍ୱାରା, ଶବ୍ଦ ବ୍ରହ୍ମ ଉଚ୍ଚାରଣ କରିକରି ଭଗବାନଙ୍କର ନାମ, ଏ ଯେଉଁ ମହାମନ୍ତ୍ରୀ ଶବ୍ଦ ବ୍ରହ୍ମ, ଏଥିରେ ଭଗବାନଙ୍କର ଶକ୍ତି ପୂର୍ଣ୍ଣ ନିହିତ ଅଛି। ନାମ ନାମ କାରୀ ବହୁଦା ନିଜ ସର୍ବଶକ୍ତି, ପ୍ରଭୁଙ୍କର ନାମରେ ପ୍ରଭୁ ସମ୍ପୂର୍ଣ୍ଣ ଶକ୍ତି ଦେଇଛନ୍ତି। ତେଣୁ ଏ ବଚନକୁ କରଣ ଏଥିପାଇଁ କରାଗଲା, ଏଥିରେ ଜୀବର ପରମ ପୁରୁଷାର୍ଥ ସାଧନ ହେବ। ଆଉ ମହାପ୍ରଭୁ ସେ କଥା ଚେତନ ଭାଗବତରେ କହିଲେ। ଆମେ ଭକ୍ତ, ବିଶେଷ କରି ଭକ୍ତମାନଙ୍କ ପାଇଁ ଏଠି ଶିକ୍ଷା, ଭକ୍ତ ଅଲଗା ବଚନ କିଛି କହିବ ନା। ମହାପ୍ରଭୁ କହୁଛନ୍ତି, ଆମା ପ୍ରତି ଯଦି ପ୍ରୀତି ଥାକେ ସବାକାରେ, ଆମା ପ୍ରତି ଯଦି ପ୍ରୀତି ଥାକେ ସବାକାରେ, ତବେ କୃଷ୍ଣ ବ୍ୟତିରିକ ନା ବୋଲିବ ଆରେ, ତବେ କୃଷ୍ଣ ବ୍ୟତିରିକ ନା ବୋଲିବ ଆରେ, କି ଭୋଜନେ କି ଶୟନେ କି ବା ଜାଗରଣେ, ଭୋଜନେ କି ଶୟନେ କି ବା ଜାଗରଣେ, ଅହର୍ନିଶ
चिंता कृष्ण बोला हवदने आहर्निश चिंता कृष्ण बोला हवदने।
ये महाप्रभुंकर शिक्षा स्मरेत वसंतम स्थिर जंगमेशु श्रृणोति तत्पूर्ण कथा सकर्ण। महापुरुष शिक्षा दे स्मरेत वसंतम स्थिर जंगमेशु स्थिर जंगम सबुतिर हरिंकर सत्ता को उपलब्धि कराजी। भगवान एकादश स्कंद उद्धव कहे उद्धव मोर सेवा स्वतंत्र बुद्धि जीव के पर्यंत करे जे पर्यंत मो सर्व सबु जीव अंतर रे अछि एटा तार दर्शन न होइता। जेतोले जानी परे भगवान सबु जीव अंतर रे अछंती तांको प्रेरणा दे तांको सब कार्य करउछंती एई दर्शन हेगला मात्रे सेतबेले मोर उपासना सबु जीव दिर से करे सब जीव सब देखियो। ये प्रभुंकर कहा को उद्वेग दबना कहा को कष्ट दबना कहा दोष दर्शन करना ये अवस्था को जीवा को पड़ियो भक्त को जीवा को केमती कर ये कथा कह महाप्रभु कहले ये तुम्हें कह चो आम चैतन्य महाप्रभुकर भक्त बोली महाप्रभु शिक्षा दे करण ये करागला ये परम पुरुषार्थ साधन केवल वचन द्वारा हम महाप्रभु कहले जदि आम प्रति स्नेह थाके सब आकार तबे कृष्ण व्यतिरिक न गाइबार जदि मत भल पाऊ मोर भक्त हो मोर गोटे आदेश कृष्ण कथा छड़ा कृष्ण नाम छड़ा किसी कथा कहना
हरे कृष्ण 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 हरे 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 राम 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 हरे हरे।
कारण ये आमको बंधन में पकई दीजिए जुहा आई जुहा रु आम मुक्ति पाइबा। असती नारी कौन करे स्वामी सेवा छाड़ी पर स्वामी सेवा करे आम इंद्र मान कौन है ना असती नारी भली है निज स्वामी ये इंद्र मान अच्छा स्वामी सेवा करना ऋषिकेश हृदय भितर रही स्वामी सेवा आम करूने असती नारी भली आम अवस्था हो महाभक्त मैंने पचार प्रभु केत नाम कर महाप्रभु कह कि भोजने कि शयने कि जागरणे भोजन अवस्था हो कि शयन अवस्था हो कि जागरण अवस्था हो शुआ अवस्था केमती नाम करेंगे ना जी जागरण अवस्था भोजन अवस्था नामटा हो शला भी देखिए आप शे नाम चल कि भोजने कि शयने कि जागरण जागरणे आना नामटा कर चिंता तो पड़े अलग आड़े नाम कला मुंड तो अलग आड़े पड़ू शिक्षित में कहले स्मरेत वसंत स्थिर जंगमेशु श्रृणोति तत्पुण्य कथा सकर्ण। सब बेले जो स्मरण आसव हरिं स्मरण भगवान स्मरण ये अवस्था आमको प्राप्त हवाक पड़ो जो बाटे जीवन ना सम्यक सिद्धि हो पारना तेरे परीक्षित कहते जे गुरुदेव ये हूँ अंग जो अंग जो कर द्वारा हरिंकर सेवा कराए जो वचन द्वारा हरिंकर नाम हरिंकर कथा कह जाए जो कर्ण द्वारा कृष्ण कथा शुणा जाए एवं ये श्लोक तापरवर्त श्लोक श्लोक कहते
शिरास्तु तस्य उभयलिंगानमे तदेव जत्पश्यति तद्धि चक्षु अंगानि विष्णु अथ तज्जनानं पादोदक जानी भजन्ति नित्यं।
एटी नित्यं शब्द लगे प्रतिदिन एटा करिया पड़ो जीवन हरिभक्त भगवान सब जीवपाई कथा कही परीक्षित सुखदेव गोस्वामी संवाद सब जीवपाई कौन सी संप्रदाय नुहे भागवत क्यों संप्रदाय जी कहि यार उत्तर दे पारे ना भगवान ताल क्यों संप्रदाय भागवत भगवान वाणी सब संप्रदाय समस्त मानवे जदि आम भारत वर्ष बहु संप्रदायर लोक रही है हिंदू मुसलमान क्रिश्चियन बहु संप्रदायर लोक रही जैनिस्ट बुद्धिस्ट जदि कह भारत संविधान नियम अच्छी से संप्रदाय कि कहपर हिंदू कहपर ये आम संप्रदाय बोली सब जीव जिते भारतवासी समस्त हूँ नियम तेनाली भगवान नियम भागवतम सब संप्रदाय लोक मान से शिक्षा दूसरे से कथा नित्यम से क्यों संप्रदाय हूँ क्यों दीक्षित ग्रहण करते नित्य कार्य कराया पड़ो सर पाई शिरस्तु तस्य उभयलिंग आनमेत ଏଇ ପ୍ରଣାମର ମୂଲ୍ୟ ବର୍ତ୍ତମାନ କହୁଛନ୍ତି ଶିରସ୍ସୁ ଶିରସ୍ତୁ ତସ୍ୟ ଉଭୟ ଲିଙ୍ଗ ଆନମେତ ଭଗବାନଙ୍କର ଦୁଇଟା ଲିଙ୍ଗ, ଲିଙ୍ଗ ମାନେ ଶରୀର ଭକ୍ତ ରୂପ ସାରଗ୍ରାମାଦି ରୂପ ଚ ସମ୍ପାଦ ଜୀବ ଗୋସ୍ୱାମୀଙ୍କ ଉଭୟ ଲିଙ୍ଗମ ସ୍ୱାମୀପାତ ବଡ଼ ପ୍ରଥମ ଟିକାକାର ଶ୍ରୀଧର ସ୍ୱାମୀଙ୍କର ଘର ହେଉଛି ବାଲେଶ୍ୱର ପାଖରେ କ୍ଷୀରିଚୋରା ପାଖରେ ମରେଇ ଗାଁ, ସମଗ୍ର ବିଶ୍ୱର ସେ ମୌଡ଼ମଣି ନୃସିଂହଦେବଙ୍କର ଭକ୍ତ ସିଏ ପ୍ରଥମ ଟିକା କରିଛନ୍ତି, ତାଙ୍କର ଦୃଷ୍ଟି ବଡ଼ ଅଦ୍ଭୁତ ଦୃଷ୍ଟି, ସେତେବେଳେ ଉଭୟ ଲିଙ୍ଗ ଲେଖିଲେ ସେ କହିଲେ ସ୍ଥିର ଜଙ୍ଗମାନ, ପ୍ରତିଦିନ ସ୍ଥିର ଜଙ୍ଗମାନଙ୍କୁ ପ୍ରଣାମ କରିବ, ବୃକ୍ଷକୁ ଦେଖିଲେ ପ୍ରଣାମ କରିବ, ତାଙ୍କ ଦୃଷ୍ଟି ଏଇଭଳିଆ ସମସ୍ତଙ୍କୁ ପ୍ରଣାମ କରିବ, ଶିରସ୍ତୁ ତସ୍ୟ ଉଭୟ ଲିଙ୍ଗ ଆନମେତ। ଆଉ ଭଗବାନ ଯେତେବେଳେ ଏକାଦଶ କଥା ପ୍ରବଚନ ଦେଲେ ପ୍ରଣାମର ମୂଲ୍ୟ ବହୁତ ଆଜ୍ଞା ବହୁତ, ଭଗବାନଙ୍କର ଦୁଇ ଜଣ ଭକ୍ତ ଛୋଟ ଛୋଟ ଯାହା କୁହନ୍ତି କାନା କାନା ଭଳିଆ ପିଲା ଦୁଇ ଜଣ କେବଳ ପ୍ରଣାମରେ ଜିତି ନେଲେ, ନୃସିଂହଦେବଙ୍କ ଭଳି ଉଗ୍ର ରୂପ ଧରିଥିଲେ, ନୃସିଂହଦେବ ଯେଉଁ ଉଗ୍ର ରୂପ ଧରିଛନ୍ତି ଅତି ଭୟଙ୍କର ରୂପ, କିନ୍ତୁ ପ୍ରହ୍ଲାଦଙ୍କର ଗୋଟିଏ ପ୍ରଣାମରେ ନୃସିଂହଦେବଙ୍କର ଭଗବାନଙ୍କର କ୍ରୋଧ କିଭଳି ହେଇଥିବ, ଜୀବର କ୍ରୋଧ ଏୟା, ଜୀବର କ୍ରୋଧ ଦେଖୁଛନ୍ତି କେତେ କାଣ୍ଡ କାରଖାନା କରିଦେଉଛି, ଆଉ ପ୍ରଭୁଙ୍କର ଭକ୍ତ ପ୍ରତି ଅବମାନନା ହେଇଯାଇଛି, ପ୍ରଭୁ ହେଭଳି କିଭଳି କ୍ରୋଧାନ୍ୱିତ ହୋଇଛନ୍ତି, ବ୍ରହ୍ମାଜୀ ଆସୁନାହାନ୍ତି ଲକ୍ଷ୍ମୀଙ୍କୁ ପଠାଉଛନ୍ତି, ଲକ୍ଷ୍ମୀ କହୁଛନ୍ତି ନାଇଁ ନାଇଁ ଇଏ ମୋର ସ୍ୱାମୀ ନୁହନ୍ତି ବୋଧ ହୁଏ, ମୋ ସ୍ୱାମୀ ପ୍ରଶାନ୍ତ, ସେ ତ ଶାନ୍ତ ଏତେ ଉଗ୍ର ରୂପ ମୁଁ ତ କେବେ ଦେଖିନି, ନାଇଁ ଇଏ ମୋର ସ୍ୱାମୀ ନୁହନ୍ତି, ମୋତେ ସନ୍ଦେହ ଲାଗୁଛି, କିନ୍ତୁ ଗୋଟିଏ ପ୍ରଣାମରେ ଏତେ ସ୍ତୁତି କଲେ ଯକ୍ଷ ରାକ୍ଷସ ସମସ୍ତେ ଯକ୍ଷ ଗନ୍ଧର୍ବ କିନ୍ନର ଆପଣ ସ୍ତୁତି ଦେଖିବେ ସପ୍ତମସ୍କନ୍ଦ ଭାଗବତମରେ, ଶିବଜୀ ବ୍ରହ୍ମାଜୀ ସମସ୍ତେ ସ୍ତୁତି କରିଛନ୍ତି, କିନ୍ତୁ ପ୍ରହ୍ଲାଦ ସ୍ତୁତି କରିନାହାନ୍ତି, ବିଧିବତ୍ତା ଏମାନେ ଏମାନଙ୍କର ଜ୍ଞାନର ବଳକୁ ଦେଖେଇଲେ, କିନ୍ତୁ ପ୍ରହ୍ଲାଦ ଭକ୍ତିର ବଳକୁ ଦେଖେଇଲେ, ଗୋଟିଏ ପ୍ରଣାମ ଭଗବାନଙ୍କ ଗଲେ ଅନାଥ ବାଳକ ବାପା ଯାର ମରିଯାଇଛି, ସିଏ ଯଦି କାହା ଚରଣ ତଳେ ପଡ଼ିଯିବ ତା କେମିତି ଦୃଷ୍ଟି ଆସିବ, ସଂସାର ଲୋକର ଦୃଷ୍ଟି କେମିତି ଆସିବ, ଆଉ ଭଗବାନ ଯାହାର ବାବାକୁ ମାରିକି ଅନ୍ତରାଡ଼ିକୁ ସବୁ ବେକରେ ପକାଇଛନ୍ତି, ଆଉ ଭୁକ୍ତାବଶିଷ୍ଟ ଏ ରାଜାଦି ରାଜ ହିରଣ୍ୟ କଶିପୁ ଯେଉଁ ସିଂହାସନକୁ ଭୋଗ କରିଛି ସେଇ ସିଂହାସନରେ ଭଗବାନ ବସିଛନ୍ତି, ଆରେ ରାଜା ବିଷୟ ରାଜା ତାର ସିଂହାସନରେ ବସିଛନ୍ତି, ସହାୟମାନ ହେଉଛନ୍ତି ତାର ଅନ୍ତରାଡ଼ିକୁ ବେକରେ ପକାଇଛନ୍ତି, ଫୁଲମାଳି କିଏ ଦେବ ସେତେବେଳେ ଉଗ୍ର ରୂପ, କିନ୍ତୁ ଗୋଟିଏ ପ୍ରଣାମରେ ପ୍ରହ୍ଲାଦ ଜିତି ନେଲେ, ଭଗବାନ ପାଦ ତଳେ ଯାଇ ପଡ଼ିଗଲେ ପ୍ରହ୍ଲାଦ, ଭଗବାନଙ୍କର କରୁଣାପୂର୍ଣ୍ଣ ଏ ଉଗ୍ର ରୂପ ସାଙ୍ଗେ ସାଙ୍ଗେ ପ୍ରଶମିତ ହେଲେ ସାଙ୍ଗେ ସାଙ୍ଗେ, କାହିଁକି ଆରେ ଆରେ ୟାର ବାବା କୋଉଠୁ ମୁଁ ମାରିଦେଇଛି ନା, କିନ୍ତୁ ବର୍ତ୍ତମାନ ମୋ ଉପରେ ସମ୍ପୂର୍ଣ୍ଣ ଭରସା କରିଛି, ଗୋଟିଏ ପ୍ରଣାମରେ ଭଗବାନ ତାଙ୍କ କୂଳକୁ ନେଇକି ବସେଇଦେଲେ ସାଙ୍ଗେ ସାଙ୍ଗେ, ବ୍ରହ୍ମାଜୀ ଶିବଜୀ ଲକ୍ଷ୍ମୀଙ୍କୁ ଦେଖେଇଲେ ଦେଖ ମୋର ଆଦର କିଭଳି ପାଇଲା କେବଳ ଗୋଟିଏ ପ୍ରଣାମରେ, ଆଉ ଗୋଟିଏ ପ୍ରଣାମରେ ଧ୍ରୁବ ମହାରାଜ ସବୁ ବେଦଜ୍ଞାନ ପ୍ରାପ୍ତ ହେଇଗଲେ, ସବୁ ବେଦଜ୍ଞାନ, ଦ୍ୱାଦଶ ଆଦିତ୍ୟ ବାରଟି ସ୍ତୁତି ତାଙ୍କର ବାରଟି ସୂର୍ଯ୍ୟ ଭଳି ଉଦୟ ହେଲେ, ମଧୁବନରେ ଭଗବାନ ଛଅ ମାସରେ ଧ୍ରୁବ ମହାରାଜ ସବୁ ତ ଭୋଜନ କଥା କ'ଣ କହିବା, ଛଅ ମାସରେ ବାୟୁକୁ ବନ୍ଦ କରିଦେଇଛନ୍ତି, ନିଶ୍ୱାସ ପ୍ରଶ୍ୱାସ ବନ୍ଦ, ଗୋଟିଏ ପାଦରେ ଦଣ୍ଡାୟମାନ ହେଇଛନ୍ତି, ସ୍ଥାଣୁ ଇବ ସ୍ଥାଣୁ ଭଳି ଅଚଳ ଅବସ୍ଥାରେ ଦଣ୍ଡାୟମାନ ହେଇଛନ୍ତି, ପାଞ୍ଚ ବର୍ଷର ବାଳକରେ ଏତେ ପ୍ରଶାନ୍ତ ସ୍ଥିର ମନ, ସମସ୍ତେ ଆଶ୍ଚର୍ଯ୍ୟ, ଭଗବାନ ଯେତେବେଳେ ଆସିଛନ୍ତି ଭଗବାନ ଧ୍ରୁବ ମହାରାଜଙ୍କର କୋମଳ ଶରୀରକୁ ଦେଖି ଆଶ୍ଚର୍ଯ୍ୟରେ ଛଅ ମାସ ଏତେ କଠୋର ତପସ୍ୟା କଲାଣି, ଭଗବାନ ଗରୁଡ ଉପରେ ଏଭଳି ବସିଛନ୍ତି ଜାଣନ୍ତି ଧ୍ରୁବ ସ୍ତୁତି କରିବ, ଭଗବାନଙ୍କର ପାଦ ପଦ୍ମର ଛାୟା ଧ୍ରୁବ ମହାରାଜଙ୍କ ଉପରେ ପଡ଼ୁଛି, ଜୀବ ଯେଉଁ ତପସ୍ୟା କରିବ ତା ତପସ୍ୟା ଭଗବାନ ପାଇଁ ତପସ୍ୟା କରୁଛି, ସେ ତପସ୍ୟା ଭଗବାନ ସହ୍ୟ କରିପାରନ୍ତିନି, ମୋ ପାଇଁ ଏଇଟା କଷ୍ଟ କରୁଛି ନା, ଭଗବାନଙ୍କ ଅନ୍ତର କୋଟି କୋଟି ନବନୀତ ଠାରୁ ଆହୁରି କୋମଳ, ତେଣୁ ସିଏ ଧ୍ରୁବ ମହାରାଜଙ୍କର ତପସ୍ୟା ଦେଖି ଗରୁଡ଼ ଉପରେ ବସିଛନ୍ତି, ପାଦକୁ ଏଭଳି ଭାବରେ ସିଏ ପ୍ରଭୁ ରଖିଛନ୍ତି, ତାର ପାଦ ଭଗବାନଙ୍କର ପାଦ ପଦ୍ମର ଛାୟା ଧ୍ରୁବ ମହାରାଜଙ୍କ ମସ୍ତକ ଉପରେ ପଡ଼ୁଛି, ଆଉ ପାଦ ପଦ୍ମର ଛାୟା ଉପରେ ଦଣ୍ଡାୟମାନ ହିଁ ଧ୍ରୁବ ମହାରାଜ ଦେଖିଦେଲେ ଭଗବାନ ଦେଖିଦେଲେ ପ୍ରଭୁଙ୍କର ରୂପକୁ, ଶଙ୍ଖ ଚକ୍ର ଗଦା ପଦ୍ମ ଧରିଛନ୍ତି, ଆଉ ନାରଦମୁନି ବର୍ଣ୍ଣନା କରିଥିଲେ ପ୍ରସାଦ ଅଭିମୁଖ ଶାଶ୍ୱତ ଅତି ସୁନ୍ଦର ପ୍ରଭୁଙ୍କର କୃପା କରିବା ପାଇଁ ମୁଖ ଧ୍ରୁବ ତୁମେ ମଧୁବନ ଗଲେ ସେଟା ସ୍ମରଣ କରିବ, ଧ୍ରୁବ ସେଇ ମୁଖକୁ ଦେଖି ଦେଇ କେବଳ ପ୍ରଣାମ କରିଦେଲେ, ଗୋଟିଏ ପ୍ରଣାମରେ ଭଗବାନ ସମସ୍ତ ବେଦ ଜ୍ଞାନ ଦେଇଦେଲେ, ଭଗବାନଙ୍କ ପ୍ରଣାମର ମୂଲ୍ୟ ଏଇଟା। ସେପାଇଁ ଶିରସ୍ତୁ ତସ୍ୟ ଉଭୟ ଲିଙ୍ଗ ଆନମେତ୍, ସ୍ୱାମୀପାଦ କହିଲେ ସ୍ଥିର ଜଙ୍ଗମଙ୍କୁ ପ୍ରଣାମ କରିବ। ଆଉ ଜୀବ ଗୋସ୍ୱାମୀ ବୈଷ୍ଣବ ଦର୍ଶନ ଲେଖୁଛନ୍ତି, ଉଭୟ ଲିଙ୍ଗମ ଶାଳଗ୍ରାମାଦି ରୂପମ ତତ୍ ଭକ୍ତ ରୂପଞ୍ଚ। ଶାଳଗ୍ରାମଙ୍କର ରୂପକୁ ଭଗବାନଙ୍କର, ବିଷ୍ଣୁଙ୍କର ରୂପକୁ ଆଉ ଭକ୍ତ। କିନ୍ତୁ ଭଗବାନ ଯେତେବେଳେ ଏକାଦଶ ସ୍କନ୍ଧରେ ଉଦ୍ଧବଙ୍କୁ ପ୍ରବଚନ ଦେଉଛନ୍ତି, କେହି ପ୍ରଶ୍ନ କରିପାରନ୍ତି ଆମେ ଭକ୍ତକୁ ପ୍ରଣାମ କରିବୁ ଅଭକ୍ତକୁ ପ୍ରଣାମ କରିବୁନୁ? କିନ୍ତୁ ଭଗବାନ ଏକାଦଶ ସ୍କନ୍ଧରେ କହିଲେ, ବିସୃଜ୍ୟାସ୍ମୟମାନାନାମ ସ୍ୱାନମ ଦୃଶମ ଦୃଢ଼ାଚ ଦୈହିକମ ପ୍ରଣମେ ଦଣ୍ଡବତ ଭୂମୋ ସ୍ୱଚଣ୍ଡାଲୋ ଗୋଖରମ। ହେ ଉଦ୍ଧବ, କୃଷ୍ଣ ଶିକ୍ଷା କିଭଳି ଦେଖନ୍ତୁ ଆଜ୍ଞା, ଯଦି ଭାଗବତ ଶୁଣନ୍ତେ ନା, ଜଗତରେ କୌଣସି ଜୀବ ଭିତରେ କି କାହାକୁ କଷ୍ଟ ଦିଅନ୍ତେ ନା, ଯଦି ଭାଗବତ ସବୁ ଲୋକ ଶୁଣି ଜୀବନରେ କାର୍ଯ୍ୟ କରନ୍ତେ, ପୋଲିସ ଡିପାର୍ଟମେଣ୍ଟ ଚାବି ପଡ଼ିଯାଏ। ଭାଗବତରେ ତ ପରହିଂସା ଭାବ ନାହିଁ ନା। ଭଗବାନ ଉଦ୍ଧବ କହୁଛନ୍ତି, ଉଦ୍ଧବ ବିସୃଜ୍ୟ ସ୍ମୟମାନସ୍ୟ, ଲଜ୍ଜା ତ୍ୟାଗ କରିଦେବ ତୁମେ। ବଦରିକା ଆଶ୍ରମକୁ ଉଦ୍ଧବଙ୍କୁ ଜ୍ଞାନ ଦେଇ, ଭାଗବତ ଜ୍ଞାନ ଦେଇ ପଠେଇବା ପୂର୍ବରୁ କହୁଛନ୍ତି, ବିସୃଜ୍ୟ ତ୍ୟାଗ କରିଦେବ କ'ଣ ସ୍ମୟମାନମ ସ୍ୱାନମ, ନିଜ ଲୋକମାନେ ଦେଖି ତୁମକୁ ହସିବେ ଫଟା କରିବେ। କାହିଁକି ନା, ବ୍ରିଡ଼ା ଦହିକମ ଦହିକମ ଲାଜ, ଏଗୁଡ଼ାକ ନିଜ ଲୋକମାନେ ଯେଉଁ ହସିବେ ଆକୁ ଦେଖି ତ୍ୟାଗ କରିଦେବ ନା। କାହିଁକି ଭଗବାନ ଏ କଥା କହୁଛନ୍ତି ନା, ପ୍ରଣମେ ଦଣ୍ଡବତ ଭୂମ, ଭୂମିରେ ପ୍ରଣାମ କରିବ କାହାକୁ, ସୁଅ କୁକୁରକୁ, ଚଣ୍ଡାଳ ଚଣ୍ଡାଳକୁ ପ୍ରଣାମ କରିବ, ଗୋ ଗାଭୀକୁ ପ୍ରଣାମ କରିବ, ଖର ଗଧକୁ ପ୍ରଣାମ କରିବ। ଇଏ ବୈଷ୍ଣବ ଧର୍ମ, ବୈଷ୍ଣବ ଧର୍ମରେ ଉଦ୍ବେଗ କେଉଁଠି ଅଛି? ଜୀବ ଉଦ୍ବେଗ ନାହିଁ, ଜୀବ ପୀଡ଼ା ନାହିଁ। ସେ କେଉଁ ସମ୍ପ୍ରଦାୟର ଲୋକ ହଉ, ଯଦି ସମସ୍ତେ ଏଇ ନିୟମ ମାନିବେ, ଚିନ୍ତା କଲେ ଏଇଟା ବୈକୁଣ୍ଠ ହବ କି ନାହିଁ? ପରସ୍ପର ଈର୍ଷା କାହିଁ? ଯଦି ଗୋଟେ କୁକୁରକୁ ପ୍ରଣାମ କରିବ, ଗାଭୀକି ପ୍ରଣାମ କରିବ, ତାହେଲେ ଗଧକୁ ପ୍ରଣାମ କରିବ, ଚଣ୍ଡାଳ ପ୍ରଣାମ କରିବ, ଆଉ କିଏ ବାକି ରହିଲେ? ମହାପ୍ରଭୁ ଚୈତନ୍ୟ ଭାଗବତରେ ସେଇ କଥା, ଭାଗବତ ମହାପ୍ରଭୁଙ୍କର ଶିକ୍ଷାଟା କ'ଣ କି? ଭାଗବତଙ୍କର ସାର ଶିକ୍ଷା, ବ୍ରାହ୍ମଣାଦି କୁକୁର ଚଣ୍ଡାଳନ୍ତ କରି, ବ୍ରାହ୍ମଣାଦି କୁକୁର ଚଣ୍ଡାଳନ୍ତ କରି, ଦଣ୍ଡବତ କରିବେ ନା ବହୁମାନ୍ୟ କରି, ଦଣ୍ଡବତ କରିବେ ନା ବହୁମାନ୍ୟ କରି, ଏହି ସେ ବୈଷ୍ଣବ ଧର୍ମ ସବାରେ ପ୍ରଣତି, ଏହି ସେ ବୈଷ୍ଣବ ଧର୍ମ ସବାରେ ପ୍ରଣତି, ଧର୍ମ ଧ୍ୱଜି ଯାରେ ଇଥେ ନାଇଁ ରତି, ସେଇ ଧର୍ମ ଧ୍ୱଜି ଯାରେ ଇଥେ ନାଇଁ ରତି।
ମହାପ୍ରଭୁ ଚୈତନ୍ୟ ଭାଗବତରେ ବୃନ୍ଦାବନ ଦାସ ଠାକୁର ମହାପ୍ରଭୁଙ୍କର ଭାଷାକୁ ଲେଖିଲେ, ମହାପ୍ରଭୁ କିନ୍ତୁ ତାଠୁ ଅଧିକ କଥା କହିଲେ, କୃଷ୍ଣଙ୍କ ସେ କୃଷ୍ଣ, ଭଗବାନ କୃଷ୍ଣ ପ୍ରଣାମ କଲାବେଳେ କହିଲେ, ପ୍ରଣମେ ଦଣ୍ଡବତ ଭୂମ ସ୍ୱ ଚଣ୍ଡାଳ ଗୋଖରମ, ଭୂମିରେ ପ୍ରଣାମ କରିବ। କିନ୍ତୁ ମହାପ୍ରଭୁ କହିଲେ, ବ୍ରାହ୍ମଣ ଆଦି କୁକୁର ଚଣ୍ଡାଳ ଅନ୍ତ କରି ଦଣ୍ଡବତ କରିବନି। କିଭଳି ଦଣ୍ଡବତ କରିବ? ଆମେ କ'ଣ ଦଣ୍ଡବତ କରୁନି? ଦଣ୍ଡବତ କରୁଛେ, କର୍ତ୍ତବ୍ୟ ଦୃଷ୍ଟିରୁ କିଏ କରିଛି, କିଏ ଲୋକକୁ ଚାହିଁ କରୁଛି, କିଏ ମର୍ଯ୍ୟାଦା ଦୃଷ୍ଟିରୁ କରୁଛି? ମହାପ୍ରଭୁ କହିଲେ, ନା ବହୁମାନ୍ୟ କରି, ବହୁମାନ୍ୟ କରିବ କୁକୁର, ଆରେ ଧନ୍ୟ ହେଇଗଲା ଦର୍ଶନ କଲି ପ୍ରଭୁ, ଇ ତାର ଅନ୍ତରେ ପ୍ରଭୁ ରହିଛନ୍ତି, ବହୁମାନ୍ୟ କରି ଦଣ୍ଡବତ କରିବ, ଏଇ ସେ ବୈଷ୍ଣବ ଧର୍ମ ମହାପ୍ରଭୁ। ବୈଷ୍ଣବ ଧର୍ମ କ'ଣ ନା, ବୈଷ୍ଣବ ଧର୍ମ ଏଇଟା, ଇଏ ହଉଛି ବୈଷ୍ଣବ ଧର୍ମ। ବୈଷ୍ଣବ ହବା କହିଲେ ବହୁତ ସରଳ, ଇଏ ହଉଛି ବୈଷ୍ଣବ ଧର୍ମ, ଏଇ ସେ ବୈଷ୍ଣବ ନାମ ରୁଚି ଜୀବ ଦୟା, କାହା ମନରେ ଉଦ୍ବେଗ ନାହିଁ, ଏ କଥା ସେ କହୁଛନ୍ତି। ଏଇ ସେ ବୈଷ୍ଣବ ଧର୍ମ ସବାରେ ପ୍ରଣତି, ସେଇ ଧର୍ମ ଧ୍ୱଜି ଯାର ଇଥେ ନାହିଁ ରତି,
ସେ ଧର୍ମ ଦୋଜି ଧର୍ମ ନେଇକି ସେ ବାସ୍ତବିକ ଯାହା କହନ୍ତି ପ୍ରତାର ଯଦି ଏଇ ନିୟମରେ ତାର ରତି ନାହିଁ ମହାପ୍ରଭୁଙ୍କର ଶିକ୍ଷା ଏତେ କଡ଼ା ଚିନ୍ତା କଲେ ସେଥିପାଇଁ ପରୀକ୍ଷିତ ସେ କଥା କହୁଛନ୍ତି
ଶିରସ୍ତୁ ତସ୍ୟ ତଦେବ ପଶ୍ୟତି ତଦ୍ଧି ଚକ୍ଷୁ
ସେଇ ଚକ୍ଷୁ ହେଉଛି ଚକ୍ଷୁ ଯେଉଁ ଚକ୍ଷୁ ଦ୍ୱାରା ହରିଙ୍କର ରୂପକୁ ଦର୍ଶନ କରାଯାଏ ଏଠି ଜୀବଗୋସ୍ୱାମୀ ଚକ୍ରପାଦ ଏବଂ ଜୀବଗୋସ୍ୱାମୀ ରଚନା କଲେ ଏବ ତତ୍ ଏବ ଶବ୍ଦ ନ ଏଠି ଏବ ଲାଗିଛନ୍ତି ତଦେବ ପଶ୍ୟତି ତଦେବ ଯତ୍ ପଶ୍ୟତି ତଦ୍ଧି ଚକ୍ଷୁ ସେଇ ଚକ୍ଷୁ ହେଉଛି ଚକ୍ଷୁ ଯେଉଁ ଚକ୍ଷୁ ଦ୍ୱାରା ଯେଉଁ ଚକ୍ଷୁରେ ହରିଙ୍କର ରୂପ ଦର୍ଶନ କରାଯାଏ କାହିଁକି ନା ଚକ୍ଷୁ ଗୋଟେ ବହୁତ ବଡ଼ ଅସୁବିଧାରେ ଆମକୁ ପକା ଜୀବଗୋସ୍ୱାମୀ ବୈଷ୍ଣବ ଦୋଷଣରେ ଲେଖିଲେ ଏବ ତତଏବ ଶବ୍ଦେନ ବିଚିତ୍ର ରୂପଦର୍ଶନଶୀଳସ୍ୟ ଚକ୍ଷୁଷ୍ୟ ଅନ୍ୟତ୍ର ପ୍ରବୃତ୍ତି ନିରସ୍ୟତି ଏ ଚକ୍ଷୁର ଧର୍ମ ଆପଣ ଦେଖୁନାହାନ୍ତି ଆପଣ ଟ୍ରେନ୍ରେ ବସିଥିବେ ବସ୍ରେ ଯାଉଥିବେ ସେଠି କିଛି ଦର୍ଶନ ବସ୍ତୁ ଅଛି ଆପଣ କିଛି ଆମ ଝରକା କରରେ ବସିବେ ଏ ଝରକା ଘରେ କ'ଣ ବସିବି କ'ଣ କରିଦେବି ଦେଖିବି ସଂସାରକୁ ଦେଖିବା ପାଇଁ ଚକ୍ଷୁର ପ୍ରବୃତ୍ତି ପ୍ରଚୁର କାହାକୁ ଦେଖିବୁ ସବୁବେଳେ ଇଚ୍ଛା ହବ ବିଚିତ୍ର ରୂପ ସବୁବେଳେ ଦର୍ଶନ କରିବା ପାଇଁ ଚକ୍ଷୁର ଇଚ୍ଛା କିନ୍ତୁ ଭଗବାନଙ୍କର ରୂପ ଦର୍ଶନ କଲେ ଏ ଚକ୍ଷୁର ଯେଉଁ ରୂପ ପ୍ରତି ଯେଉଁ ଧାଉଁଛି ଏ ଚକ୍ଷୁ ତାର ପ୍ରବୃତ୍ତିର ନିରସନ ହବ ସେଥିପାଇଁ ପ୍ରଭୁପାଦ ଜୀ ଆମର ସ୍ୱତନ୍ତ୍ର ଗୋଟିଏ ଆରତୀ କରିଛନ୍ତି ଇସ୍କନ ମନ୍ଦିରରେ ଦର୍ଶନ ଆଳତୀ ସେଥିରେ ସବୁ ଭକ୍ତ ଯୋଗ ଦେବା ପାଇଁ ବାଧ୍ୟ ମନ୍ଦିର ରହୁଛ ଭଗବାନଙ୍କର ପ୍ରସାଦ ପାଉଛ ପ୍ରଭୁଙ୍କର ରୂପ ପ୍ରଭୁ ଯେତେବେଳେ ବେଶ ହେଇ ବାହାରିବେ 7:30 ସମୟରେ ତୁମେ ଆସିକି ଠିଆ ହେଇକି ଦର୍ଶନ କରିବ ପ୍ରଣାମ କରିବ ରୂପ ବହୁତ ଅସୁବିଧାରେ ପକେଇ ଦେଉଛି ନା ବହୁ ଅସୁବିଧାରେ ପକେଇ ସେଥିପାଇଁ ବିଲ ମଙ୍ଗଳ କାହିଁକି ଆଖି ଫୁଟେଇ ଦେଲେ କାହିଁକି ଅନ୍ଧ ହେଇଗଲେ ଏଥିପାଇଁ ବିଚିତ୍ର ଏଠି କହିଲେ ବା ବିଚିତ୍ର ରୂପ ଦର୍ଶନଶୀଳସ୍ୟ ଚକ୍ଷୁଷ୍ୟ ବିଚିତ୍ର ରୂପ ଦର୍ଶନ କରିବା ପାଇଁ ସବୁବେଳେ ଇଚ୍ଛା ଆରେ ସଂସାର ଯେଉଁ ବିଚିତ୍ର ରୂପ ଆମେ ଦେଖୁଛେ ଏଟା କାହାର ହରିଙ୍କର ନା ଯେଉଁ ରୂପଟା ଦେଖୁଛେ ଆଜି ଆପଣଙ୍କ ଭିତରେ ଯେଉଁ ରୂପ ଦେଖୁଛି ସେ ମାଙ୍କ ଭିତରେ ଯେଉଁ ରୂପ ଦେଖୁଛି ଏ ହରି ଅଛନ୍ତି ବୋଲି ରୂପ ଧାରଣ କରିଛେ ନା ହରି ପଳେଇଲେ ଆପଣ କଣ ବିଚିତ୍ର ରୂପ ରହିବ ବୃକ୍ଷ ହଉ ସ୍ଥାବର ହଉ ଜଙ୍ଗମ ହଉ ଇଏ ହରିଙ୍କର ରୂପ ଏ ଦୃଷ୍ଟି ଆମର ଆସୁ ସେଥିପାଇଁ ଆଗେ ହରିଙ୍କୁ ଦେଖିବା ଦରକାର ଭଗବାନ ତ ଦେଖିପାରୁନି ସେଥିପାଇଁ ମନ୍ଦିର ତ୍ରେତୟାରେ ମନ୍ଦିର ସତ୍ୟଯୁଗରେ ମନ୍ଦିର ନଥିଲା ବିଗ୍ରହ ପୂଜା ନଥିଲା ସତ୍ୟଯୁଗରେ ସମସ୍ତେ ହରିଙ୍କୁ ସର୍ବତ୍ର ଦର୍ଶନ କରିଥିଲେ ସର୍ବତ୍ର ସର୍ବତ୍ର ପ୍ରଭୁଙ୍କୁ ଦର୍ଶନ କରିଥିଲେ ତୃତୀୟରେ ଏଇଟା ଆରମ୍ଭ କରାଗଲା ଗୋଟେ ଧର୍ମର ଗୋଟେ ପାଦ କମିଲା ନା ଲୋକମାନେ ସର୍ବତ୍ର ହରି ଦର୍ଶନ କରିପାରିଲେ ସେଥିପାଇଁ ବିଗ୍ରହ କରାଗଲା ଦର୍ଶନ କର ପ୍ରଭୁଙ୍କ ରୂପ ପ୍ରଭୁଙ୍କର ରୂପ ପ୍ରଭୁଙ୍କର ନାମ ପ୍ରଭୁଙ୍କର ଗୁଣ ପ୍ରଭୁଙ୍କର ଧାମ ଏଥିରେ ପାର୍ଥକ୍ୟ କିଛି ସମାନ ରୂପ କ'ଣ କରାଯିବ ଜୀବ ତ ତାର ରୂପ ଦର୍ଶନ ପାଇଁ ପାଗଳ ବିଲମଙ୍ଗଳ ଭଳି ସେ ଦେଖେଇଲେ ବା ସିଏ ଲୀଳାଶୁକ ରାଧାରାଣୀଙ୍କ ଲୀଳାଶୁକ ସେ ଆସିକି ଦେଖେଇଲେ ଜଗତରେ ରୂପ ଜୀବନକୁ କେତେ ବଡ଼ ଅସୁବିଧାରେ ପକାଇଲେ ଏବଂ ବ୍ରାହ୍ମଣ କୁମାର ହେଇ ବେଶ୍ୟାସକ୍ତ ପୁରୁଷ ହେଇଗଲେ ଏ ପଞ୍ଚଭୌତିକ ଶରୀର ଆଉ ସେଥିରେ ମୁଁ ଆକର୍ଷିତ ହେଇ ଚିନ୍ତାମଣିର ଯାହା କୁହନ୍ତି କାମ ଫାସରେ ମୋ ସମଗ୍ର ଜୀବନ ଚାଲିଗଲା ଆଉ ଚିନ୍ତାମଣି ତାଙ୍କୁ ଉଦ୍ଧାର କରିଦେଲା ପରେ ବି ଦିବ୍ୟ ଚିନ୍ତାମଣି ହରି ତାଙ୍କୁ ଉଦ୍ଧାର କରିଦେଲା ପରେ ବି ପୁଣି ରୂପବନ୍ଧନରେ ପଡ଼ିଗଲେ ନାରୀଟା ଗାଧୋଉଛି ତାର ପଛ ପଛ ଚାଲିଗଲେ ରୂପ ବା ଏ ସବୁ ଇନ୍ଦ୍ରିୟମାନେ ଆମର ଶତ୍ରୁ ନା ତେଣୁ କ'ଣ କରିବେ ସେତେବେଳେ ସିଏ ମାଙ୍କୁ ମାଗିଲେ ମା ମୋତେ ଦୁଇଟା ତୁମର କଣ୍ଟା ଦୁଇଟା ଦିଅ କାରଣ ପୋଖରୀରେ ସ୍ନାନ କରୁଛନ୍ତି ସାଧୁ ଏ ତ ସାଧୁ ହେବା ପାଇଁ ବୃନ୍ଦାବନ ଯାଇଛନ୍ତି ଚିନ୍ତାମଣି ତାଙ୍କର ମୁଖକୁ ଫେରେଇ ଦେଲା ଚିନ୍ତାମଣି ଆଜି ସାଧୁର କାର୍ଯ୍ୟ କଲେ ସାଧୁ କ'ଣ କରନ୍ତି କି ସାଧୁଙ୍କର କାର୍ଯ୍ୟଟା କ'ଣ କି ସାଧୁ ଅସାଧୁ ଉଭୟ ପ୍ରତି ଭଗବାନଙ୍କର କରୁଣା ଅଛି ଭଗବାନଙ୍କର କରୁଣା ସବୁ ଜୀବ ପ୍ରତି ଅଛି କିନ୍ତୁ ଅସାଧୁ ଯିଏ ଯିଏ ଭକ୍ତ ନୁହେଁ ସେ ଜାଣିପାରୁନି ଭଗବାନଙ୍କର କରୁଣା ମୋ ଉପରେ ହେଉଛି ବୋଲି ସେଟାକୁ ଜଣେଇବା ପାଇଁ କାରଣ ତାର ପାତ୍ରଟା ଓଲଟା ମୁହାଁ ହେଇକି ରହିଛି ସଂସାର ଆଡ଼କୁ ରହିଛି କିନ୍ତୁ ବର୍ଷା ହେଉଥିବ ଗୋଟେ ବାସନ ଆପଣ ରଖିବେ କଳସୀ କି ଥାଳି ଆପଣ ରଖିବେ କିନ୍ତୁ ଓଲଟେଇକି ରଖିବେ ତୋର ବର୍ଷା ଜଳ ରହିବ ରହିବନି। ଆପଣ କହିବେ ନା ନା ବର୍ଷା ତୋର ରଖିଛି ପାତ୍ରଟାକୁ ଭାରି ଓଲଟା ମୁହାଁ ହେଇକି ରହିଛି। ସାଧୁ କ'ଣ କରିବେ ନା ସାଧୁ ସେ ପାତ୍ରଟାକୁ ଓଲଟେଇ ଦେବେ, ଯେଉଁ ପାତ୍ରଟା ସଂସାର ଅଭିମୁଖ ହେଇଛି ସେଟା କୃଷ୍ଣ ଅଭିମୁଖ କରିଦେବେ। ଯେ ବାପା ତୁ ସଂସାରରୁ କ'ଣ ଦେଖୁଛୁ, ସଂସାର କ'ଣ ସେବା କରୁ, କୃଷ୍ଣଙ୍କୁ ସେବା କର। ସାଧୁ କେବଳ ଏଇ କାର୍ଯ୍ୟ କରନ୍ତି। ଆଜି ଚିନ୍ତାମଣି ବେଶ୍ୟା ଆଜି ଗିଲ୍ଲମଙ୍ଗଳଙ୍କର ମୁହଁକୁ ଓଲଟେଇ ଦେଲେ, କହିଲେ ମୁଁ ଚିନ୍ତାମଣି ନୁହେଁ, ଏଇ ମୋର ଯେଉଁ ପଞ୍ଚଭୌତିକ ଶରୀର ପ୍ରତି ଆକର୍ଷିତ ହେଇ ତୁମେ ନିଜର ସ୍ତ୍ରୀକୁ ତ୍ୟାଗ କରିକି ଆସିଛ, ମୁଁ ଚିନ୍ତାମଣି ନୁହେଁ, ମୋ ଅନ୍ତରରେ ଚିନ୍ତାମଣି ଅଛନ୍ତି। ସେ ଦିବ୍ୟ ଚିନ୍ତାମଣିଙ୍କୁ ଯଦି ତୁମେ ଚିନ୍ତା କର, ତୁମର କେତେ କଲ୍ୟାଣ ହୁଅନ୍ତା। ମୁଖକୁ ଫେରେଇ ଦେଲେ, ସଂସାର ଆଡୁ ଯେଉଁ ମୁଖଟା ତାର ଥିଲା ଆଜି ଭୁଲିଗଲା ବିଲ୍ଲମଙ୍ଗଳଙ୍କ, କିନ୍ତୁ ଏ ବିଚିତ୍ର ରୂପଶୀଳ ଚକ୍ଷୁ ତାଙ୍କୁ ଆଜି ଅସୁବିଧାରେ ପକେଇ ଦେଇଛି। ସ୍ତ୍ରୀଟା ଗାଧୋଉଛି, ତା ପାଖରେ ଯାଇ ପହଞ୍ଚିଗଲେ, ଦର୍ଶନ କରୁଛନ୍ତି। ଆଉ ସ୍ତ୍ରୀ ଉଠିଲେ, ସ୍ତ୍ରୀ ଯେତେବେଳେ ଚାଲିଲେ ସ୍ନାନ କରିକରି, ଏ ସ୍ନାନ କରି ଯେତେବେଳେ ଘରକୁ ଚାଲିବି ତାଙ୍କ ପଛେ ପଚାରିଲେ। ଆଉ ସତୀ ନାରୀ ସିଏ ସ୍ୱାମୀଙ୍କୁ ଯାଇ ପଚାରିଲେ, କହିଲେ ଜଣେ ସାଧୁ ମୁଁ ପଛେ ପଛେ କାହିଁକି ଆସୁଛନ୍ତି, ସିଏ ତ ପତିବ୍ରତା, ପତି ବି କହିଦେଲେ। ସତୀନାରୀର ମର୍ଯ୍ୟାଦା ଭଗବାନ ତ ରକ୍ଷା କରିବେ, କାରଣ ପତି ସେବା ଯେତେବେଳେ ସତୀନାରୀ କରେ ସେ ଭଗବତ ଜ୍ଞାନରେ କରେ, ମୋ ଜଗତପତିଙ୍କର ଇଏ ହେଉଛନ୍ତି ପ୍ରତିନିଧି। ତେଣୁ ଇଏ ଯେତେବେଳେ କହିଲେ ଯାଉ 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 ସାଧୁ ତୁମକୁ ଯାହା ମାଗୁଛନ୍ତି ତାହା ଦେଇଦିଅ, ଇଏ ନା ଆସିକି ପଚାରିଲେ, କହିଲେ ଆପଣଙ୍କର କ'ଣ ଦରକାର ଆଜ୍ଞା। ବିଲ୍ଲମଙ୍ଗଳଙ୍କର ପୁଣି ଚେତନା ଆସିଗଲା, ଚିନ୍ତାମଣି ଯେଉଁ ଦିବ୍ୟ ଚିନ୍ତାମଣି କଥା କହିଥିଲେ ସେ ସ୍ମରଣ ଆସିଲା, ହେରି କ'ଣ ମା ଆସିକି କହିଲେ ମୋତେ କ'ଣ ଦରକାର, କହିଲେ ମା ମୋର କିଛି ଦରକାର ନାହିଁ, ମୋ ଜୀବନରେ ଅସୁବିଧାରେ ପକେଇଛି ମୋତେ ଏଇ ଚକ୍ଷୁ। ତେଣୁ ଆପଣଙ୍କ ମୁଣ୍ଡ କଣ୍ଟା ଆଗରୁ ତ ସବୁ ମା ମାନେ ମୁଣ୍ଡ କଣ୍ଟା ମାରନ୍ତି, ସେ ମୁଣ୍ଡ କଣ୍ଟା ଦୁଇଟା ଦିଅ, ସେ ହେୟାର ପିନ୍ ଯାହା କୁହାଯାଏ, ହେୟାର ପିନ୍ ଆଣିଲେ ଆଖି ଫୁଟେଇ ଏ ଚକ୍ଷୁରେ। ଏ ଚକ୍ଷୁ ଯଦି ହରିଙ୍କୁ ଦର୍ଶନ ନ କଲା ତାର ପ୍ରବୃତ୍ତି ଯିବ ନା। ଆଉ ଭାଗବତ କହିଛି ସେ ଚକ୍ଷୁ କିଭଳି ଚକ୍ଷୁ ନା ମୟୂର ପୁଚ୍ଛରେ ଆଖି, ଦେଖିଲେ ମୟୂର ପୁଚ୍ଛରେ କେତେ ସୁନ୍ଦର ଚକ୍ଷୁ ଅଛି, ଯେଉଁ ଚକ୍ଷୁରେ ହରିଦର୍ଶନ ହଉନି ସେ କଥା ସିଏ କହୁଛନ୍ତି। ଶିରସ୍ତୁ ତସ୍ୟ ଉଭୟ ଲିଙ୍ଗାନମେ ତଦେବ ତଦେବ ଯତ୍ ପଶ୍ୟତି ତଦ୍ଧି ଚକ୍ଷୁ, ଯେଉଁ ଚକ୍ଷୁ ଦ୍ୱାରା ହରିଙ୍କୁ ଦର୍ଶନ କରାଯାଏ ସେ ହେଉଛି ଚକ୍ଷୁ। ପ୍ରଭୁଙ୍କର ରୂପକୁ ଦର୍ଶନ କଲେ ଏ ଚକ୍ଷୁର ବୃତ୍ତିଟା ଯାହା ଅଛି ବିଚିତ୍ର ରୂପକୁ ଦର୍ଶନ କରିବାର ସ୍ୱଭାବଟା କମିଯିବ। ବୃନ୍ଦାବନରେ ବାରବାର ଏ କଥା ମୁଁ କୁହେ, ଆପଣମାନେ ଶୁଣିବି ଥିବେ, ମୋତେ ଏଟା ଭଲ ଲାଗେ କହିବା ପାଇଁ। ବୃନ୍ଦାବନରେ ସୁଦାସ ସେ ତ ରୁହନ୍ତି ଯମୁନା କୂଳରେ, ସାଧୁମାନଙ୍କ ଟିକେ ଏକାନ୍ତି, ସଙ୍ଗରେ ଭଜନ ହେବା କଷ୍ଟ ଏକାନ୍ତି ସାଧୁଙ୍କର, ସେ ଏକାନ୍ତି ସାଧୁ ଚକ୍ଷୁ ନାହିଁ, ଆଉ ବହୁ ଦୂରରେ ରୁହନ୍ତି ବାଙ୍କବିହାରୀ ମନ୍ଦିରର ଠାରୁ ବହୁତ ଦୂରରେ ରୁହନ୍ତି ଯମୁନା କୂଳରେ, କିନ୍ତୁ ପ୍ରତିଦିନ ବାଙ୍କବିହାରଙ୍କୁ ଦର୍ଶନ କରିବା ପାଇଁ ଆସିବେ। ପ୍ରତିଦିନ ବାଡ଼ି ଖଣ୍ଡେ ଧରି ଧରି ପଚାରି ପଚାରି ସମସ୍ତଙ୍କୁ ପଚାରି ପଚାରି ଆସିବେ, ମନ୍ଦିର କେଉଁଠି ଯିବାକୁ ପଡ଼ିବ, ରାସ୍ତା କୁଆଡ଼େ। ସରଣାନନ୍ଦ ସରସ୍ୱତୀ ନାମକ ଜଣେ ସନ୍ନ୍ୟାସ ଥାଆନ୍ତି, ସିଏ ତାଙ୍କ ମନରେ ଗୋଟେ ପ୍ରଶ୍ନ ହୁଏ, ଆରେ ଆଚ୍ଛା ଇଏ ସୁରଦାସ ସମସ୍ତେ ଆସୁଛନ୍ତି ଏତେ ଭିଡ଼ ବାଙ୍କବିହାରୀଙ୍କ ମନ୍ଦିରରେ ପ୍ରଭୁଙ୍କର ବେଶ ଟିକେ ଦେଖିବା ପାଇଁ, ପ୍ରଭୁଙ୍କର ଝାଙ୍କି ଟିକେ ଦେଖିବା ପାଇଁ, ଇଏ କ'ଣ ଦେଖୁଛି, ସେ ଏତେ କଷ୍ଟରେ ଏତେ ଲୋକଙ୍କୁ ପଚାରି ଏତେ ଦୁଃଖ ପାଇକି କାହିଁକି ଆସୁଛି, କ'ଣ ଦେଖୁ ଦେଖିବା ଥରେ ସୁରଦାସକୁ ପଚାରିବା। ସରଣାନନ୍ଦ ପଚାରିଲେ ସୁରଦାସ ସବୁ ଲୋକ ଆସୁଛନ୍ତି ବାଙ୍କବିହାରୀଙ୍କର ଝାଙ୍କିକି ଟିକେ ଦେଖିକି ଯାଉଛନ୍ତି, ତୁମେ କ'ଣ ଦେଖୁଛ, ତୁମେ କ'ଣ ପ୍ରଭୁଙ୍କର ରୂପକୁ ଦେଖିପାରୁଛ, ତୁମେ କାହିଁକି ମନ୍ଦିରକୁ ଆସୁଛ। କହିଲା କେତେବେଳେ କଥା ଆଜି ପଚାରିଲ, ମୁଁ କାହିଁକି ମନ୍ଦିରକୁ ଆସୁଛି, ଆରେ ସବୁ ଲୋକଙ୍କର ଚକ୍ଷୁ ଅଛି ସିନା, କିନ୍ତୁ ମୋତେ ଭଗବାନ ଚକ୍ଷୁ ଦେଇନାହାନ୍ତି, ଲୋକ ଭାବୁଛନ୍ତି ମୁଁ ଅନ୍ଧ, ଆରେ ମୁଁ ସିନା ଅନ୍ଧ, କ'ଣ ମାଙ୍କବିହାରୀ ଅନ୍ଧ କି, ମାଙ୍କବିହାରୀ ତ ଅନ୍ଧ ନୁହନ୍ତି, ମୁଁ ସିନା ହରିଙ୍କୁ ଦେଖିପାରୁନି ମାଙ୍କବିହାରୀକି ଦେଖିପାରୁନି, କିନ୍ତୁ ବାଙ୍କବିହାରୀ ମୋତେ ଦେଖୁଛନ୍ତି ନା, ତାହେଲେ କେଉଁଟା ଶ୍ରେଷ୍ଠ ଦର୍ଶନ ତୁମେ କହିଲେ ସରଣାନନ୍ଦ। ଯେଉଁ ଜୀବ ପ୍ରତିଦିନ ଚକ୍ଷୁରେ ବିଚିତ୍ର ରୂପକୁ ଦେଖୁଛି, ମାୟା ବସ୍ତୁକୁ ଦେଖୁଛି, ସେ ବାଙ୍କବିହାରୀଙ୍କୁ ଦର୍ଶନ କରିପାରିବ କହିଲ, କିନ୍ତୁ ମୋର ବଡ଼ ସୌଭାଗ୍ୟ ମୁଁ ଆସି ପ୍ରତିଦିନ ବାଙ୍କବିହାରୀଙ୍କ ମନ୍ଦିରରେ ହାଜିରି ପକେଇ ଦେଇକି ଯାଉଛି, କ'ଣ ନା ଭଗବାନ ମୋତେ ଦର୍ଶନ କରିଦେଉଛୁ, ବାଙ୍କବିହାରୀ ମୋତେ ଦର୍ଶନ କରୁଛନ୍ତି, ମୁଁ କେତେ କୃତାର୍ଥ ହେଉଛି, ଆଉ ତୁମେ କହୁଛ ମୁଁ କାହିଁକି ମନ୍ଦିରକୁ ଆସୁଛି, ମୁଁ ଅନ୍ଧ ହେଇପାରେ, ସେ ତ ଅନ୍ଧ ନୁହନ୍ତି, ସେମାନେ ଦର୍ଶନ କରିଦେଉଛନ୍ତି। ଭଗବତ ଦର୍ଶନର ଇଏ ହେଉଛି ମହାତ୍ମ୍ୟ, ସେଠି କହୁଛନ୍ତି ସେ କଥା।
ଅଙ୍ଗାରି ବିଷ୍ଣୁ ଅଥ ତଜ୍ଜନାନାମ ପାଦୋଦକ ଜାନି ଭଜନ୍ତି ନିତ୍ୟମ।
ଏଠି ନିତ୍ୟମ ଶବ୍ଦ ଲଗେଇଲେ ନିତ୍ୟ ନୈମିତି, ପ୍ରଭୁଙ୍କ ରୂପକୁ ଦର୍ଶନ କରିବାକୁ ପଡ଼ିବ, ପ୍ରଣାମ କରିବାକୁ ପଡ଼ିବ। ଶିରସ୍ତୁ ତସ୍ୟ ଉଭୟଲିଙ୍ଗ ଆନମେତ, ଆଉ କ'ଣ କରିବାକୁ ପଡ଼ିବ, ଚକ୍ଷୁରେ ପ୍ରଭୁଙ୍କର ରୂପ ଦେଖିବାକୁ ପଡ଼ିବ। ଅଙ୍ଗାରି ବିଷ୍ଣୁ ଅଥ ତଜ୍ଜନାନ, ବିଷ୍ଣୁ ଅଥ ତଜ୍ଜନାନ, ବିଷ୍ଣୁଙ୍କର ଆଉ ତାଙ୍କ ଭକ୍ତଙ୍କର ପାଦୋଦକ ଜାଣି ଭଜନ୍ତି ନିତ୍ୟ, ନିତ୍ୟ ତାଙ୍କର ପାଦୋଦକକୁ, ଶାଳଗ୍ରାମଙ୍କର ଚରଣାମୃତକୁ, ଶୁଦ୍ଧ ବୈଷ୍ଣବ ଯଦି ମିଳୁଛନ୍ତି ତାଙ୍କର ପାଦୋଦକ ଜଳକୁ ପାନ କରିବାକୁ ପଡ଼ିବ। ନିତ୍ୟ କାହିଁ କରିବାକୁ ପଡ଼ିବ, ଜୀବ ଗୋସ୍ୱାମୀ କହୁଛନ୍ତି, କଥଞ୍ଚିତ ନାମ ଉଚ୍ଚାରଣ ଆଦି ବି ବାଣାଦି ବାଣୀ ବାଣୀ ଆଦି ନାମ ସାର୍ଥକତ୍ୱ ବି କେହି ବି କଥା କଥଞ୍ଚିତ ଯଦି ଏକା ଏକ ଥର ନାମ କରିଦିଏ, ଏକ ଥର କୃଷ୍ଣ କଥା ଶୁଣେ, ତାର ଇନ୍ଦ୍ରିୟମାନେ ସିଦ୍ଧି ପ୍ରାପ୍ତ ହେଇଗଲେ, ଏଥିରେ କିଛି ସନ୍ଦେହ ନାହିଁ, ଇନ୍ଦ୍ରିୟମାନେ ଚିନ୍ମୟ ହେଇଯିବେ। ଏଇ ନାମ ଏଇ ସାତ ଦିନ କଥା ଶୁଣିବେ, ଯଦି ସ୍ମରଣ କରିବେ ପ୍ରଭୁଙ୍କର ନାମ କରିବେ, ଇନ୍ଦ୍ରିୟମାନେ ଚିନ୍ମୟ ହେଇଯିବେ। କିନ୍ତୁ ଆମେ କ'ଣ କରୁଛେ, ଇନ୍ଦ୍ରିୟ ବୃତ୍ତି ପୁଣି ବଦଳାଇ ଦେଉଛେ, ତା ଦିଗଟାକୁ ବଦଳାଇ ଦେଉଛେ, ପୁଣି ବିଷାବିଷ୍ଟ ହେଇଯାଉଛି। ସେଥିପାଇଁ ଏଠି କହୁଛନ୍ତି ତତ୍ ସିଦ୍ଧି ଭକ୍ତି ସମ୍ୟକ୍ ତୟବ ସାଫଲ୍ୟ ସମ୍ୟକ୍ ସିଦ୍ଧି ଇତିଦି, ମାନେ ଭକ୍ତିର ସମ୍ୟକ୍ ସିଦ୍ଧି ନିମିତ୍ତ ପରିପୃଷ୍ଟ ନିମିତ୍ତ ପ୍ରତିଦିନ ନିତ୍ୟ ଏଟା କରିବାକୁ ପଡ଼ିବ। କାହିଁକି ନା ଏଟା ମାୟା ଜଗତ, ତ ମାୟା ଜଗତ ଆପଣ ଦେଖିନାହାନ୍ତି, ମାୟା ଜଗତରେ ଏଠି ଯେକୌଣସି ଅବସ୍ଥାରେ ଇନ୍ଦ୍ରିୟମାନେ ମାୟାସକ୍ତ ହେଇଯିବେ, ବିଷୟ ପ୍ରତି ଧାଇଁଯିବେ। ସେଥିପାଇଁ ନିତ୍ୟ ଏ କାମ କରିବାକୁ ପଡ଼ିବ। ଆଉ କହୁଛନ୍ତି ଭଙ୍ଗାନି ବିଷ୍ଣୁ ଅଥ ତର୍ଜନାନ ପାଦୋଦକ ଜାନି ଭଜନ୍ତି ନିତ୍ୟ, ବିଷ୍ଣୁଙ୍କର ଆଉ ବିଷ୍ଣୁ ଭକ୍ତଙ୍କର ପାଦୋଦକକୁ ନିତ୍ୟ ପାନ କରିବାକୁ ପଡ଼ିବ। କିନ୍ତୁ ପ୍ରଥମେ କ'ଣ ପଚାରିଥିଲେ, ଜାନିଚ ଅନ୍ୟାନି ମୁକୁନ୍ଦସ୍ୟ ମହାତ୍ମନମ, ହେ ଗୁରୁଦେବ ମୁକୁନ୍ଦଙ୍କର ପରମାନନ୍ଦ ମହାତ୍ମାଙ୍କର ହରିଙ୍କର ଯେଉଁ ଅଲଗା ଲୀଳା ଗୁଡ଼ାକ ଅଛି ମୋତେ କୁହନ୍ତୁ। କିନ୍ତୁ ଏଠି ଶେଷରେ କ'ଣ କହିଲେ, ପାଦୋଦକ ଜାନି ଭଜନ୍ତି ନିତ୍ୟମ। ସୁଖଦେବ କହୁଛନ୍ତି କେଉଁ ଲୀଳା କହିବି, କୃଷ୍ଣଙ୍କର ତ ଅନନ୍ତ ଲୀଳା, ଯେତେବେଳେ ପାଦୋଦକ କଥା କହିଦେଲେ ତାଙ୍କର ମନରେ ପଡ଼ିଗଲା, ଆରେ ବୈଷ୍ଣବ ପାଦୋଦକ କଥା ମୁଁ କ'ଣ କହିବି, ବିଷ୍ଣୁଙ୍କର ପାଦୋଦକ ଠାରୁ ତ ଶ୍ରେଷ୍ଠ। ଶ୍ରୀରାଶ୍ରୀସୁତ ଉବାଚ, ଏଥିରେ ସୁଖଦେବ ଗୋସ୍ୱାମୀଙ୍କର ଆସିଗଲା ମନରେ ସୁଦାମାଚାରୀ ତାଙ୍କ ମନ ଭିତରେ, ହେଲେ ଭଗବାନ ଯେଉଁ ବ୍ରାହ୍ମଣ ଭକ୍ତ ତାଙ୍କର ପାଦୋଦକକୁ ନେଇକି ନିଜେ ପାନ କରିଛନ୍ତି, ଶିରସା ଅଗ୍ରହୀ ରାଜନ ଭଗବାନ ଲୋକ ପାବନ ରାଜନ ଶବ୍ଦ ଡାକିଦେଲେ ସୁଖଦେବ ଗୋସ୍ୱାମୀ ଆଶ୍ଚର୍ଯ୍ୟ ହେଇକି, ହେ ପରୀକ୍ଷିତ ଲୋକ ପାବନ, ଯାହାଙ୍କର ଜଳ ତିନି ଲୋକକୁ ପାବନ କରୁଛି, ପାଦ ପାଦ ପଦ୍ମର ଜଳ, ସେ ଆଜି ସୁଦାମା ବିପ୍ରର ଜଳକୁ ପାନ କଲେ, ଆଉ ଶିରସା ଅଗ୍ରହୀ ରାଜନ ଭଗବାନ ପୁରା ଅତି ଆଦରରେ ଆଣିକି, ଗଙ୍ଗାଧର ଶିବଜୀ ଯେଭଳି ଆଦରରେ ଗଙ୍ଗା ଜଳକୁ ରଖନ୍ତି, ଭଗବାନ ସୁଦାମାର ପାଦ ପଦ୍ମର ଜଳକୁ ନେଇକି ମସ୍ତକ ରଖେ। ଏଇଟାକୁ ଦର୍ଶନ କରି ସୁଖଦେବ ଗୋସ୍ୱାମୀ, ସୁଖଦେବ ଗୋସ୍ୱାମୀ କଥା କହୁନଥିଲେ, ଆପଣ ଭାବୁଛନ୍ତି କି କ'ଣ ସେ ପଢ଼ିକି କହୁଥିଲେ, ସାକ୍ଷାତ ଦର୍ଶନ କରି ସବୁ ଲୀଳା କୁହନ୍ତି। ଭାଗବତରେ ତିନି ଜାଗାରେ ତାଙ୍କର ମୂର୍ଚ୍ଛିତ ଅବସ୍ଥା ଅଛି, ତିନି ଜାଗାରେ ସଂଜ୍ଞା ନାହିଁ, ତେଣୁ ସମସ୍ତେ କୀର୍ତ୍ତନ କଲା ପରେ ତାଙ୍କର ଭାଙ୍ଗିବ ଧ୍ୟାନ, ସେ ଲୀଳା ଦର୍ଶନ କରନ୍ତି। ଗୋଟିଏ ଗୋଟିଏ ଲୀଳାରେ ନିମଜ୍ୟମାନ ହୃଦୟ, ଏଇ ଲୀଳା ହେଉଛି ତା ଭିତରେ ଗୋଟିଏ ଲୀଳା। ଯେତେବେଳେ ପାଦୋଦକ କଥା କହିଥିଲେ ସୁଖଦେବ ଗୋସ୍ୱାମୀ ପୁରା ମଜ୍ୟମାନ ଏ କଥା ଯେଉଁ କହୁଛନ୍ତି, ସୁତ ଉବାଚ ବିଷ୍ଣୁରାତେନ ସମ୍ପୃଷ୍ଟ ଭଗବାନ ବାଦରାୟଣୀ ବାସୁଦେବେ ଭଗବତୀ ନିମଗ୍ନ ହୃଦୟେ ନିମଗ୍ନ ହୃଦୟ ଅବ୍ରବୀତ। ହି ସୁତ ଗୋସ୍ୱାମୀ, ଏଟା ସୁତ ଗୋସ୍ୱାମୀ ସମଗାଦି ଋଷିମାନଙ୍କୁ କହୁଛନ୍ତି, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଯାହା କହିଥିଲେ, ସୁଖଦେବଙ୍କ ସଭାରେ ସୌନ ସୁତ ଶ୍ରବଣ କରିଥିଲେ ଏବଂ ସୁତ ଗୋସ୍ୱାମୀ ପଛରେ ବସିଥିଲେ। ଏକାଦଶ ସ୍କନ୍ଦରେ ଦ୍ୱାଦଶ ସ୍କନ୍ଦରେ ଆପଣମାନେ ପଢ଼ିଲେ ଜାଣିପାରିବେ, ସୁଖଦେବ ସେତେବେଳେ ସୁତ ଗୋସ୍ୱାମୀ ଡାକି କହିଲେ, ସୁତ ଏଇ ସୁତ କଳିଯୁଗରେ ଯେ ସୌନକାଦି 88,000 ମୁନି ଋଷିମାନଙ୍କୁ ନୈମିଷାରଣ୍ୟରେ ଭାଗବତ କହିବେ, ସେ ପଛରେ ବସିଲେ, କିନ୍ତୁ ସୁଖଦେବ ଗୋସ୍ୱାମୀ ତାଙ୍କୁ କହିଥିଲେ, ସେ ସେଇ ଭରି ସଭାରେ ଶ୍ରବଣ କରିଥିଲେ, ସେଥିପାଇଁ ସିଏ ଏ କଥା କହୁଛନ୍ତି, ମୁଁ ସେଠି ଥିଲି, ମୁଁ ଦେଖିଛି ଯେ ବିଷ୍ଣୁ ରାତେନ ସମ୍ପୃଷ୍ଟ ପରୀକ୍ଷିତଙ୍କର ଗୋଟିଏ ନାମ ବିଷ୍ଣୁ ରାତ, ଆଉ ସୁଖଦେବ ଗୋସ୍ୱାମୀଙ୍କ ନାମ ବ୍ରହ୍ମ ରାତ, ରାତ ମାନେ ରକ୍ଷିତ। ଏଠି ବିଷ୍ଣୁନାଥ କାହିଁକି ଶବ୍ଦ କାହିଁ ପରୀକ୍ଷିତ କାହିଁ କହିଲେ ନା, ଜୀବ ଗୋସ୍ୱାମୀ ସୁନ୍ଦର ଭାବରେ ବୈଷ୍ଣବ ତୋଷଣ ଲେଖୁଛନ୍ତି, ବିଷ୍ଣୁନା ଉତ୍ତରାଗର୍ଭାନ୍ତ ପ୍ରବିଷ୍ଟେନ ଭଗବତା ରାତ ବ୍ରହ୍ମାସ୍ତ୍ରତ୍ୱାତ୍ ରକ୍ଷିତ୍ୱା ପାଣ୍ଡବ ଦେହେ ପାଣ୍ଡବେଭ୍ୟମ ଦତ ଇତି ଶ୍ରୀ ଭଗବତ ମହାକୃପାପାତ୍ରତ୍ୱ ସୂଚିତମ। ଇଏ ଭଗବାନଙ୍କର ମହାକୃପାପାତ୍ର ହେଉଛନ୍ତି ପରୀକ୍ଷିତ। ଆଜ୍ଞା, କୌଣସି ଶିଷ୍ଟ ଲୋକ, କୌଣସି ଭଦ୍ର ଲୋକ ସ୍ୱାମୀ ଯାଇକି ସ୍ତ୍ରୀ ପ୍ରସୂତି କରିଥିଲେ, ସ୍ତ୍ରୀ ଯଦି ସନ୍ତାନ ଜନ୍ମ କରିଥିଲେ ସ୍ୱାମୀ ତାକୁ ସେ ଘର ଭିତରେ ବସିପାରିବେନି, ଏ ଅନୁମତି ନାହିଁ। କୌଣସି ଭଦ୍ର ଲୋକ ସୂତିକା ଗୃହକୁ ପ୍ରବେଶ କରେ, କିନ୍ତୁ ଭଗବାନ ଯେତେବେଳେ ସୁଖଦେବ ଗୋସ୍ୱାମୀ ଏ ପରୀକ୍ଷିତ ମହାରାଜଙ୍କର ଜନ୍ମ ହୋଇସାରିଛି, ବ୍ରହ୍ମାସ୍ତ୍ର ରକ୍ଷା କଲେ, ତାଙ୍କ ଗର୍ଭରେ ଶୟନ କରିକି ରହିଲେ, କାଳେ ଏଇ ଅସୁସ୍ଥମା ପୁଣି ବ୍ରହ୍ମାସ୍ତ୍ର ପ୍ରେଷଣ କରିପାରେ। 9 ମାସ ପୁରା ଉତ୍ତରା ଗର୍ଭରେ ଭଗବାନ ପରୀକ୍ଷିତଙ୍କ ସାଙ୍ଗରେ ରହିଛନ୍ତି, ପରମାତ୍ମା ରୂପରେ ତ ରହିଛନ୍ତି, ସାକ୍ଷାତ ରହିଛନ୍ତି, କନିଷ୍ଠ ଅଙ୍ଗୁଠି ପରିମାଣ ହେଇକି ସେ ଉତ୍ତରାଙ୍କର ଜରାୟୁର ବାହାରେ ପାର୍ଶ୍ୱରେ ଗୋତାଟାକୁ ଧରିକି ବୁଲାଉଛନ୍ତି, ଏତେ ଭକ୍ତ ବ୍ୟାକୁଳ। ପରୀକ୍ଷିତ 9 ମାସ ଭଗବାନଙ୍କୁ ଦେଖିଛନ୍ତି, ସେଥିପାଇଁ ତାଙ୍କ ନାମ ତ ପରୀକ୍ଷିତ, ପରୀକ୍ଷିତ ପରୀକ୍ଷା କରନ୍ତି, ପରିତ ପରୀକ୍ଷାମାଣ, ଯାହାକୁ ଦର୍ଶନ କରେ ତାଙ୍କୁ ପରୀକ୍ଷା କରନ୍ତି। ଆରେ 9 ମାସ ମୁଁ ଯାହାକୁ ଦେଖିଥିଲି ଇଏ ସେଇକି 9 ମାସ ଦେଖିଛନ୍ତି, କିନ୍ତୁ ପ୍ରସୂତି ସମୟରେ ଭଗବାନ ଗୋଟେ ଭକ୍ତବାସ ଲୀଳା କରିବେ, ତ ପ୍ରସୂତି ସମୟରେ ଆଉ ଦର୍ଶନ ଦେଲେଣି, ମାତୃଗର୍ଭରୁ ପଳେଇ ଆସିଛନ୍ତି, ତେଣୁ ସାଙ୍ଗେ ସାଙ୍ଗ ବ୍ରହ୍ମାସ୍ତ୍ରଟା ନିଷ୍ଫଳ ହେଇଯିବ। ଭଗବାନ ତ ବ୍ରହ୍ମାସ୍ତ୍ର ତେଜ କରିଛନ୍ତି ନା, ଯଦି ନିଜେ ନିଷ୍ଫଳ କରିଦେବେ, ନିଜ ଶକ୍ତିରେ ନିଜେ କାଟିଦେଲେ, ତେଜଟା କାହାର ଗଲା, ଭଗବାନଙ୍କର ମର୍ଯ୍ୟାଦା ହାନି ହେଇଯିବ ନା। ଏ ମହାଭାରତର ପ୍ରସଙ୍ଗ, ଉତ୍ତରା ବୋହୁ ହୋଇ କାନ୍ଦୁଛନ୍ତି, ଆରେ ପାଣ୍ଡବମାନଙ୍କର ଇଏ ଶେଷ ଯାହା କୁହନ୍ତି ବୀଜ, ତାକୁ ବି ଅସୁସ୍ଥ ଆଜି ବିନାଶ କରିଦେଲା, ମାତୃ ଗର୍ଭରେ ତ ପ୍ରଭୁ ସୁରକ୍ଷା ଦେଇଥିଲେ, କ'ଣ ଜନ୍ମ ହେଲା ପରେ ମୋର ମୃତ ପୁତ୍ର କାନ୍ଦୁଛନ୍ତି। ଭଗବାନ ସମସ୍ତ ସେବକମାନଙ୍କୁ ସମସ୍ତଙ୍କୁ ଆଡ଼େଇ ଦେଇ ଭଗବାନ ସୂତିକା ଗ୍ରହ ଭିତରେ ପ୍ରବେଶ କରିଛନ୍ତି, ଯେଉଁଠି ଉତ୍ତରା ବସିଛି ବୋହୁ ହୋଇ କାନ୍ଦୁଛି। ଭଗବାନ ଦିବ୍ୟ ଦୃଷ୍ଟିରେ ପରୀକ୍ଷିତକୁ ବଞ୍ଚେଇଲେ, ଦିବ୍ୟ ଦୃଷ୍ଟି ଅମୃତ ବର୍ଷଣ କରିକି ପରୀକ୍ଷିତକୁ ବଞ୍ଚେଇଲେ, ସେଠି ସେ କଥା ସେ କହୁଛନ୍ତି, ବ୍ରହ୍ମାସ୍ତ୍ରତ୍ୱତ୍ ରକ୍ଷିତା ପାଣ୍ଡବେଭ୍ୟୋ ଦତ୍ତ ଇତି ଭଗବତ ମହାକୃପା ପ୍ରାପ୍ତ, ଭଗବାନଙ୍କର ମହାକୃପା ପାଇଛନ୍ତି ପରୀକ୍ଷିତ। ଆଉ ବ୍ରହ୍ମରାତେନ ଯେତେବେଳେ ଅର୍ଥ କରୁଛନ୍ତି ବୀରରାଘବାଚାର୍ଯ୍ୟ କହୁଛନ୍ତି, ସହି ଭଗବତ ଏତତ୍ ଅର୍ଥମେବ ରକ୍ଷିତମ, ଭଗବାନ କାହିଁକି ପରୀକ୍ଷିତକୁ ରଖିଥିଲେ, ଏଇଥିପାଇଁ ରଖିଥିଲେ, ଏ ଭାଗବତ କଥା ଶୁଣିବେ ଏଇଥିପାଇଁ ରଖିଛନ୍ତି, ସେ ପରୀକ୍ଷିତ ନଥାନ୍ତା ଆମେ ଆଜି ଭାଗବତ ଶୁଣିଥାନ୍ତି। ଆଚାର୍ଯ୍ୟମାନଙ୍କର ଦୃଷ୍ଟି ଦେଖନ୍ତୁ କିଭଳି ଭାଗବତକୁ ତର୍ଜମା କରି ରଚନା କରିଛନ୍ତି, ବିଷ୍ଣୁ ରାହତ ସହି ଭଗବତ ଏତତ୍ ଅର୍ଥମେବ ରକ୍ଷିତା ଶୁକ ଅପି ପରମ ଭଗବତ ଶ୍ରଦ୍ଧୟା, ଶୁକ କିଭଳି ପରମ ଭକ୍ତି ଶ୍ରଦ୍ଧାବାନ ଭଗବାନ ବାଦରାୟଣ। ପରୀକ୍ଷିତ ଯେଭଳି ଭଳି ସନ୍ତୁଷ୍ଟ ସମ୍ୟକ ପ୍ରଶ୍ନ କଲେ ଅତି ବିନୟରେ ଦିନରେ, ଭଗବାନ ବାଦରାୟଣ, ବାଦରାୟଣୀ କିଏ ନା ସର୍ବଜ୍ଞ ଭଗବାନ। ଏଠି ଜୀବ ଗୋସ୍ୱାମୀ ତାଙ୍କର ଟୀକା ରଚନା କରୁଛନ୍ତି, ବାସୁଦେବ ଭଗବତୀ ନିମଗ୍ନ ହୃଦୟ ଅବ୍ରବୀତ, ବାଦରାୟଣ କିଭଳି ସୁଦାମା ଚରିତ କହୁଛନ୍ତି, ଯତୋ ଭଗବାନ ଶ୍ରୀକୃଷ୍ଣ ପ୍ରେମ ମତିମାନ। ଏ ଯେଉଁ ଭଗବାନ ଶବ୍ଦର ଅର୍ଥ କେବଳ ଷୋଡ଼ଶ ଯେ ପୁଣ୍ୟ ସବୁବେଳେ ଲାଗିପାରିବ ନା, ଶ୍ରୀକୃଷ୍ଣ ପ୍ରେମରେ ମତିମାନ ହେଇଯାଇଛନ୍ତି, ନିମଗ୍ନ ହୃଦୟ ଆସକ୍ତ ହୃଦୟ, ଭଗବାନଙ୍କର ଭକ୍ତର ପାଦଦକର ଯେ ମୂଲ୍ୟ କ'ଣ, ସେ ଦେଖୁଛନ୍ତି ଚକ୍ଷୁରେ, ଆଚ୍ଛା ଆଚ୍ଛା ପ୍ରଭୁ ତ ସୁଦାମାଙ୍କୁ ଏଇଭଳି ପାଦ ଧୋଇ ଦେଇଥିଲେ, ଏ ଲୀଳାଟାକୁ ଦର୍ଶନ କଲା ପରେ ନିମଗ୍ନ ହୃଦୟ, ଭଗବତୀ ବାସୁଦେବ ଭଗବତୀ ନିମଗ୍ନ ହୃଦୟ ଅବ୍ରବୀତ, ଭଗବାନଙ୍କର ଏ ଲୀଳା କହିବା ଭିତରେ ସୁଖଦେବ ଗୋସ୍ୱାମୀ ବୁଡ଼ି ଯାଇଛନ୍ତି, କୃଷ୍ଣ ପ୍ରେମ ସାଗରରେ ବୁଡ଼ିକି ଏ କଥା କହୁଛନ୍ତି, କିଏ
ନା ଶୁକ୍ର ଏଠି ଶୁକଦେବ କହିଲେ ଏଠି କହିଲେ ବାଦରାୟଣ ବଦରିକାୟା ବାଦରାୟଣ ଭଗବତ ଶ୍ରୀ ବେଦବ୍ୟାସସ୍ୟ ବଦରିକାଶ୍ରମେ କୃତ ମହାତପ ଫଳ ରୂପ ଇତ୍ୟର୍ଥ ବାଦରାୟଣ ଶୁକଦେବ ଏ ବ୍ୟାସଦେବ ମହାତପସ୍ୟା କରିକି ପୁତ୍ର ପାଇଁ ବଦରୀ ପଳ ଖାଇ ବଦରିକା ଆଶ୍ରମରେ ସେ ବଦରୀ ବୃକ୍ଷ ମୂଳରେ ତପସ୍ୟା କରିଥିଲେ କାହିଁକି ହେ ପ୍ରଭୁ ମୁଁ ତ ଏ ଭାଗବତ ରଚନା କରୁଛି ମୁଁ ଜଣେ ଏଭଳି ସନ୍ତାନ ଚାହୁଁଛି ଯେଉଁ ସନ୍ତାନ କି ଏ ଭାଗବତର ବାଣୀକୁ ପ୍ରଚାର କରିବ କାରଣ ଭାଗବତଙ୍କର ସମସ୍ତେ ଭାଗବତ କଥା କହିଲେ କି ହଉ ଭାଗବତ ପ୍ରକଟ ହେବେ ନା ଆମ କଥା କ'ଣ କହିବା ଆଜ୍ଞା ଆମର ତ ଯାହା ସ୍ତର ଅଛି ଆମେ କିଛି କହିପାରିବା ନା ଆମେ ତ ରଜଗୁଣୀର ଲୋ ବ୍ୟାସଦେବ ସବୁ ଦେବାଦେବୀ ସବୁ ଋଷି ମୁନିଙ୍କ ଭିତରେ ଦୋଷ ଦେଖିଲେ ନା ନା ଏମାନେ ଭାଗବତ ପ୍ରଚାର କରିପାରିବେ ନା ଏମାନେ ଆସ୍ୱାଦନ କରିପାରିବେ ନା ସବୁ ଅଗସ୍ତି କତୁରୁ ଆରମ୍ଭ କରି ଦୁର୍ବାସା ଯେତେ ମୁନି ଋଷି କହିଲେ ନା 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 କାହାର ରଜଗୁଣ ଅଛି କାହାର ତମଗୁଣ ଅଛି କାହାର ସତ୍ୱଗୁଣ ବି ଅଛି କାହାର ଅଭିମାନ ବି ଅଛି ଦେବାଭିମାନ ଅଛି କାହାର ଋଷି ଅଭିମାନ ଅଛି କି ଜ୍ଞାନୀ କି ଜ୍ଞାନ ବିଶ୍ୱ ଭକ୍ତ ମୁଁ ଚାହୁଁଛି ଶୁଦ୍ଧ ପ୍ରେମ ମତିମାନ ତପସ୍ୟା କଲେ ଭଗବାନ ତାକୁ ତପସ୍ୟା ଲବ୍ଧ ପୁତ୍ର ଏ ସୁଖଦେବଙ୍କୁ ଦେଲେ ଯିଏ ରାଧା ଆରେ ଭାଗବତଙ୍କୁ ଭଗବାନଙ୍କର ବାଣୀକୁ କିଏ କହିବ ଭଗବାନ କହିବେ ନା ତେଣୁ ଶ୍ରେଣେ ରାଧାରାଣୀ ଅଭିଶାପ ଦେଇଛନ୍ତି ତାଙ୍କ ଶୁକକୁ ଦୁଇ ଶୁକ ରାଧାରାଣୀଙ୍କର ନିଦ ଉଠାନ୍ତି ନିଦରୁ ଉଠାନ୍ତି ନିକୁଞ୍ଜ ଲୀଳାରେ ଦୁଇ ଜଣ ଶୁକ ଥାନ୍ତି ଦକ୍ଷ ଶୁକ ଆଉ ଲୀଳା ଶୁକ ଲୀଳା ଶୁକ ହେଲେ ବିଲମଙ୍ଗଳ ଦକ୍ଷ ଶୁକ ହେଲେ ଶୁକଦେବ ଆଉ ଭଗବାନ ତ ଏଇ ବ୍ରହ୍ମାଣ୍ଡକୁ ଆସିବେ ଭଗବାନ ଏ ବ୍ରହ୍ମାଣ୍ଡକୁ ଆସିବେ ମାନେ ସମସ୍ତେ ପାର୍ଶ୍ୱଦମାନେ ଆସିବେ ମାନେ ଭାଗବତ ପ୍ରକଟ ହେବେ ବ୍ୟାସଦେବ ଏଣେ ଭାଗବତ ରଚନା କରିସାରିଲେ ଗୋଟିଏ ରାତିରେ ନିଶାନ୍ତ ଲୀଳା ଶେଷ ହେଇଯାଉଛି ମଙ୍ଗଳ ଆରତୀ ସମୟ ହେଇଗଲାଣି କୁଞ୍ଜ ଭିତରେ ଏ ଦକ୍ଷ ଶୁକ ଦୁଇ ଶୁକ ମାନେ ରାବ କଲେ ରାଧେ ଉଠ ତୁମେ ଗୃହକୁ ଫେରିବ ବର୍ତ୍ତମାନ ଦିନମଣି ଉଦୟ ହେବେ ଉଠ କେତେ ସୁନ୍ଦର ମଧୁର କଣ୍ଠରେ ଡାକନ୍ତି ଦକ୍ଷ ଶୁକ କିନ୍ତୁ ଆଜି ରାଧାରାଣୀଙ୍କୁ ବେଶୀ ନିଦ ହେଉଛି ଭଗବାନ ଶ୍ରୀକୃଷ୍ଣ ତ ଲୀଳା କରିବେ ନା କିରେ ଯାହାଙ୍କର ନିଦ୍ରା ହେଉଛି ଚିତ୍ ନିଦ୍ରା ଭଗବାନଙ୍କର ଶକ୍ତି ସିଏ ତାଙ୍କର ନିଦ୍ରା କ'ଣ ମଣିଷ ଭଳି ଯେ ଘୁଙ୍ଗୁଡ଼ି ପାରିବେ ଜୀବ ଶୟନ କଲା ପରେ ଭଗବାନ ଜାଗ୍ରତ ଅଛନ୍ତି ସେ ଜୀବ ଦେହରେ ରହିକି ଏ ବୁଦ୍ଧି ରୂପରେ ସେ ରହିଛନ୍ତି ନା ତେବେ ତ ଜୀବ ଶୋଇଲା ବେଳେ ବି ନିଶ୍ୱାସ ପ୍ରଶ୍ୱାସ ନେଉଛି ଯଦି ଭଗବାନ ଶୋଇଯାଆନ୍ତେ ଜୀବ ନିଶ୍ୱାସ ନେଇପାରନ୍ତା ସେ ଆତ୍ମା ଆତ୍ମାର ଅଂଶ ବୁଦ୍ଧି ସେ ବି ଜାଗରଣ ଅବସ୍ଥାରେ ରହୁଛି ତାଙ୍କ ତ ଚିତ୍ ନିଦ୍ରା ରାଧାରାଣୀ କୋଉ ଭଗବାନଙ୍କର ଲୀଳା ହେବ ଅଭିଶାପ ନ ଦେଲେ ତ ଶୁକଦେବ ଦକ୍ଷ ଶୁକ ନ ଆସିଲେ ଭାଗବତ କିଏ ପ୍ରଚାର କରିବ ଏଣେ ବ୍ୟାସ ତାଙ୍କ ତପସ୍ୟା କରୁଛନ୍ ଭଗବାନ କହିଲା ମୋ କଥା କିଏ ପ୍ରକାଶ ପ୍ରଚାର କରିବ ମୁଁ ଯିବି ନା ମୋ ଭକ୍ତ ନାନ ଯିବି କେତେବେଳେ ରାଧାରାଣୀ ବିରକ୍ତ ହେଇଗଲେ ଇଏ ବେଶୀ ଜୋର ପାଟି କଲେ ରାଧେ 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 ଆଉ ଦକ୍ଷ ଶୁକ ଏତେ ମଧୁର କଥା ତାଙ୍କର କିନ୍ତୁ ରାଧାରାଣୀଙ୍କର କ୍ରୋଧ ଚାଲି ଆସିଲା କହିଲେ ହେ ମଣିଷ ଭଳି ସବୁବେଳେ କ'ଣ ଗୋଟେ କଟର କଟର ହେଉଛ ମଣିଷ ଦେଖୁଣ ସବୁବେଳେ କଥା ବେଶୀ ଲୋକ ଏ ଜନଧର୍ମ ଲୋକ ଧର୍ମ ଭଳି କଥା ଗୁଡ଼ା କ'ଣ ସବୁବେଳେ କାହିଁକି ଏତେ କେହି ହେଉନି ଯାହା ତୁମେ ମଣିଷ ଆସ ନା ମନୁଷ୍ୟତ୍ୱ ପ୍ରାପ୍ତ ହୁଅ ଦକ୍ଷ କାନ୍ଦିଲେ ଦକ୍ଷ ଶୁକ ଭଗବାନ ଆସି ପହଞ୍ଚିଗଲେ ଭଗବାନ ଜାଣି ଲୀଳା କରିଛନ୍ତି ହେ ଭୟ କରନି ଆରେ ମୋ ପାର୍ଶ୍ୱରେ କେବେ ମନୁଷ୍ୟତ୍ୱ ପ୍ରାପ୍ତ ହେଇପାରିବ ନା କ'ଣ କେବଳ ମନୁଷ୍ୟ ଲୋକକୁ ଯିବ ଆଉ ସେଠି ଭାଗବତ ପ୍ରସାର କରିବ ସେ ବାଦରାୟଣ ବ୍ୟାସଦେବଙ୍କର ପୁତ୍ର ହେଲେ ବାଦରାୟଣୀ ସେଥିପାଇଁ ଏଠି କହୁଛନ୍ତି ବିଷ୍ଣୁ ରାତେନ ସମ୍ପୃଷ୍ଟ ଭଗବାନ ବାଦରାୟଣୀ ବାସୁଦେବେ ଭଗବତୀ ନିମଗ୍ନ ହୃଦୟ ଅବ୍ରବୀତ ଭଗବାନଙ୍କ ଭକ୍ତିରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାରେ ନିମଜ୍ଜମାନ ହେଇଗଲେ ଆସକ୍ତ ହୃଦୟ ଅତ୍ୟନ୍ତ ଆସକ୍ତ ହେଇକି ଏ କଥା କହିବେ କେଉଁ କଥା ସୁଦାମା ଚରିତ କଥା ଶ୍ରୀ ଶୁକ ଉଚ ଏ ସୁଦାମା ଚରିତ ଆରମ୍ଭ ହେଲେ ଛୋଟ ପିଲାକୁ ଯିଏ ରଖିଛନ୍ତି ମା ଟିକେ ପଛରେ ଯାଇକି ବସିବେ ଶ୍ରୀ ଶୁକ ଉଚ କୃଷ୍ଣସ୍ୟାସିତ୍ ସଖା କଶ୍ଚିତ୍ ବ୍ରାହ୍ମଣୋ ବ୍ରହ୍ମବିତ୍ତମାନ୍ ବିରକ୍ତ ଇନ୍ଦ୍ରିୟାର୍ଥେଷୁ ପ୍ରଶାନ୍ତାତ୍ମା ଜିତେନ୍ଦ୍ରିୟ।
ସୁଦାମାଙ୍କୁ ଆମେ ଯେମିତି ଭାବୁଛନ୍ତି ବା ଯୋଉ ନାଟକ ସବୁ ଟିଭି ଦେଖିଛେ, ପଛକୁ ନେଇଯାଉ, ଛୋଟ ପିଲା ତ ସେ ଜାଣିନି। ଆପଣମାନଙ୍କୁ ସତଦିନ ବହୁତ ସାବଧାନରେ ଶୁଣିବାକୁ ପଡ଼ିବ, ସେଥିପାଇଁ ଭକ୍ତ ଚରିତ୍ର ମୁଁ କେଉଁଠି କୁହେଁନି। ଭକ୍ତ ଚରିତ୍ର ମାନେ ପୁରା ତଲ୍ଲୀନ ଅବସ୍ଥା ରହିବାକୁ ପଡ଼ିବ। ଆଉ ଶିଶୁକ ଉବାଚ, ଶୁକଦେବ ଗୋସ୍ୱାମୀ କହୁଛନ୍ତି, ବାସୁଦେବ ଭଗବତୀ ନିମଗ୍ନ ହୃଦୟ ବ୍ରବିତ୍। ଶୁକଦେବ କୃଷ୍ଣ ମତିମାନ, କୃଷ୍ଣ ପ୍ରେମମାନ, ଯେପରି ସତ ଯେପରି କୃଷ୍ଣଙ୍କର ଭକ୍ତି ରୂପକ ସମୁଦ୍ରରେ ନିମଜ୍ଜମାନ ହୃଦୟରେ କହୁଛନ୍ତି। ମହାତ୍ମା କେବଳ ତାଙ୍କ ସୁଖଦେବଙ୍କର ସ୍ମରଣ ଆସିଲା, ପାଦଦୋକୁ ଜାଣି ଭଜନ୍ତି ବିଷ୍ଣୁ ଅଥ ତଜ୍ଜନାନ, ବିଷ୍ଣୁ ଆଉ ତାଙ୍କର ପାଦଦୋକ ଏତିକି ତଳେ ସ୍ମରଣ ଆସିଯାଇଛି। ସ୍ମରଣ ଆସିଗଲା ସୁଦାମଙ୍କର କଥା, ବର୍ତ୍ତମାନ କହୁଛନ୍ତି, କୃଷ୍ଣସ୍ୟାସିତ୍ ସଖା କଶ୍ଚିତ୍ ବ୍ରାହ୍ମଣ ବ୍ରହ୍ମବିତ୍ତମ। ପରୀକ୍ଷିତ କୃଷ୍ଣଙ୍କର ଜଣେ ସଖା ଥିଲେ, କୃଷ୍ଣସ୍ୟ କଶ୍ଚିତ୍ ସଖା, ଆସିତ୍ ନାମ ନାହିଁ। ଇଏ ଅଦ୍ଭୁତ ପ୍ରସଙ୍ଗ, ଦୁଇଟି ଅଧ୍ୟାୟରେ କେଉଁଠି ସୁଦାମା ନାମ ନାହିଁ, ବାହାର କରିପାରିବି ନା ଆପଣ? କୃଷ୍ଣସ୍ୟ ସଖା କଶ୍ଚିତ୍ ବ୍ରାହ୍ମଣ ସଖା ଆସିତ୍, କେହି ବ୍ରାହ୍ମଣ ସଖା ଅଛନ୍ତି? ଆରେ ବାବା, କୃଷ୍ଣ କେଉଁଠି ତାଙ୍କର ସଖା ଜଣେ ସାଧାରଣ ବ୍ରାହ୍ମଣ ହେଇଯିବ? ଏଠି ପ୍ରଶ୍ନ କରୁଛନ୍ତି ଜଣେ ଆଚାର୍ଯ୍ୟ, ବହୁତ ସୁନ୍ଦର ଭାବରେ ଲେଖୁଛନ୍ତି, ବିଶ୍ୱାସକ୍ତସ୍ୟ କଥମ୍ ସଖତ୍ୱମ୍ ସମ୍ଭବତୀ, ସାଧାରଣ ବିଶ୍ୱାସକ୍ତ ଲୋକର କୃଷ୍ଣଙ୍କ ସାଙ୍ଗରେ ସଖା କେମିତି ହବ? କୃଷ୍ଣ ପରମାତ୍ମା, ପରମାତ୍ମାଙ୍କ ସାଙ୍ଗରେ ସଖା କାହାର ହବ? ସଖତ୍ୱ ଭାବେ ସେ ପରମାତ୍ମାଙ୍କର ହବ, କାରଣ ଗୋଲକ ବୃନ୍ଦାବନରେ ଭଗବାନଙ୍କର ଯେତେ ପାର୍ଷଦ, ବୈକୁଣ୍ଠରେ ଯେତେ ପାର୍ଷଦ, ସମସ୍ତେ ପରମାତ୍ମା ରୂପରେ କୃଷ୍ଣ ନିଜେ, ବିଷ୍ଣୁ ନିଜେ ନିଜକୁ ବିସ୍ତାର କରିଛନ୍ତି। ତେଣୁ ଏ ସୁଦାମାଙ୍କର ଗୁଣ ଦେଖନ୍ତୁ, ଆପଣ ଯାହା ସବୁ ଦେଖିଛନ୍ତି ତାହା ସବୁ ଠିକ୍ ନୁହେଁ। କୃଷ୍ଣସ୍ୟ ଆସିତ୍ ସଖା କଶ୍ଚିତ୍, କୃଷ୍ଣଙ୍କର ଜଣେ ସଖା ଥିଲେ। ଏଠି ଦୁଇ ଜଣ ସୁଦାମା ଅଛନ୍ତି, ଆଦ୍ୟ ଗୋପ ପରେ ବିପ୍ରୋ ଦ୍ୱାବିବ ପରମଂ ପ୍ରିୟଂ ରାମ କେଶବ ୟୋଗ୍ୟ ଶ୍ରୀକୃଷ୍ଣସ୍ୟ ବିଶେଷତଃ। ଦୁଇ ଜଣ ଗୋପ ଅଛନ୍ତି, ଏ ଦୁଇ ଜଣ ସୁଦାମା ଅଛନ୍ତି, ଜଣେ ଗୋପ ଆଦୌ ବିପ୍ ୟା ପୂର୍ବରୁ ଦୁଇ ଜଣ ସୁଦାମାଙ୍କ କଥା ଲେଖା ହେଇଛନ୍ତି। ଆଦୌ ଗୋପ, ଜଣେ ସୁଦାମା ଗୋପ ଥିଲେ, ସୁଦାମା ଗୋପ ବ୍ରଜରେ ଗୋପପୁରରେ, ଯିଏକି ଯାହାଙ୍କର ରୂପ ରାଧାରାଣୀଙ୍କର ରୂପ ଭଳି ପୂର୍ଣ୍ଣ ରୂପ, ତାଙ୍କର ରୂପ ପୂର୍ଣ୍ଣ ରାଧାରାଣୀଙ୍କ ଭଳି, ଯେ ଶାଢ଼ୀ ପିନ୍ଧେଇ ଦିଆଯାଏ, ସେ ହେଇଥିଲେ ଥରେ ରାଧାରାଣୀ ବେଶ ହେଇକି ଯାଇଥିଲେ କୃଷ୍ଣଙ୍କର ମୂର୍ଚ୍ଛା ରାଧା କୁଣ୍ଡରେ ଭାଙ୍ଗିବା ପାଇଁ, ସୁବଳ ସୁବଳ ମିଳନ ଯେଉଁ ଲୀଳା ଅଛନ୍ତି, ସେ ସୁଦାମ ସୁବଳ, ଆଉ ସୁଦାମା ଜଣେ ଅଛନ୍ତି, ସେ କୃଷ୍ଣଙ୍କୁ ବୋହିଥିଲେ, ଯେ ବାଗୁଡ଼ି ଖେଳରେ କାନ୍ଧରେ ବସେଇଥିଲେ, ସେ ଶ୍ରୀଦାମା ଗୋପ ତୁମି ବୋହିଲ ଆପଣ, ଯେତେବେଳେ ଖେଳିବେ ବାଗୁଡ଼ି ଖେଳ, ଆମର କୁହନ୍ତି ନା ବାଲେଶ୍ୱରରେ ବାଗୁଡ଼ି ଖେଳ ଖେଳିବେ, ଦାଗ ମାରିଦେବେ, ଯିଏ ପରାସ୍ତ ହବ କୃଷ୍ଣ ଗୋଟେ ଦଳ ରହିବେ, ଆଉ ସୁଦାମା ଇଏ ବଳରାମ ଇଏ ଗୋଟେ ଦଳ ରହିବେ। ଯେତେବେଳେ ସର୍ତ୍ତ କ'ଣ ରହିବ ନା, ଯିଏ ହାରିବ ସେ କାନ୍ଧରେ ବସେଇ ବୋହି ବୋହିକା ନେବ। ଭଗବାନ ଚିନ୍ତା କରନ୍ତୁ, ଭଗବାନ ଦୁଇଟା ଜିନିଷ ପାଇଁ ବ୍ୟାକୁଳ, ଭକ୍ତର ସେବା କେମିତି କରିବ, ଭକ୍ତର ପଦ ରଜ କିଭଳି ପାଇବେ, ପଦ ଧୂଳି କିଭଳି ପାଇବେ, ଆଉ ଭକ୍ତର ପଦ ଜଳ କେମିତି ପାଇବେ, ଭକ୍ତ ଭଗବାନ ବ୍ୟାକୁଳ କହିଲା, ଆରେ 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 ଅନନ୍ତ ବ୍ରହ୍ମାଣ୍ଡକୁ ମୋ ସଖା, ମୋର ଅଂଶ ତ ଯାହା କହନ୍ତି, ମୋ ଦେହରେ ତ ସବୁ ବିଷ୍ଣୁମାନେ ଅଛନ୍ତି, ସମସ୍ତେ ଅଛନ୍ତି, ଏ କେତେ ବ୍ରହ୍ମାଣ୍ଡର ଭାରକୁ ବୋହି ବୋହି ରଖିଛନ୍ତି, ଆଜି ମୁଁ ଗୋଟେ କାମ କରିବି, ଏମିତି ଲୀଳା କରିବି, ଯେଉଁ ବାଗୁଡ଼ି ଖେଳିବି, ଆଜି ଜାଣିଶୁଣିକି ହାରିବି। ଭଗବାନ କ'ଣ ହାରନ୍ତି ନା କ'ଣ? ଭଗବାନଙ୍କର ଗତି ମନର ଗତି ଠାରୁ ଅଧିକ, ସେ କ'ଣ ଭାଙ୍ଗି ଯାଇପାରିବେ ନା? ସେ ଜାଣି ଜାଣି ହାରିଯାଇଛନ୍ତି, ସେ ସୁଦାମା ସାଙ୍ଗେ ସାଙ୍ଗେ ଧରିଲେ, କହିଲେ ତୁମେ ହାରିଲ ମାନେ ତୁମ ସର୍ତ୍ତ କ'ଣ ଥିଲା? ମୁଁ ହାରିଥିଲେ ତୁମକୁ କହିଥାନ୍ତି,
କାନ୍ଧରେ ତୁମେ ହାରିଲ। କୃଷ୍ଣ କହେ ମୁଁ ନନ୍ଦରାଜଙ୍କର ପିଲା। ଆରେ ତୁ ନନ୍ଦରାଜଙ୍କର ପିଲା କ'ଣ, ତୁ ନନ୍ଦରାଜଙ୍କର ପୁଅ ହେଇପାରୁ କିନ୍ତୁ ଆମ ସଖା ନା, ତୁମେ କ'ଣ ବଡ଼ ଲୋକ, ତୁମେ ଆମ ସମ, ତୁମେ କେଉଁ ବଡ଼ ଘର ଛୁଆ କି, ତୁ ନନ୍ଦରାଜାଙ୍କର ପୁଅ ହେଇଥିଲେ ଗାଈ ଚରିବାକୁ କାହିଁକି ଆସିଛୁ, ତୁ ଗାଈ ଚରାଇବାକୁ ଆସିଛୁ ନା ଆମ ସଖା, ତୁ ଯଦି ନନ୍ଦରାଜାଙ୍କର ପୁଅ ରାଜଭବନ ରହିଲୁ ମୋତେ ବୋହ ବୋହି। କୃଷ୍ଣ ତାଙ୍କୁ ବୋହିବେ, ବୋହିଲା ବେଳେ ସୁଦାମାଙ୍କର ପାଦକୁ ଆଣିକି ବାରମ୍ବାର ବକ୍ଷ ଦେଶରେ ଲଗାଉଥିବେ, ଜାଣିଶୁଣିନି କାହିଁକି ନା ଭକ୍ତର ପଦ ରଜଟା ମୋର ବକ୍ଷ ଦେଶରେ ଲାଗୁ, ଲକ୍ଷ୍ମୀ ଟିକେ କୃତାର୍ଥ ହୁଅନ୍ତୁ, ଆଉ ଅନନ୍ତ ମୋର ଅବତାର ଯିଏ ସବୁ ରହିଛି ସେ କୃତାର୍ଥ ହୁଅନ୍ତୁ, ମୋ ଭକ୍ତର ପଦ ରଜ ପାଉ। ସେ ଆଦୌ ଗୋପ ଏଠି କହୁଛନ୍ତି ପର ବିପ୍ର, ଆଉ ଜଣେ ସୁଦାମା ଅଛନ୍ତି ସେ ବ୍ରାହ୍ମଣ ଏ ସୁଦାମା, ଆଉ ପ୍ରମାଣ ଦେଇଛନ୍ତି ଶ୍ରୀଧର ସ୍ୱାମୀ ପ୍ରଶ୍ନ କରିଦେବେ କି ଏଠି ପ୍ରମାଣ କେଉଁଠି ନା, ବୃହତ ବିଷ୍ଣୁଙ୍କର ନାମରୁ ଆଣିକି ପ୍ରମାଣ ଦେଇଛନ୍ତି, ବିଷ୍ଣୁ ସହସ୍ରନାମରୁ, ବୃହତ ବିଷ୍ଣୁ ସହସ୍ରନାମ ଅଛନ୍ତି ସ୍ୱାମୀପାଦାନୀ ପ୍ରମାଣ ଦେଇଛନ୍ତି ସୁଦାମା ତାଙ୍କର ନାମ। ଆଜି ବି ସୁଦାମାଙ୍କର ଘର ଅଛନ୍ତି ପୋର ବନ୍ଦର ପାଖରେ ଯେଉଁଠି ମହାତ୍ମା ଗାନ୍ଧୀଙ୍କର ଜନ୍ମସ୍ଥାନ, ମହାତ୍ମା ଗାନ୍ଧୀ ପୋର ବନ୍ଦର ନା, ଆଉ ଗୁଜୁରାଟର ପୋର ବନ୍ଦରରେ ପାଖରେ ବି ନରସିଂହ ମେହେଟାଙ୍କର ଜନ୍ମସ୍ଥାନ, ଆଉ ସୁଦାମାଙ୍କର ଆଜି ସେ ଜାଗାର ନାମ ସୁଦାମାପୁରୀ, ଆଜି ବି ଅଛନ୍ତି ସେ ସ୍ଥାନ ତାଙ୍କୁ ସୁଦାମାପୁରୀ ବୋଲି କହୁଛନ୍ତି। ତେଣୁ କୃଷ୍ଣସ୍ୟ ଆଶିଷ ସଖା କଶ୍ଚିତ, କେହି ଜଣେ ସଖା ଥିଲେ ବିଷୟାସକ୍ତ ପୁରୁଷଙ୍କର କୃଷ୍ଣଙ୍କ ସହିତ କିଭଳି ସଖା ହବ, କହୁଛନ୍ତି ନାଇଁ 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 ସେ ବ୍ରାହ୍ମଣ, କ'ଣ ଖାଲି ବ୍ରାହ୍ମଣ କୁଳରେ ଜନ୍ମ ହେଲେ କୃଷ୍ଣ ସହିତ ସଖା ହେଇଯିବ, ପରୀକ୍ଷିତ ପଚାରୁଛନ୍ତି ଗୁରୁଦେବ କ'ଣ କି ବ୍ରାହ୍ମଣ ହେଇଗଲେ ସେ ହରିଙ୍କର ସଖା, ନାଇଁ 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 ବ୍ରହ୍ମ ବିତ୍ତମ ବ୍ରାହ୍ମଣ ନୁହନ୍ତି, ଏଠି କହୁଛନ୍ତି ବେଦମ ବେଦ ତତ୍ ବିଦାମ ମଧ୍ୟ ଶ୍ରେଷ୍ଠମ, ଏଠି କହିଥିବେ ବେଦମ ତତ୍ ବିଦାମ ମଧ୍ୟ ଶ୍ରେଷ୍ଠମ, ବ୍ରାହ୍ମଣତ୍ଵ ବି ବିଶେଷମ ଆହ ବ୍ରହ୍ମ ବିତ୍ତମ, ବେଦ ତତ୍ ଅର୍ଥମ ବିଦାମ ମଧ୍ୟ ଶ୍ରେଷ୍ଠମ, ଏ ଅର୍ଥ କଲେ ବ୍ରହ୍ମ ବିତ୍ତମ, ବେଦର ଅନ୍ତିମ ବସ୍ତୁ ଯେଉଁ ହରି, ବେଦର ଅର୍ଥ ଯେତେ ଜଣ ଲୋକ ଜାଣିଛନ୍ତି ତା ଭିତରେ ସୁଦାମା ହେଉଛନ୍ତି ଶ୍ରେଷ୍ଠ, କାହିଁକି ବେଦ ବିତ୍ତମ କୁହାଗଲା, କାହିଁକି ନା ଭକ୍ତିର ମହାତ୍ମାକୁ ସେ ଜାଣିଛନ୍ତି, ସର୍ବୋଚ୍ଚ ଭକ୍ତିର ମହାତ୍ମାକୁ ସେ ଜାଣିଛନ୍ତି ବେଦ ବିତ୍ତମ, ଆଉ ସେ ସୁଦାମା ବୋଲି ପ୍ରମାଣ ଏ ସମ୍ପାଦ ଏଠି ଦେଇଛନ୍ତି। କଶ୍ଚିତ୍ ସଖା ଆସିତ୍ ଶ୍ରୀଦାମ ବା ସୁଦାମା ନାମ ଶ୍ରୀ ଶ୍ରୀରାମ ରଙ୍ଗ ଭକ୍ତାର୍ଥମ ଭୂମି ଆନିତ ଇନ୍ଦ୍ର ବୈଭବମ ଇତି ଅଷ୍ଟୋତ୍ତର ଶତନାମ ପାଠା, ପ୍ରମାଣ ଦେଇଦେଲେ ଅଷ୍ଟୋତ୍ତର ଶତନାମ ଯେଉଁ ଅଛନ୍ତି ବିଷ୍ଣୁଙ୍କର ସହସ୍ର ବୃହତ ବୈଷ୍ଣବ ବୃହତ ସ୍ତୁତିରେ ଏଥିରେ ଇଏ ଅଛନ୍ତି ସୁଦାମ ବା ଶ୍ରୀଦାମ ବା ସୁଦାମ, ଏ ଦୁଇ ଜଣ ଏକା ଏ ସୁଦାମାଙ୍କ ପାଇଁ ଇନ୍ଦ୍ରଙ୍କର ବୈଭବକୁ ଏ ଭୁଲକୁ ଆଣିଥିଲେ, ଇନ୍ଦ୍ରଙ୍କର ବୈଭବ ଖୁଆନ୍ତି ନାହାନ୍ତି, ଶୁଣିବେ ଇ ବ୍ରହ୍ମ ବିତ୍ତମ ସୁଦାମା, ସୁଦାମା ଏମିତି ଗରିବ ବ୍ରାହ୍ମଣ ଭିକାରୀ ଖଣ୍ଡେ ଯେମିତି ସବୁ ଚିତ୍ରଣ କରାଯାଇଛି ମହା ଅପରାଧ, ସୁଦାମା ବ୍ରହ୍ମ ବିତ୍ତମ ଯିଏ ହରିଙ୍କୁ ଜାଣିଛି ଯିଏ ହରିଭକ୍ତିର ମହାତ୍ମା ଜାଣିଛି ସେ ଦରିଦ୍ର ଆଜ୍ଞା ସେ ମହାଧନୀ ମହାଧନୀ, ଇବା ଶ୍ରୀମଦ ଭାଗବତମରେ ଏକାଦଶ ସ୍କନ୍ଧରେ ଯେତେବେଳେ ଦେଖିଦେଲେ ଯଦୁରାଜନ ଅବଧୂତଙ୍କୁ ଦତ୍ତାତ୍ରେୟ ଭୂମିରେ ଗଡ଼ୁଛନ୍ତି ପ୍ରଫୁଲ୍ଲ ଅଙ୍ଗ, ସବୁ ଅଙ୍ଗ ତାଙ୍କର ପ୍ରଫୁଲ୍ଲ ଅବସ୍ଥାରେ ପ୍ରଫୁଲ୍ଲିତ ଅବସ୍ଥାରେ ଅଛି, ଦେଖିଲି ମନରେ ପ୍ରଶ୍ନ ଆସୁଛି ଆରେ ଆରେ ଯାହାର ବିଷୟରେ ଗନ୍ଧ ନାହିଁ ସ୍ପର୍ଶ ନାହିଁ ଶରୀରରେ ଭୂଷଣ ନାହିଁ ଉଲଗ୍ନ ବସ୍ତ୍ରଭୂଷଣ ନାହିଁ ଭୂମିରେ ଗଡ଼ୁଛନ୍ତି ତାଙ୍କ ମନରେ ଏତେ ଆନନ୍ଦ, କିନ୍ତୁ ମୁଁ ରାଜା ମୋର ସବୁ ବସ୍ତୁ ଅଛି ମୋ ମନରେ ଏତିକି ଆନନ୍ଦ ନାହିଁ, ତାଙ୍କ ନିକଟରେ କ'ଣ ଅଛି କେଉଁ ଧନ ଅଛି ମୁଁ ଟିକେ ପଚାରିବି, ମୋର ସମସ୍ତ ଐଶ୍ୱର୍ଯ୍ୟ ଅଛି କିନ୍ତୁ ମୋ ଆନନ୍ଦରେ ନାହିଁ, କିନ୍ତୁ ଯାହାର ଭଜନ ଚିନ୍ତା ବି ନାହିଁ ଭୂମିରେ ଗଢ଼ୁଛନ୍ତି ତାଙ୍କର ତ ପ୍ରଫୁଲ୍ଲିତ ମନ କେଉଁ ଆନନ୍ଦ ଅଛି, ସେତେବେଳେ ସେ ପଚାରିଛନ୍ତି, ସେତେବେଳେ ସେ ଏଗାର ସମୟରେ ପ୍ରବଚନ ଦେଇଛନ୍ତି ଦତ୍ତାତ୍ରେୟ, ଧନ ହେଉଛନ୍ତି ବଡ଼ ଧନ ହେଉଛନ୍ତି ଭକ୍ତି ଧନ, ସୁଦାମାଙ୍କ ବ୍ରହ୍ମ ବିତ୍ତମ, ଆଚ୍ଛା ବ୍ରହ୍ମ ବିତ୍ତମ
ତାଙ୍କର କ'ଣ ବିଷୟ ପ୍ରତି ଟିକେ ଲାଳସା ନଥିଲା ନା? ବିରକ୍ତ ଇନ୍ଦ୍ରିୟାର୍ଥେଷୁ ବିଷୟେଷୁ, ଇନ୍ଦ୍ରିୟାର୍ଥେଷୁ ଅର୍ଥ ବିଷୟେଷୁ, ବିଷୟେଷୁ ବିରକ୍ତ, ବିଷୟ ନାମ ନେଲା ମାତ୍ରେ ହିଁ ସେ ବିରକ୍ତ ହେଉଛି। ଚିନ୍ତା କରନ୍ତୁ ଆଜ୍ଞା, ବସ୍ତ୍ରଟା, ଆମ ବସ୍ତ୍ରଟା ପିନ୍ଧିବା ପୂର୍ବରୁ ଆମେ ବିଚାର କରୁଛେ କ'ଣ କରୁଛେ, ଏଇଟା ଭଲଟା କି ଖରାପ। ଯେଉଁ ବସ୍ତ୍ରକୁ ପାଲଟିବାକୁ ପଡ଼ିବ, ଯେଉଁଟା ମଳି ହେଉଛି, ସାଧାରଣ ଗୋଟିଏ ବିଷୟ ଭୋଜନ କରିବା ଏ ଶରୀର ପାଇଁ ତାକୁ ଦେଖୁଛେ, ଇଏ କ'ଣ ସବୁ ଏ ଶରୀର ପାଇଁ କରାଯାଉଛି, ଏଇଟା ବି ଗୋଟିଏ ବସ୍ତ୍ର, ଏ ବସ୍ତ୍ରରେ ପାଲଟିଆ ହେଇଯିବ। କେତେ ଅଜ୍ଞାନ କରିବା ପ୍ରତି କେତେ ଆସକ୍ତ, କିନ୍ତୁ ସୁଦାମା ବିରକ୍ତ ଇନ୍ଦ୍ରିୟାର୍ଥେଷୁ, ଇନ୍ଦ୍ରିୟ ବିଷୟ ଭୋଗ ପ୍ରତି ପୂର୍ଣ୍ଣ ବିରକ୍ତ, ଭକ୍ତ ବିରକ୍ତ ହେଇପାରିବ, କାରଣ ଯେହେତୁ ଭକ୍ତିମାନ ସେଥିପାଇଁ ସେ କ'ଣ ନା, ଯେହେତୁ ବ୍ରହ୍ମବିତ୍ତମ ସେଥିପାଇଁ ବିରକ୍ତ। ବିରକ୍ତ ଇନ୍ଦ୍ରିୟାର୍ଥେଷୁ ଯେହେତୁ ବିଷୟ ପ୍ରତି ବିରକ୍ତ ପ୍ରଶାନ୍ତାତ୍ମା, ଭାଗବତର ଅଦ୍ଭୁତ ସମ୍ବାଦ, ଯେତେବେଳେ ଦେଖିବେ ଭଗବାନଙ୍କର ବିଶେଷଣ ଥିବ ସେଠି ଥିବ ପ୍ରଶାନ୍ତ, କିନ୍ତୁ ଭକ୍ତ ନା ଯେତେବେଳେ ଥିବ ପ୍ରଶାନ୍ତ। ଭକ୍ତଙ୍କର କାହିଁ ବଡ଼ କରାଗଲା ଭଗବାନ ଠାରୁ? ଭଗବାନ ଶାନ୍ତ, ଭଗବାନଙ୍କର ଅନ୍ତରକୁ କାମ କ୍ରୋଧ ସ୍ପର୍ଶ କରିପାରେ ନା, ସେ ତ ସଚ୍ଚିଦାନନ୍ଦମୟ ଶରୀର। କିନ୍ତୁ ଭକ୍ତ ସୁଦାମା, ଭକ୍ତ ପ୍ରହ୍ଲାଦ, ତାଙ୍କୁ ପ୍ରଶାନ୍ତ କୁହାଯାଏ, କାମାଦି କ୍ଷୋଭ ରହିତ ଚିତ୍ତ। ତାହେଲେ ଆପଣଙ୍କୁ କୁହାଯାଏ, ତାହେଲେ ଭଗବାନ ବୋଧେ ନା ଭଗବାନଙ୍କ ଅନ୍ତରୁ କିଛି ସ୍ପର୍ଶ କରିଥିଲେ ନା, ଭଗବାନଙ୍କର ଗୋଟେ ଦୁଃଖ ଅଛି। କ'ଣ ଦୁଃଖ କି? ଭକ୍ତକୁ ପୋଷଣ କରିବେ ଏଇ ଚିନ୍ତାଟା ତାଙ୍କର ରହିଛି, ଯାହାର ଗୋଟେ ଚିନ୍ତା ରହିଛି ସେ ପ୍ରଶାନ୍ତ କେମିତି ହେଲା କୁହନ୍ତୁ ଆପଣ? ଭଗବାନଙ୍କର କିଛି ଚିନ୍ତା ନାହିଁ, ଲକ୍ଷ୍ମୀ ତ୍ୟାଗ କରିକି ପଳେଇଗଲେ ଭଗବାନଙ୍କର ଚିନ୍ତା ନାହିଁ, ତ୍ୟାଗ କରି ତ ପଳେଇଥିଲେ ଥରେ, ଭୃଗୁ ମାରିଲା ପରେ ଲକ୍ଷ୍ମୀ ତ୍ୟାଗ କରିକି ପଳେଇ ତପସ୍ୟା କଲେ, ହେଲେ ପଳ ମୋର କେତେ ଲକ୍ଷ୍ମୀ ମିଳିବ, କିନ୍ତୁ ମୋର ଗୋଟେ ଭକ୍ତ ମିଳିବନି, ମୋ ଲକ୍ଷ୍ମୀ ବହୁତ ମିଳିବେ, ସହସ୍ର ଲକ୍ଷ୍ମୀ ଅଛନ୍ତି, ତୁମେ ପଳେଇଗଲ ଆଉ ଲକ୍ଷ୍ମୀ ଆସିକି ମୋ ସେବା କରିବେ, କିନ୍ତୁ ମନେ ରଖ ମୋ ଭକ୍ତ ମିଳିବେନି, ଭୃଗୁ ଭଳି ଭକ୍ତ ମୋତେ ମିଳିବେନି, ସେ ଲାତ ମାରିଲା ବେଳେ ତୁମେ ଛାଡ଼ିକି ପଳେଇଛ ପଳ, କିନ୍ତୁ ମୁଁ ତାକୁ ଅନାଦର କରିପାରିବିନି, ମୋ ଭକ୍ତ ବଡ଼, ସେଥିପାଇଁ ସେ ଏ କଥା ସେ କହୁଛନ୍ତି। ଭକ୍ତ ହେଉଛନ୍ତି ଭଗବାନ ଶାନ୍ତ, କିନ୍ତୁ ଭକ୍ତ ପ୍ରଶାନ୍ତ, ଭକ୍ତର କୌଣସି ଚିନ୍ତା ନାହିଁ, ଭଗବାନଙ୍କର ଗୋଟିଏ ଚିନ୍ତା, ଗୋଟିଏ ଚିନ୍ତା ସଂସାର ଭିତରେ, ମୋ ଭକ୍ତ କେମିତି ପୋଷଣ କରିବି, ଯାହାର ପୋଷଣ ଚିନ୍ତାଟା ହେଲେ ଗୋଟେ ଚିନ୍ତା ରହିଲା କି ନାହିଁ, ସେ ଶାନ୍ତ କେମିତି ହେଲେ, ପ୍ରଶାନ୍ତ କେମିତି ହେଲେ, ସେ ଶାନ୍ତ ହେଇପାରନ୍ତି ପ୍ରଶାନ୍ତ ନୁହନ୍ତି, କିନ୍ତୁ ଭକ୍ତ ପ୍ରକୃଷ୍ଟ ରୂପେଣ ଶାନ୍ତ, ଭକ୍ତର ତ କିଛି ଚିନ୍ତା ନାହିଁ, ଭକ୍ତଙ୍କର ଚିନ୍ତା ପ୍ରହ୍ଲାଦଙ୍କୁ ଏତେ ଦୁଃଖ ଦିଆଯାଇଛି, ପ୍ରହ୍ଲାଦ ଚିନ୍ତା କରିଛନ୍ତି ହିରଣ୍ୟକଶିପୁର ତ ସବୁଠୁ ବଡ଼ ଚିନ୍ତା, ଆରେ ସାତ ବର୍ଷର ବାଳକ ମୁଁ ନିଜ ହସ୍ତରେ ଆକୁ ବିଷ ଦେଉଛି, ଅଗ୍ନିରେ ପକାଉଛି, ଗଜ ମତ ଗଜ ଦ୍ୱାରା ପେଷଣ କରୁଛି, କିନ୍ତୁ କେମିତି ଇଏ ନିର୍ଭୀକ ହେଉଛି, ଗୃହ ତ୍ୟାଗୀ କରିକି ଯାଉନି, କୁଆଡ଼େ ଜାଗାଟାକୁ ତ୍ୟାଗ କରୁନି, ଆକୁ ଭିତରେ କିଏ ବଳ ଦେଉଛି ନା କ'ଣ? ଆରେ ଶତ୍ରୁ ପାଖରୁ ଲୋକ ବାହାରକୁ ପଳାଏ, କିନ୍ତୁ ଇଏ ସ୍ଥାନ ତ୍ୟାଗ କରୁନି କି ଭୟ କରୁନି, ଆଉ ସ୍ୱଭାବ ଛାଡ଼ୁନି, ସେଇ ବିନୟ ସ୍ୱଭାବ। ହିରଣ୍ୟକଶିପୁର ତିନିଟା ଚିନ୍ତା, କ୍ରୋଧ ମୁଁ ଏତେ ତାକୁ କଷ୍ଟ ଦେଉଛି, ତାର କ୍ରୋଧ ଅନ୍ତରେ ଆସୁନି, କି ସ୍ଥାନ ତ୍ୟାଗ କରିକି ଯାଉନି, ସେ ସ୍ଥାନ ରହୁଛି, ସେ ବିନମ୍ର ସ୍ୱଭାବ ରହୁଛି, ଆଉ ସେଇ ସାହସ ସେଇ ବଳ, ଆଉ ନାମ ବି ଛାଡ଼ୁନି, ସେଇ ମୋର ଶତ୍ରୁ ମୋ ଭାଇଙ୍କୁ ଯିଏ ବଦ୍ଧ କରିଛନ୍ତି ତାଙ୍କର ନାମ କରୁଛି, ଆକୁ ଅନ୍ତରେ କିଏ ଶକ୍ତି ଦେଉଛି? ହିରଣ୍ୟକଶିପୁର ଏଇଟା ସବୁଠୁ ବଡ଼ ଚିନ୍ତା ଥିଲା, ହେ ପ୍ରଶାନ୍ତ ସବୁବେଳେ କୁଚିତ ହୃଦୟତି, ସବୁବେଳେ କାନ୍ଦୁଥିବେ ହିରଣ୍ୟକଶିପୁର, ଏ ପ୍ରହ୍ଲାଦ ସ୍ତମ୍ଭକୁ ଚାହିଁକି କାନ୍ଦୁଥିବେ ସବୁବେଳେ, ସଖା ମାନେ ଯେତେ ଅସୁର ବାଳକମାନେ ବୁଝିପାରନ୍ତିନି ପ୍ରହ୍ଲାଦଙ୍କର କ'ଣ ଅବସ୍ଥା, ପ୍ରଶାନ୍ତ ତାଙ୍କ ଶରୀରକୁ ନଷ୍ଟ କରିବା ପାଇଁ ହିରଣ୍ୟକଶିପୁର ଚିନ୍ତା କରୁଛି, ଭଗବାନଙ୍କର ଏଣେ ଚିନ୍ତା ପଡ଼ିଗଲାଣି, ଆରେ ମୋ ଭକ୍ତ କେମିତି ସୁରକ୍ଷା ଦେବି, ପ୍ରହ୍ଲାଦର ଚିନ୍ତା ଅଛି କି? ସେ ପ୍ରଶାନ୍ତ ଆତ୍ମନିବେଦନ ଯିଏ କରିଦେଇଛି, ଯେମିତି ହିରଣ୍ୟକଶିପୁର ଏ ଆମର ସୁଦାମା ଆତ୍ମନିବେଦନ କରୁ, ଆତ୍ମନିବେଦନ କଲେ ଦୁଃଖ କ'ଣ? ସ୍ୱରଟାକୁ ଆତ୍ମନିବେଦନ ପ୍ରଥମ ହେଲା, ଆତ୍ମା ତ ସ୍ୱର ଭିତରେ ଅଛନ୍ତି ନା, ସ୍ୱରଟାକୁ ନିବେଦନ ନକଲେ ଆତ୍ମନିବେଦନ କେମିତି ହେଲା?
आत्मनिवेदन तोया पदे करी आत्मनिवेदन तोया पदे करी हईनु परम सुखी हईनु परम सुखी आमार चिंता दूरे गेला दुख न रहिला दुख दूरे गेला चिंता दुख दूरे गेला चिंता न रहिला दुख दूरे गेला चौदी गे आनंद देखी प्रभु चौदी गे आनंद आमी चौदी गे आनंद देखी प्रभु चौदी गे आनंद अशोक भय अमृत रस्तल अशोक भय तुमार चरण दया तुमार चरण दया तहा देखन विश्राम लभिया तहा देखन तहा देखन विश्राम लभिया तहा देखन आमी छाड़ीनु भावेर भया प्रभु छाड़ीनु भावेर आमी छाड़ीनु भावेर भया प्रभु छाड़ीनु भावेर
भक्ति नाटक से कथा कोन आत्म निवेदन तोया पादे करी होइनु परम सुखी दुख दूरे गल चिंता न रहिल चौदी गे आनंद देखी भगवान चरण कमल अशोक अमृत भयर स्थल भक्तवासी अशोक से अशोक ही चरण कमल जी आश्रय नहीं प्रशांत कि भगवान शोक अच्छे कहीं शोक ना भक्त दुख दूर कर भय भगवान भय अच्छे कौन भय ना भय हूँ मोर भक्तर कि अनिष्ट करदेवि कि भय भक्त वात्सल्य भय कले ना ब्रह्मास्त्र आसी उत्तरार गर्भ को प्रवेश कले भगवान से परमात्मा रूप थे कौन परमात्मा शक्ति ना उत्तरार गर्भ को कौन आवृत कर पार ना ब्रह्मतेज द्वारा ना भक्त वात्सल्य भय है अरे मो पांडव शेष बीज को ये निधान निधन करदेव रथरे बसती ସମସ୍ତେ ଠିଆ ହେଇଛନ୍ତି କିନ୍ତୁ ରଥର ବସି ଗୋଟିଏ ସ୍ୱରୂପ ରଥରେ ବସିଲେ ଆଉ ଗୋଟେ ସ୍ୱରୂପରେ ପ୍ରବେଶ କଲେ ଭୟ ଜଗନ୍ତି ନା ଆଉ ମହାଭାରତ ଯୁଦ୍ଧରେ ଶାନ୍ତିରେ 18 ଦିନ ପାଣ୍ଡବମାନେ ନିଶ୍ଚିନ୍ତ ହେଇ ଶୋଇଯାଇଛନ୍ତି ପାଣ୍ଡବମାନଙ୍କର ଚିନ୍ତା ନାହିଁ ଯେଉଁଦିନ ଅଶ୍ୱତ୍ଥାମା ଆସିଛି ପଞ୍ଚୁ ପାଣ୍ଡବଙ୍କୁ ମାରିବା ପାଇଁ ସେଦିନ ସମଗ୍ର ରାତି ପାଣ୍ଡବମାନେ ଶୋଇଛନ୍ତି ଭଗବାନ ଅର୍ଜୁନଙ୍କ ତ ଦିନମାନ ଯୁଦ୍ଧ ଚାଲିଥିବ ନା ଅର୍ଜୁନ ପୀଡ଼ା ହେଇଛି କିନ୍ତୁ ଭଗବାନ 18 ଦିନ ଶୋଇନାହାନ୍ତି ସେ ଜାଣନ୍ତି ଭଗବାନ ଏତେ ଭକ୍ତ ବସିଚାଲିଲା ଭକ୍ତ ଅର୍ଜୁନ ଭୁଙ୍ଗୁଡ଼ି ମାରିଛନ୍ତି ଶୋଇକି କରଣ ଉଠିଲେ ମଧ୍ୟରାତ୍ରି ଭଗବାନ ଦଣ୍ଡାଇ ମାରିଛନ୍ତି କହିଲେ ସଖା ତୁମର କ'ଣ ଶୟନ ନାହିଁ ଭଗବାନ ନା ମୁଁ କ'ଣ ଶୋଇବି ଏଭଳି ଘୋର ରାତି ଆଜି ହେଉଛି ତୁମ ଜୀବନର ଆଜି ଶେଷ ରାତି ଆଜି ହେଇଥାନ୍ତା ମୁଁ ଏବେ ନ ଯାଇଥାନ୍ତି ଭଗବାନ ପାଣ୍ଡବମାନଙ୍କୁ ନେଇଯାଇଛନ୍ତି ନା ପାଞ୍ଚ ପୁତ୍ରକୁ ଶୋଇଦେଇକି ପାଣ୍ଡବମାନଙ୍କ ଘରେ ପଳେଇଛନ୍ତି ଆଉ ତୁମକୁ କୃଷ୍ଣ ପଚାରୁଛନ୍ତି ସଖା ତୁମେ କିଭଳି ନିଶ୍ଚିନ୍ତ ହେଇକି ଶୋଇଯାଉଛ ସେ ସେ କଥା କହିଲେ ଆମର ଚିନ୍ତା କ'ଣ ଅଛି ଆମେ ତ ଜୀବନର ଯାହା କୁହନ୍ତି ଡୋରିକୁ ଆପଣଙ୍କ ହାତରେ ଦେଇଦେଇଛୁ ମୁଁ ରଥର ମୋର ଅସୁର ରଜକୁ ଆପଣ ଧରିନାହାନ୍ତି ମୋ ଜୀବନର ଡୋରିକୁ ଆପଣଙ୍କୁ ଆମେ ଅର୍ପଣ କରିଦେଇଛୁ ପାଞ୍ଚ ଭାଇ ଆମର କ'ଣ ଆମର ଦାୟିତ୍ୱ କ'ଣ ଆମର ଦାୟିତ୍ୱ ଆପଣଙ୍କ ହାତରେ ଅଛି ଆମେ କାହିଁକି ଚିନ୍ତା କରିବୁ ଏ ସ୍ୱରଟା ଆପଣଙ୍କର ସ୍ୱରଟା ଆପଣଙ୍କର ଭକ୍ତ ଦେଖନ୍ତୁ ଭଗବାନଙ୍କର ଭୟ ଅସ୍ତ୍ର ଧରିକି ଜଗିଛନ୍ତି ପାଣ୍ଡବମାନଙ୍କୁ କିନ୍ତୁ ଭକ୍ତ ପ୍ରଶାନ୍ତ ସେ ଶୋଇ ଶୋଇଛନ୍ତି ଅଭୟ ଅଶୋକ ଅଭୟ ଅମୃତର ସ୍ଥଳ ଭଗବାନଙ୍କର ଚରଣ କମଳ ଯେ ଆଶ୍ରୟ ନାହିଁ, ସେ ପ୍ରଶାନ୍ତ, ତାର ଅମୃତତ୍ଵ ଅଛି, ସବୁବେଳେ ଆନନ୍ଦ ରହିଛି, କିନ୍ତୁ ଭଗବାନଙ୍କର ଦୁଃଖ କ'ଣ? ଦୁଃଖ ନା ଭକ୍ତ ଦୁଃଖକୁ ମୁଁ ଦୂର କରିପାରୁନାହିଁ, ଭକ୍ତ ସୁଖୀ ହଉନାହିଁ, ଭକ୍ତକୁ ମୁଁ ସୁଖ ଦେ। ସୁଦାମାଙ୍କ ପାଇଁ ବହୁତ ଭଗବାନ ଦୁଃଖ କରିବେ, ବହୁତ ଦୁଃଖ କରିବେ, ସେଥିପାଇଁ ଲୁଚିକି ପଛରେ ଧନ ଦେବେ, ଆଗରେ ଦେଇପାରିବେନି, ଶକ୍ତି ଭଗବାନଙ୍କର ନାହିଁ। ସୁଦାମାଙ୍କୁ ବି କହିଲେ ନା, ସୁଦାମା ତୁମେ ତ ନିଷ୍କାମ ଭକ୍ତ, କିନ୍ତୁ ତୁମ ପତ୍ନୀ ପଠେଇଥିଲେ, ମୁଁ ଧନ ଦେଲି ବୋଲି କହିଲେ ନା, ଚୋରଙ୍କ ଭଳିଆ ପଛରେ ଲୁଚେଇକି ଧନ ଦେଲେ, ଏ ଦୁଃଖୀ ଭଗବାନ ହେଇଗଲେ। କିନ୍ତୁ ସୁଦାମା କିଭଳି ଥିଲେ ନା, ଭକ୍ତ ଶ୍ରେଷ୍ଠ। ଏଇଠି କହୁଛନ୍ତି କୃଷ୍ଣସ୍ୟାସିତ୍ ସଖା କଶ୍ଚିତ୍ ବ୍ରହ୍ମଣ ବ୍ରହ୍ମଣ ବ୍ରହ୍ମବିତ୍ତମ ବିରକ୍ତ ଇନ୍ଦ୍ରିୟାର୍ଥେଷୁ ପ୍ରଶାନ୍ତାତ୍ମା। ଯେହେତୁ ବ୍ରହ୍ମବିତ୍ତମ ଭକ୍ତ, ସେ ବିରକ୍ତ। ଭକ୍ତର ଲକ୍ଷଣ କ'ଣ? ବିଷୟ କୌଣସି ବିଷୟ ପ୍ରତି ଆକୃଷ୍ଟ ହବ ନା, ଅପ୍ରଶାନ୍ତାତ୍ମା। ଯେହେତୁ ବିରକ୍ତ, ତାର କାମ ଆଦି କ୍ଷୋଭ ରହିତ ଚିତ୍ତ, କାମ କ୍ରୋଧ କିଛି ନାହିଁ, ସବୁବେଳେ ପ୍ରଶାନ୍ତ। ଆଉ ଜିତେନ୍ଦ୍ରିୟ, ସବୁ ଇନ୍ଦ୍ରିୟମାନଙ୍କୁ ଜୟ କରିଥିଲେ। ଆଉ ସୁଦାମାଙ୍କୁ ଭୋକ ଲାଗିବ, ସେ ଖାଇଦେବେ, ପେଟ ବାଡ଼େଇବେ, ଜିତେନ୍ଦ୍ରିୟ ସବୁ ଇନ୍ଦ୍ରିୟକୁ ଜୟ କରିଛନ୍ତି ସୁଦାମା। ସବୁ ଇନ୍ଦ୍ରିୟକୁ ଜୟ କରିକି ଯେତେବେଳେ ଏଇ କଥାକୁ ଶୁଣିଦେଲେ, ଏତାଦୃଶ ଗୃହସ୍ଥ ଆଶ୍ରମ ନ ଯୁକ୍ତ, ବୀରରାଘଚାର୍ଯ୍ୟ ପ୍ରଶ୍ନ ଉଠାଉଛନ୍ତି ପରୀକ୍ଷିତ କହୁଛନ୍ତି, ଆଚ୍ଛା ଆଚ୍ଛା, ଜଣେ ସଖା ଥିଲେ ଯେ ଇନ୍ଦ୍ରିୟରେ ବୈରାଗ୍ୟ, ଇନ୍ଦ୍ରିୟ ବିଷୟ ଭୋଗ ପ୍ରତି ବୈରାଗ୍ୟ, ଯେ ବ୍ରହ୍ମବିତ୍ତମା, ଯେ ଜିତେନ୍ଦ୍ରିୟ, ଯେ ପ୍ରଶାନ୍ତ, ସେ ତ ଗୃହସ୍ଥ ହେଇନଥିବେ କେବେ ହେଲେ, ମୋତେ ବିଶ୍ୱାସ ଲାଗୁନି। ଏ ତ ସାଧୁର ଲକ୍ଷଣ, ସବୁ ସନ୍ନ୍ୟାସର ଲକ୍ଷଣ। କହୁଛନ୍ତି ନା ନା, ସେ ଗୃହସ୍ଥ ହେଇକି ବି ତାଙ୍କର ସ୍ଥିତି ଥିଲା। ଏଠି କହୁଛନ୍ତି ଯଦୃଚ୍ଛୟା ଉପପର୍ଣ୍ଣେନ ବର୍ତ୍ତମାନ ଗୃହାଶ୍ରମୀ ତସ୍ୟ ଭାର୍ଯ୍ୟା କୁଚଲସ୍ୟ ଖୁତୁକାମା ଚ ତଥାବିଧ। ଆଜ୍ଞା, ସୁଦାମା ବଡ଼ ନା ତାଙ୍କ ପତ୍ନୀ ବଡ଼? ଆଜ୍ଞା, ଆପଣ ସିରିଏଲ ଦେଖିଥିଲେ, ତାଙ୍କର ପତ୍ନୀ, ତାଙ୍କର ଗୁଣ ତାଙ୍କର ସୁଦାମା ଗୁଣଙ୍କ ଠାରୁ ଅଧିକ କୁହାଯାଇଛି ଭାଗବତ। ଏଠି କହୁଛନ୍ତି ସ୍ୱାମୀ ସ୍ତ୍ରୀ ଦୁଇ ଜଣ କିଭଳି ଚଳନ୍ତି, ସୁଦାମା ଆଉ ତାଙ୍କର ପତ୍ନୀଙ୍କ ନାମ ସୁଶୀଳା। ସୁଶୀଳା, ସିଏ ବାସ୍ତବିକ ସୁଗୁଣ ହେ, ଅତି ସୁଶୀଳ ସୁଶୀଳା। ସିଏ ଯଦୃଚ୍ଛୟା ଉପପର୍ଣ୍ଣେନ, ଗୃହସ୍ଥ କ'ଣ କରିବ, କର୍ମ କରିବେ କି ନାହିଁ, କିନ୍ତୁ ସିଏ ଯଦୃଚ୍ଛୟା ଉପପର୍ଣ୍ଣେନ, ଯାହା ପ୍ରାପ୍ତ ହୁଅନ୍ତି, ଭିକ୍ଷା ମାଗିବା ପାଇଁ ଯାଆନ୍ତି ନା, ଇଏ ଭୁଲ ଜିନିଷ। ସୁଦାମା ଯେ ଭଗବାନଙ୍କ ଚରଣ କମଳରେ ଆଶ୍ରୟ ନେଇଛି, ଯେ ବ୍ରହ୍ମବିତ୍ତମ, ଯେ ପ୍ରଶାନ୍ତାତ୍ମା, ସେ ଯାଇ କାହା ଆଗରେ ହାତ ପାତିବ? ଏ ଶରୀରଟା ଯେ କୃଷ୍ଣଙ୍କୁ ଅର୍ପଣ କରିଛି, ଯେ ମନ ଅର୍ପଣ କରିଛି, ସେ କାହା ଆଗରେ ହାତ ପାତିବ କାହିଁକି? ଏ ଶରୀରଟା ତ କୃଷ୍ଣଙ୍କୁ ବିକି ଦେଇଛି ନା, ଏ ତ କୃଷ୍ଣଙ୍କର ଧନ, ଯାହାର ଧନ ଧନଟାକୁ ରକ୍ଷା କରୁଛି, କିଏ ମାଲିକ ରକ୍ଷା କରୁଛି ନା, ଧନଟାକୁ ଆଉ କିଏ ରକ୍ଷା କରେ, ମାଲିକ ରକ୍ଷା କରେ। ଏ ସ୍ୱରଟା ତ ଧନ, ଆକୁ ତ ଅର୍ପଣ କରିଛି କୃଷ୍ଣଙ୍କୁ, ତାକୁ ରକ୍ଷା କରିବି, କିଏ ମାଲିକ ରକ୍ଷା କରିବି? ଯଦୃଚ୍ଛା ଅପପର୍ଣ୍ଣେନ, ସୁଦାମା କେବେ ମାଗିବା ପାଇଁ ଯାଇନାହାନ୍ତି। ତାଙ୍କ ଜୀବନରେ ପ୍ରଥମ ଦିନ ଆସିଛି ଯେଉଁଦିନ ତାଙ୍କ ପତ୍ନୀଙ୍କୁ ଲୋକମାନେ ଦେଖିଛନ୍ତି, ପତ୍ନୀ ମାଗିବା ପାଇଁ ସୁଦାମା ମାଗିବା ପାଇଁ ଯାଇନା, ମାଗିବା ପାଇଁ ସେ ଯିବେ ନା, କର୍ମ ବି କରନ୍ତିନି, କିଛି କରନ୍ତି, କି କହିପାରନ୍ତି ନା, ସିଏ ଅଳସୁଆ ହେଇଥିବେ ଆଉ। ସଂସାର ଲୋକମାନେ ଯେମିତି କୁହନ୍ତି, ଏ ହରେ କୃଷ୍ଣ କାଁ କରୁଛନ୍ତି, କି ଏସବୁ ଅଳସୁଆ ହେଉନି। ଆଜ୍ଞା, ଭଗବାନଙ୍କର ନାମ କରିବାଟା ସବୁଠୁ ଦକ୍ଷ କାର୍ଯ୍ୟ ଜୀବନରେ, ଆଉ ସୁଦାମା ପାଇଁ ଏଇଟା ପ୍ରଯୁଜ୍ୟ। ସୁଦାମା କାହିଁକି କୌଣସି କର୍ମ କରୁନଥିଲେ ନା, ବ୍ରାହ୍ମଣ ଶରୀର ବା, ବ୍ରାହ୍ମଣ ଶରୀରଟା କେବଳ ତପ ପାଇଁ, ଜନ୍ମ ଭିତରେ କେହି ଯଦି ବ୍ରାହ୍ମଣ ଥାନ୍ତି ସେ ଜାଣିବା ଦରକାର, ବର୍ଣ୍ଣ ଭିତରେ ବ୍ରାହ୍ମଣ, ବର୍ଣ୍ଣାନ ବ୍ରାହ୍ମଣ ଗୁରୁ, ବ୍ରାହ୍ମଣ ବ୍ରହ୍ମତ୍ୱ ପ୍ରାପ୍ତ ହବ ତାହେଲେ ହରିଭକ୍ତ ହବ, ବୈଷ୍ଣବ ଦୀକ୍ଷାରେ ଦୀକ୍ଷିତ ହବ, ତାକୁ ବୈଷ୍ଣବ ସମାଜରେ ସମସ୍ତେ ବ୍ରାହ୍ମଣ ଓ ବୈଷ୍ଣବଙ୍କୁ ପ୍ରାଧାନ୍ୟ ଦିଆହବ, ଶ୍ଳୋକ ହେଇଅଛନ୍ତି। କାରଣ ତାର ଜନ୍ମ ସଂସ୍କାର ଆଉ ବିଷ୍ଣୁ ଭକ୍ତ ହେଲା ସେ ବ୍ରାହ୍ମଣ ଶରୀର ମିଳିଛି କେବଳ ତପ କରିବା ପାଇଁ ଆଗରୁ ଦେଖୁନାହାନ୍ତି ବ୍ରାହ୍ମଣମାନେ ଆଗରୁ କିଛି ବିଜନେସ୍ କରୁଥିଲେ ନା ଚାକିରି କିଛି କରୁଥିଲେ ସେ ହରିଭକ୍ତି ଯିବେ ସାଧନ ପୂଜା ସେବା କରୁଥିଲେ ଯାହା ମିଳୁଥିଲା ସେଥିରେ ଚଳୁଥିଲେ ତପସ୍ୟା ବ୍ରାହ୍ମଣଙ୍କ ଶରୀରଟା ମିଳିଛି କେବଳ ତପସ୍ୟା କରିବା ପାଇଁ ଆଉ ତପ ଯଦି ହରିଭକ୍ତି ପାଇଁ କରିବେ ହରି ସେ ଶରୀରଟା ପାଇଁ ଯାହା ଦରକାର ଦେବେନି ଦେଇଦେଉଥିଲେ ବ୍ରାହ୍ମଣମାନଙ୍କୁ ଏତେ ଧନ ମିଳୁଥିଲା କେବଳ ଭକ୍ତି କର୍ମ କରିବେ ସେ ସବୁ ରାସ୍ତାରେ ପକେଇ ଦେଇକି ପଳେଇ ଯାଉଥିଲେ ରାଜସୂୟ ଯଜ୍ଞ ହେଲା ବ୍ରାହ୍ମଣମାନଙ୍କ ଧନରେ କାରଣ ଦୁର୍ଯ୍ୟୋଧନ ତ ସବୁ ଧନକୁ ନଷ୍ଟ କରିଦେଇଛି ମହାଭାରତ ଯୁଦ୍ଧ ସରି ଧନ କ'ଣ ଅଛି ରାଜକୋଷରେ ଭଗବାନ କହିଲେ ଯୁଧିଷ୍ଠିର ମୁଁ ରାଜସୂୟ ଯଜ୍ଞ କରିବି ତୁମ ପାଇଁ ତୁମକୁ ତୁମର କୀର୍ତ୍ତି ଜଗତରେ ବଢ଼ିବା ପାଇଁ କହିଲେ ପ୍ରଭୁ ଧନ ତ ନାହିଁ କହିଲେ ଅର୍ଜୁନଙ୍କୁ ଆଉ ଭୀମସେନଙ୍କୁ ପଠାଅ ଅର୍ଜୁନ ଭୀମସେନ କେବଳ ବ୍ରାହ୍ମଣଙ୍କର ତ୍ୟକ୍ତ ବ୍ରାହ୍ମଣଙ୍କ ଧନରେ ରାଜସୂୟ ଯଜ୍ଞ ହେଲା କାହିଁକି ନା ବ୍ରାହ୍ମଣମାନେ ବା ପରିଗ୍ରହ କରିବେ ନା ଅଧିକ ଜିନିଷ ରଖିବେ ନା ପାଖରେ ଯେତିକି ବ୍ରାହ୍ମଣ ପାଇଁ କେବଳ ବଞ୍ଚି କେତେ ଦିନ ଷ୍ଟକ୍ ବ୍ରାହ୍ମଣ ରଖିବ ତା ବି ନିୟମ ଅଛି ମନୁ ସଂଗୀତରେ ଗୋଟିଏ ବର୍ଷ ପାଇଁ ବ୍ରାହ୍ମଣ ରଖିବ ଯାହା ରଖିବ ଗୋଟିଏ ବର୍ଷ ପାଇଁ ଅତି ବେଶୀ ଯଦି ପିଲା ଛୁଆ ସଂସାର ଅଛି ଗୋଟିଏ ବର୍ଷ ପାଇଁ ସେ କିଛି ଜିନିଷ ରଖିବ ଅଧିକ ଦିନ ପାଇଁ ନାହିଁ କିନ୍ତୁ ଦେଖନ୍ତୁ ଆଜ୍ଞା ବ୍ରହ୍ମବିତ୍ତମ ବା ସୁଦାମା ଯଦୃଚ୍ଛୟା ଅପକର୍ଣ୍ଣେନ ପ୍ରାରବ୍ଧବଶ ଯୋଗୁଁ ଯାହା ଆସିକି ପହଞ୍ଚିବ କିଛି ବାହାରିକି ଯିବେନି ଭିକ ମାଗିବା ପାଇଁ ଆପଣଙ୍କୁ ଏ ଭିକ୍ଷ ମାଗନ୍ତିନି ତ କି ଆଣିକି ଦିଅନ୍ତି ନା ଦିଅନ୍ତି ନା କାହିଁକି ନା ଗୃହରେ ବସନ୍ତି ତ ଘରେ ବସନ୍ତି କାହାର ଆଜି ପିତୃଶ୍ରାଦ୍ଧ ଥିବ କାହାର ବିବାହଘର ଥିବ ସେ କହିଲେ ଚାଲ ଏ ସୁଦାମା ବ୍ରାହ୍ମଣ ତ ହରିଭକ୍ତ ତାଙ୍କୁ ଦାନ କରିଦେଇ ଆସିବା ସେ ବ୍ରାହ୍ମଣ ବସ୍ତିରେ ରହୁଥିଲେ ଅଲଗା ବ୍ରାହ୍ମଣମାନଙ୍କ ଯେଉଁ ସବୁ କର୍ମ କରନ୍ତି ତାଙ୍କୁ ଆଣିକି ଦିଅନ୍ତି ଯାହା ମିଳିଲା ସେଥିରେ ଭୋଜନ ଯାହା ଭୋଜନ ନାହିଁ ଜଳପାନ ସ୍ୱାମୀ ସ୍ତ୍ରୀ ଉଭୟ ସୁଶୀଳା ବି ତାହା ଥିଲେ ଆଗରେ ଆସନ୍ତୁ ନା ଆଗରେ କିଏ ଆସିବେ ନା କେହି ଆଗରେ ମୋ ଆଗରେ ଆସିବେ ନା ସୁଦାମ ଚାରି ଯେତେ ଦିନ ଚାଲିବେ ମୋର ଆଗରେ କେହି ଉଠିକି ବି ଯିବେ ନା ଯାହାର ଉଠିବାର ଅଛି ସେ ପଛରେ ଉଠିକି ଯିବେ ତେଣୁ ସୁଶୀଳା କେବେ ବି ସ୍ୱାମୀଙ୍କୁ କହିନାହାନ୍ତି ତୁମେ କାହିଁକି କର୍ମ କରୁନ ତୁମେ କାହିଁକି ଭିକ୍ଷା ମାଗିବା ପାଇଁ ଚାହୁଁ ଗୃହସ୍ଥର ଚାରିଟା ବୃତ୍ତି ଅଛି ଭାଗବତଙ୍କୁ ଦେଇଛି ଏହି କଳିଯୁଗରେ ଏଭଳି ବୃତ୍ତିରେ କିଏ ଚଳୁଛନ୍ତି ଆଜ୍ଞା ଏ ଚାରୋଟି ବୃତ୍ତି ଭିତରେ ବାର୍ତ୍ତା ବାର୍ତ୍ତା ମାନେ ବୈଦିକ ନିୟମ ହିସାବରେ ଗୃହସ୍ଥ ଚଳିବ ଭଗବତ କର୍ମ କରିବ ବ୍ରାହ୍ମଣ ବ୍ରାହ୍ମଣ କର୍ମ କରିବ ସେଥିରେ ଯାହା ମିଳିଲା ହରିଭକ୍ତି ଆଚରଣ ସେବା ପରାୟଣ ହେବ ଯାହା ସେଥିରେ ମିଳିଲା ସେ ଚଳିବ କ୍ଷତ୍ରିୟ କ୍ଷତ୍ରିୟ ନିୟମ ହିସାବରେ ଚଳିବ ବୈଶ୍ୟ ବୈଶ୍ୟ ନିୟମ ହିସାବରେ ଚଳିବ ଶୂଦ୍ର ଶୂଦ୍ର ନିୟମ ହିସାବରେ ଚଳିବ ବାର୍ତ୍ତା ତାପରେ ହେଉଛି ସଞ୍ଚୟ ସଞ୍ଚୟ ମାନେ ସ୍ୱକର୍ମ କରିକି କିଛି କିଛି ଲୋକ ଅଛନ୍ତି ଭଗବତ କର୍ମ ତ କରନ୍ତି ନା ବସନ୍ତୁ ଆପଣ ଦୁଇ ଜଣ ଟିକେ ବି କଥା ହେବେନି ସଞ୍ଚୟ ମାନେ ସ୍ୱକର୍ମ ତା ବିଲ ଚାଷୀ ହେଇଛି ଚାଷରେ ଖଟିକି ଖାଉଛି ଦୋକାନ ଅଛି ଦୋକାନରେ ଖଟିକି ଖାଉଛି ଏଭଳି ଗ୍ରସ୍ତ କେହି ଚଳନ୍ତି ବୈଦିକ କର୍ମ ନ କରିପାରିଲେ ସେ ତାଙ୍କର ସ୍ୱକର୍ମ କରିକି ଚଳିବା ବାର୍ତ୍ତା ସଞ୍ଚୟ ଶାଳୀନ ଏ ଶାଳୀନ ବୃତ୍ତିରେ ସୁଦାମା ଥିଲେ ଶାଳୀନ ବୃତ୍ତି ମାନେ କାହାର ସାହାଯ୍ୟ ମାଗିବା ନା ଆଉ କାହାର କୋପରେସନ ତାଙ୍କର ଦରକାର ନାହିଁ କାହାକୁ ମାଗିବେ ନା ଯାହା ଆସି ମିଳିଲା ତା ଚଳିବ ଆଉ ବାର୍ତ୍ତା ବାର୍ତ୍ତା ମାନେ ବାର୍ତ୍ତା ସଞ୍ଚୟ ଶାଳୀନ ଶିଲଞ୍ଚ ଶିଲଞ୍ଚ ମାନେ ବ୍ରାହ୍ମଣ ଗୃହସ୍ଥ କିଛି ଗୃହସ୍ଥ ତାଙ୍କର ବ୍ରତ ଏହା ଥିଲା ଏସବୁ ହରିଭକ୍ତଙ୍କର ଗୁଣ ଶିଳଞ୍ଚ ବୃତ୍ତି ନିଅନ୍ତି ଶାଳୀନ ବୃତ୍ତି ନିଅନ୍ତି ଉଠିବେ ସକାଳୁ ଉଠିକି ଚାଲିବେ ଆଉ ଆଗରୁ ସବୁ ଏବେ ଧାନ ଖୁଣ୍ଟା ଯାଉଛି ଆଗରୁ ଧାନ ଖୁଣ୍ଟା ହେବ ନା ଧାନକୁ କାଟି ନେଇଯିବ ଯେଉଁ ଶସ୍ୟ ପଡ଼ିଥିବ ଗହମ କାଟିଲେ ଧାନ କାଟିଲେ ଯାହା ପଡ଼ିଥିବ ତାକୁ ଆଣିକି ଗୃହସ୍ଥ ଚଳୁଥିବ ଭାଗବତ ଧର୍ମରେ ଏଇ ଚାରୋଟି ଏକାଦଶ ସ୍କନ୍ଧରେ ତୃତୀୟ ସ୍କନ୍ଧରେ ଗୃହସ୍ଥ ଚାରି ପ୍ରକାର ବ୍ରହ୍ମଚାରୀ ଚାରି ପ୍ରକାର ବାନପ୍ରସ୍ଥ ଚାରି ପ୍ରକାର ସନ୍ନ୍ୟାସ ଚାରି ପ୍ରକାର ଭାଗବତର କହଣ ନାହିଁ ଆଜ୍ଞା ଭାଗବତରେ ସମଗ୍ର ବିଶ୍ୱର ସବୁ ଜୀବର ଚରିତ ଶିକ୍ଷା ଅଧୀନ ଅଛନ୍ତି କିନ୍ତୁ ଇଏ ଶାଳୀନ ଥିଲେ ଯଦୃଚ୍ଛୟା ଉପପର୍ଣ୍ଣେନ ବର୍ତ୍ତମାନ ଗୃହାଶ୍ରମୀ ଗୃହାଶ୍ରମୀ ଥିଲେ କେହି ଘର ସଂସାର କରି ଏଭଳି ଚଳିପାରିବେ ଆପଣ ଚିନ୍ତା କଲେ ମାଗିବାକୁ ଯିବେନି କେବେ ମାଗିବା ପାଇଁ ଯିବେ ପରୀକ୍ଷିତ ଆଶ୍ଚର୍ଯ୍ୟ ହେଉଛନ୍ତି
ଆରେ ଇଏ ତ ତ୍ୟାଗୀର ଲକ୍ଷଣ, ଘରେ ସ୍ତ୍ରୀ ଅଛି ଘରେ ଖାଇବାକୁ ନାହିଁ, ମାଗିବାକୁ ଯାଉନାହାନ୍ତି ନା, ଆଉ କ'ଣ ନା ସୁଶୀଳାର ଗୁଣ କ'ଣ ନା ତସ୍ୟ ଭାର୍ଯ୍ୟାକୁ ଚେଲେସ୍ୟ ଖୁତକା ମାଛ ତଥା ବିଧ, ପତ୍ନୀଙ୍କର ଗୁଣ କ'ଣ ନା ତଥା ବିଧ, ଏ ଶ୍ଳୋକ ଏ ତଥାବିଧ ଶବ୍ଦଟା ପୂର୍ବ ଶ୍ଳୋକକୁ ଲଗାହ, ତଥାପି ମାନେ ପୂର୍ବରେ ଯେଉଁ ଗୁଣ ପ୍ରଶାନ୍ତାତ୍ମା ବ୍ରହ୍ମବିତ୍ତମା, ଇ ବ୍ରହ୍ମବିତ୍ତମା ଇ ପ୍ରଶାନ୍ତାତ୍ମା ଇ ଜିତେନ୍ଦ୍ରିୟ, ପତିର ଯେଉଁ ଗୁଣ ସୁଦାମାଙ୍କର ଯେଉଁ ଗୁଣ, ସୁଶୀଳାଙ୍କର ସେଇ ଗୁଣ, କିନ୍ତୁ ଆଙ୍କର ଗୋଟେ ଅଧିକା ଗୁଣ ଅଛି ପତ୍ନୀଙ୍କର ସୁଶୀଳାଙ୍କ, ଦେଖନ୍ତୁ ଆଜ୍ଞା ପତ୍ନୀଙ୍କର ସୁଶୀଳାଙ୍କର ଗୋଟେ ଅଧିକ ଗୁଣ ଅଛି, କ'ଣ ତସ୍ୟ ଭାର୍ଯ୍ୟା କୁଚେଲେଶ୍ୟ କୁ ବସନ ପିନ୍ଧନ୍ତି, ତାଙ୍କର ଭାରିଆ ସିଏ ସୁଦାମା ଆଉ ତାଙ୍କର ପତ୍ନୀ ସୁଶୀଳା ଦୁଇ ଜଣ କ'ଣ ପିନ୍ଧନ୍ତି, କୁଚଣ ଶବ୍ଦରେ ଜୀର୍ଣ୍ଣ ମଳିନ କ୍ଷୁଦ୍ର, ଜୀବ ଗୋଷାଙ୍କ ରଚନା କର ବସ୍ତ୍ର କ'ଣ ନା ଅତି ଜୀର୍ଣ୍ଣ, ଯାହା କହନ୍ତି ଫଟା ପୁରା ଫାଟିଗଲା, ଜୀର୍ଣ୍ଣ ବସ୍ତ୍ର ଆଉ ମଳିନ ବସ୍ତ୍ର, କେବଳ ଜଳରେ ଧୂତ କରିଦିଅନ୍ତି ବାସ, ଯିଏ ମାଗିବା ପାଇଁ ଯାଉନାହାନ୍ତି ସେ ସର୍ଫ ସାବୁନ ଲଗାଉଥିବେ କି ଆଜ୍ଞା, ଚିନ୍ତା କରନ୍ତୁ ସର୍ବଧାରଣ ତାଙ୍କର ଅଛି କି, ବ୍ରହ୍ମବିତ୍ତମ ବା ପ୍ରଶାନ୍ତାତ୍ମା କେବଳ ହରିଭକ୍ତି ହରିଭଜନ, ଏଭଳି ସ୍ଥିତିରେ ସେ ଥିଲେ ଦୁଇ ଜଣ ଗୃହସ୍ଥ, ସେଠି କହୁଛନ୍ତି ବର୍ତ୍ତମାନ ଗୃହାଶ୍ରମୀ, ସେ ଗୃହାଶ୍ରମରେ ରହିକି ଏଭଳି କାର୍ଯ୍ୟ କରୁଥିଲେ, ଗୃହକୁ ଆଶ୍ରମ ଏଠି କୁହାଯାଉଛି, ଆମେ କ'ଣ କହୁଛେ ଚାଲ ଟିକେ ଆଶ୍ରମ ବୁଲିକି ଆସିବା, କିନ୍ତୁ ସୁଦାମାର ଘର ଥିଲା ଆଶ୍ରମ, ଆଶ୍ରମ କ'ଣ କି ହରି ଭକ୍ତି କରାଯାଏ, ଜୀବନର ଶ୍ରମ ଆମେ ସଂସାର ପାଇଁ କରୁଛେ, ଏଇଟା ସଂସାର ଆଶ୍ରମ, ସଂସାର ପାଇଁ କର୍ମ କରୁଛେ ନା, ଆଉ ହରି ଆଶ୍ରମ ଭଗବତ ଆଶ୍ରମ ଗୃହସ୍ଥ ଦିନ ହରିଙ୍କର ସେବା ସେଠି କଲା, ସେଟା ହେଲା ଆଶ୍ରମ, ହରିଙ୍କୁ ଶ୍ରମ ପ୍ରଦାନ କଲା, ଜୀବନର ଶ୍ରମଟାକୁ ହରିଙ୍କୁ ଦେଲା, ସୁଦାମା ଆଶ୍ରମରେ ରହୁଥିଲେ ଗୃହାଶ୍ରମୀ, ଆଉ ତସ୍ୟ ଭାର୍ଯ୍ୟା କୁଚେଲେଶ୍ୟ ସୁଦାମାଙ୍କର ପତ୍ନୀ କ୍ଷୁଦ୍ର ଜୀର୍ଣ୍ଣ ମଳିନ ବସନ ପିନ୍ଧୁଥିଲେ, ଛିଡ଼ା ବସ୍ତ୍ର ମଳିନ ବସ୍ତ୍ର ଛୋଟିଆ ବସ୍ତ୍ର, ସମ୍ପୂର୍ଣ୍ଣ ଶରୀରର ଲଜ୍ଜାକୁ ଢାଙ୍କି ପାରୁନଥିଲେ, ସୁଦାମାଙ୍କର ସେ ଅବସ୍ଥା, ମାଗିବାକୁ ତ ଯିବେନି, ଆଉ ଦୁଇ ଜଣ ଏଭଳି ଥିଲେ, କିନ୍ତୁ ଖୁତକା ମାଛ ତଥା ବିଧ ସୁଶୀଳାର ସମସ୍ତ ଗୁଣ ଥିଲେ, କିନ୍ତୁ ଅଧିକା ଗୁଣ ଗୋଟେ ଅଧିକା ଥିଲେ ସୁଦାମାଙ୍କ ଠାରୁ, କ'ଣ କ୍ଷୁତକାମା, ସେ ସବୁବେଳେ କ୍ଷୁଦିତ ଅବସ୍ଥା ରୁହ ନା, କାହିଁକି ଏଠି କହୁଛନ୍ତି ଜୀବ ଗୋସ୍ୱାମୀ କହୁଛନ୍ତି ଅତୋ ଗୃହସ୍ଥାଶ୍ରମ ଅପି ଯଦୃଚ୍ଛୟା ପ୍ରଯତ୍ନ ବିନା ଉପପର୍ଣ୍ଣେନ ସମୀପଲବ୍ଧ ବସ୍ତୁ, ପ୍ରଯତ୍ନ କରିବେନି, ଯତ୍ନ କରିବେନି ଖାଇବା ପାଇଁ ବସ୍ତ୍ର ପାଇଁ, ଯାହା ସ୍ୱୟଂ ମିଳିଯିବ ସେଇ ଦ୍ରବ୍ୟରେ ଚଳୁଥିଲେ, ଆଉ ତସ୍ୟ ଭାର୍ଯ୍ୟା କୁଚେଲେଶ୍ୟ ତାଙ୍କର ଭାର୍ଯ୍ୟା କୁଚଳ, କ୍ଷୁଦ୍ର ଜୀର୍ଣ୍ଣ ମଳିନ ବସ୍ତ୍ର ପିନ୍ଧନ୍ତି, କିନ୍ତୁ ଖୁତକାମା ସୁଦାମା କେବେ କେବେ ଭୋଜନ କରନ୍ତି, କିନ୍ତୁ ସୁଶୀଳା ଭୋଜନ ପ୍ରାୟ ସୁଶୀଳା ଭୋଜନ କରନ୍ତି ନା, କାହିଁକି ଯଦୃଚ୍ଛା ଯିଏ ଆଣିକି ଯାହା ଦେଇଦିଅନ୍ତି, ଇଏ ଏଠି କହୁଛନ୍ତି ଜୀବ ଗୋସ୍ୱାମୀ ପ୍ରାପ୍ତା ଯତ୍ କିଞ୍ଚିତ ଅର୍ଣ୍ଣ ତସ୍ମୈ ପରିବେଶ୍ୟ ସ୍ୱୟଂ କ୍ଷିଦିତ ଏବ ସ୍ଥିତତ୍ୱତ୍ ଇତି ଭାବ, ଯତ୍ କିଞ୍ଚିତ ପାଞ୍ଚ ଦିନ ସାତ ଦିନ ଉପବାସ ରହିଥିବେ, ଯଦି କିଏ ଆଣି କିଛି ଦେଲେ ସୁଶୀଳା କ'ଣ କରିବେ, ତାକୁ ରୋଷେଇ କରିବେ, ସେ ଅର୍ଣ୍ଣକୁ ରୋଷେଇ କରି ଭଗବାନଙ୍କୁ ଅର୍ପଣ କରି କୃଷ୍ଣଙ୍କୁ ଅର୍ପଣ କରି ପତିକୁ ଆଗେ ଦେଇଦେବେ, ପତିକୁ ଦେଇସାରିଲା ପରେ ଯଦି ବଳେ ପାଇବ ନ, ତାଙ୍କର ଅଧିକ ଗୁଣ କ'ଣ ଥିଲା ନା କ୍ଷୁତକାମା, ସୁଦାମା ତ ଭୋଜନ କରୁଥିଲେ, ସୁଶୀଳାଙ୍କର ତାଙ୍କ ଜୀବନ ଭିତରେ ଏ ଅବସ୍ଥା ବି ଆସିନି, ପେଟ ପୁରିନି, କାରଣ ସତୀ ନାରୀ ନା, ସତୀ ନାରୀ ସବୁବେଳେ ସ୍ୱାମୀଙ୍କ ପ୍ରସନ୍ନ ବିଧାନରେ ରହିବ, ମିଥ୍ୟା କଥା କହିକି ବି ସ୍ୱାମୀ ଖାଇବାକୁ ଦେଇଦେବ, ତାର ନିଜ ପାଇଁ ନଥିବ ଘରେ ସବ୍ଜି ନଥିବ ଅର୍ଣ୍ଣ ନଥିବ, ସ୍ୱାମୀ ଯଦି ଆଜି ପରିଶ୍ରମ କରିକି ଅଧିକ ଭୋଜନ କରିଦେଲେ କହୁଛୁ ହଁ ହଁ ମୋ ପାଇଁ ବହୁତ ଅଛି ତୁମେ ଖାଇବା, ସତୀ ରୋଷେଇ କରନ୍ତି ସ୍ୱାମୀଙ୍କୁ ଦେଇଦିଅନ୍ତି ସବୁ, ଏଠି କହୁଛନ୍ତି ତସ୍ୟ ଭାର୍ଯ୍ୟାକୁ ଚଲେସ୍ୟ ଖୁତକା ମାଛ ତଥା ବିଧ, ସୁଦାମାଙ୍କର ଯେଉଁ ଯେଉଁ ଗୁଣ, ପତ୍ନୀ ବିଷୟ ନୁହେଁ ଯେ ଭଗବାନ ଆଜି ସୁଦାମାଙ୍କୁ ଠେଲିକି ପଠେଇଛି ତୁମେ ଯାଅ ସୁଦା କୃଷ୍ଣଙ୍କ ପାଖରେ ଧନ ଧରିକି ଆସିବ ନା, କାରଣ ସେ ବିଷୟ ହେଇଗଲେ, ଧନ ମାଗିବା ଅର୍ଥ ବିଷୟ ହେଇଗଲେ, ତାର ଭକ୍ତିର ବିରୋଧ ସିଦ୍ଧାନ୍ତ ହେଇଗଲେ ନା। ଅଧିକ ଗୁଣ ତାଙ୍କର କ୍ଷୁତ କାମ, ତଥାପି ସମସ୍ତ ଗୁଣ ଯାହା ଥିଲା ସୁଦାମାଙ୍କର, ତାଙ୍କର ସେଇ ଗୁଣ, କିନ୍ତୁ ଅଧିକା ଗୋଟିଏ ଗୁଣ କ'ଣ ନା କ୍ଷୁତ କାମ, କ୍ଷୁତାରେ ସବୁବେଳେ ପୀଡ଼ିତ ହୁଅନ୍ତି। ଆଜି ତାଙ୍କର ଇଚ୍ଛା ହେଇଛି ମୋ ସ୍ୱାମୀଙ୍କୁ ଆବେଦନ କରି, ସତୀ ନାରୀ ଆଉ ସତ୍ ଶିଷ୍ୟ ଗୁରୁଙ୍କୁ ପ୍ରଶ୍ନ ନ ଗୁରୁ ନ ପଚାରିଲା ପର୍ଯ୍ୟନ୍ତ ସତ୍ ଶିଷ୍ୟ କିଛି କହିବ ନା, ସବୁବେଳେ କର ଯୋଡ଼ି କରି କୃତାଞ୍ଜଳିରେ ନେଇଥିବ, କେତେବେଳେ ଗୁରୁଦେବ ଆଦେଶ ଦେବେ। ଆଉ ସତୀ ନାରୀ ସେୟା, ସତୀ ନାରୀ କେବେ ପ୍ରଶ୍ନ କରିବ ନା, ଏଇଟା ଆଣ ନା ଭାଙ୍ଗଲା ସତୀତ୍ୱ ନଷ୍ଟ ହେଇଗଲ, କହିବେ ନା କିଛି। ସବୁବେଳେ ସ୍ୱାମୀଙ୍କର ଅନୁକୂଳ ମନୋଭାବ, ଯାହା ତାଙ୍କର ଖୁସି, ଯାହା ଆଦେଶ ମୁଁ ପାଳନ କରିବି। ଇଏ ସତୀତ୍ୱ, ସୁଶୀଳା ସତୀତ୍ୱ ନାରୀ ତ, କିନ୍ତୁ ଆଜି ସହେ କରିପାରୁନାହାନ୍ତି, ନିଜ ପାଇଁ ନୁହେଁ। ଇଏ ସୁଦାମା ଚରିତ୍ର ଅଦ୍ଭୁତ ଜିନିଷ, ପତି ସୁଶୀଳା ଭାବୁଛନ୍ତି, ଏ ସୁଦାମା ଭାବୁଛନ୍ତି ସୁଶୀଳାଙ୍କର ଧନ ଆବଶ୍ୟକ, କିନ୍ତୁ ସୁଶୀଳା ଭାବୁଛନ୍ତି ସୁଦାମାଙ୍କର ଧନ ଆବଶ୍ୟକ। ନା କାହିଁକି ସତ୍ୟନାରାୟଣ ନା, ମୁଁ ତାଙ୍କର ଠିକ ସେବା କରିପାରୁନି। ଆଉ ସୁଦାମା ତ ଯାଇଛନ୍ତି, ବାଟରୁ ଫେରୁଛନ୍ତି ଦ୍ୱାରକା ପରେ, କହିଛନ୍ତି ଆଚ୍ଛା ଆଚ୍ଛା ମୋ ପତ୍ନୀ ତ ମାଗିଥିଲା, ପତ୍ନୀର ଦରକାର, ମୋର କ'ଣ ଧନ ଦରକାର, ନ ଦେଇଛନ୍ତି ଭଲ କରିଛ। ତାଙ୍କର ତାଙ୍କର ବୁଝାବୁଝି ହେବେ, ମୋର ତୋର କ'ଣ ମୁଣ୍ଡ ପଡ଼ିବାର ଅଛି, ମୋର ତ ଉତ୍ତମ ସ୍ୱର୍ଗଙ୍କର ଦର୍ଶନ ହେଇଗଲା। ଭଗବାନ ଯେତେବେଳେ ଇନ୍ଦ୍ର ବୈଭବ ଦେଇଦେଲେ, ଦ୍ୱାରକାପୁର ଠାରୁ ବଳି ଐଶ୍ୱର୍ଯ୍ୟ ଦେଇଦେଲେ, ଶେଷ ଶ୍ଳୋକରେ ଆପଣ ଦେଖିବେ ସୁଦାମା ଚରିତ୍ରରେ, ସୁଦାମା ତାଙ୍କୁ ଗ୍ରହଣ କଲା ନା, ସୁଦାମା ସେଇ ଭୂମିରେ ଶୋଇଲେ, ସେ ଯଦୃଚ୍ଛ ଦାସ ଦାସୀ ସମସ୍ତେ ଅଛନ୍ତି, ବିମାନ ଭଳି ଗୃହ ସମସ୍ତ ଅତି ଦୁର୍ଲଭ ସମ୍ପତ୍ତି ଅଛି, କିନ୍ତୁ ସୁଦାମା କିଛି ଗ୍ରହଣ କଲା, ସେଇ ଛିଡ଼ା ମଳିନ ବସ୍ତ୍ର ପିନ୍ଧି ସେଠି ବସିଲେ, ସେ ନାମ କଲେ, ଯାହା ମିଳିଲା ଭୋଜନ କଲେ। ତାଙ୍କୁ ପ୍ରଶ୍ନ କରାଗଲା, ସୁଦାମା ଭଗବାନଙ୍କର ପ୍ରସାଦ ଗ୍ରହଣ କର ନା, ଭଗବାନ କ'ଣ ମୋତେ ଦେଇଛନ୍ତି, ମୋ ପତ୍ନୀଙ୍କର ଦରକାର ଥିଲା ନା, ପତ୍ନୀକି ଦେଇଛନ୍ତି, ପତ୍ନୀ ତାର ଭୋଗ, ମୋର କ'ଣ ହବ। ପତ୍ନୀ କ'ଣ କହିଲେ, କହିଲେ ମୁଁ ତ ବଡ଼ ଅସୁବିଧାରେ ପଡ଼ିଲି, ମୁଁ ତ ତାଙ୍କ ଭୋଗ ପାଇଁ ତାଙ୍କୁ ପଠେଇଥିଲି, ତାଙ୍କୁ ମୁଁ ଠିକ୍ସେ ସେବା କରିପାରୁନି, ସିଏ ତଳେ ଆପଣ ଭଗବାନଙ୍କର ପ୍ରସାଦ ଗ୍ରହଣ କରୁନାହାନ୍ତି, ମୁଁ କେମିତି ଗ୍ରହଣ କରିବି। ଭଗବାନ ତାଙ୍କ ପାଇଁ ବୈକୁଣ୍ଠ ତିଆରି କଲେ, ବୈକୁଣ୍ଠ ଭଳି ଐଶ୍ୱର୍ଯ୍ୟ ଥିଲା, ସିଏ କି ତାଙ୍କର ସେଇ ତଳେ ଶୋଇଲେ, ସେଇ ସେଇ ଜୀବିକାର ରହିଲେ। ସେ କ'ଣ ବିଷୟ ଯେ ଭଗବାନଙ୍କୁ ମାଗିଦେବେ, ଆଜି ପତ୍ନୀ ସୁଶୀଳା ଆଜି ସହ୍ୟ କରିପାରୁନାହାନ୍ତି ସୁଦାମାଙ୍କର ଦୁଃଖକୁ ଦେଖି। ସତୀ ନାରୀର ହୃଦୟଟା କ'ଣ କି, ସାଧବେ ହୃଦୟ ମହ୍ୟମ ସାଧୁନା ତୁ ହୃଦୟ ଅହମ୍ ମଦନ୍ୟତି ମଦାନନ୍ତି ନାହନ୍ତି ଭ୍ୟାମନା ଗୋପୀ। ସାଧୁ ସାଧୁକୁ ସତୀ ନାରୀ ଦୁଇ ଜଣଙ୍କୁ ସବୁବେଳେ ଭାଗବତରେ ତୁଳନା କରାଯାଇଛି, ସସ୍ତ୍ରିୟମ୍ ସତ୍ପତି ଯଥା ଭଗବାନ ଦୁର୍ବାସ ଋଷିଙ୍କୁ କହୁଛନ୍ତି, ମୟି ନିର୍ବନ୍ଧ ହୃଦୟ ସାଧୁ ବି ସମଦର୍ଶିନ ବସ୍ୟା କୁର୍ବନ୍ତି ମାଂ ଭକ୍ତା ସସ୍ତ୍ରିୟମ୍ ସତ୍ପତି ଯଥା। ଏ ଦୁର୍ବାସ ତୁମେ ଆସ, ତୁମେ କହୁଛ ଏ ସୁଦର୍ଶନ ଚକ୍ରକୁ ମୁଁ ଫେରେଇଦେବି, ଏ ଶକ୍ତି ମୋର ନାହିଁ। କହିଲେ କେମିତି ଆପଣ ନିଶକ୍ତି କହିଗଲେ, ଆପଣଙ୍କ ଇଚ୍ଛାରେ ସୃଷ୍ଟି ସ୍ଥିତି ପ୍ରଳୟ ହେଉଛି, ଆପଣ ସୁଦର୍ଶନ ଚକ୍ର ମୋ ପଛେ ପଛେ ଗୁଡ଼େଇଛି, ମୋର ପ୍ରାଣନାଶ କରିଯିବ, ଆପଣ ଏଇଟାକୁ ଫେରିବାରେ ଏଇଟା କହିଲେ, ନାଇଁ ନାଇଁ ନାଇଁ, ଏ ଚକ୍ର ମୋ ଅଧୀନରେ ନାହିଁ, ମୋ ଭକ୍ତ ଅଧୀନରେ ଅଛି ନା। କାହିଁକି ଆମ ଭକ୍ତ ବା ମୋ ଭକ୍ତର ଅଧୀନରେ, ମୟି ନିର୍ବନ୍ଧ ହୃଦୟା ସାଧୁ ବି ସମଦର୍ଶୀ ନା, ସାଧୁ ସମଦର୍ଶୀ ହେଇକି ମୋତେ ହୃଦୟରେ ବାନ୍ଧି ଦିଏ, ଶତ୍ରୁ ମିତ୍ର ପ୍ରତ୍ୟେକ ଜୀବ ନିକଟରେ ହରିଙ୍କୁ ଦର୍ଶନ କରି ମୋତେ ହୃଦୟରେ ବାନ୍ଧି ଦିଏ। ଆଉ କିଭଳି ବାନ୍ଧେ, ଦୁର୍ବାସା ପଚାରନ୍ତି, କ'ଣ ସାଧୁ ଏମିତି ବାନ୍ଧି ତା ଗଣ୍ଠରୁ ଆପଣ ଫିଟିକି ଆସିପାରିବେ, କହିଲେ ନା, ସାଧୁ ବି ବର୍ଷା କୁର୍ବନ୍ତି ମାଂ ଭକ୍ତିଆ, ଭକ୍ତିରେ ମୋତେ ବଶ କରି ରଖିଛି ନା, କିଭଳି ବଶ କରି ରଖିଛି, ସସ୍ତ୍ରିୟମ୍ ସତ୍ପତି ଯଥା। ସତୀ ନାରୀ ତା ସ୍ୱାମୀକି ଯେଭଳି ବଶ କରି ରଖିଥାଏ, ମୋତେ ସେମିତି ବଶ କରି ରଖିଛି, ମୁଁ କ'ଣ କରିବି, ମୋ ସ୍ୱାମୀ ମୋର ଭକ୍ତ ହେଉଛନ୍ତି ସତୀ ନାରୀ, ତେଣୁ ଇଏ ତ ସୁଶୀଳା ସତୀ ନାରୀ ଆଜି ଆସିଛନ୍ତି ସ୍ୱାମୀଙ୍କ ନିକଟ ଗୋଟେ ଆବେଦନ ଜଣାଇବା ପାଇଁ। ଜୀବନରେ କେବେ 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 ସ୍ୱାମୀଙ୍କ ମୁଖକୁ ଆସେ, ସମ୍ମୁଖ ଶିଷ୍ୟ ଗୁରୁଦେବଙ୍କ ସମ୍ମୁଖକୁ ଯିବ ନା, ସବୁବେଳେ ପାଖରେ ରହିବ, କ'ଣ କହୁଛି ସାଇଡ଼ରେ ରହିବ, କୃତାଞ୍ଜଳି ପୂତାରେ ସବୁବେଳେ ସତୀ ନାରୀ ସେୟା ସ୍ୱାମୀଙ୍କ ସମ୍ମୁଖକୁ ଯିବ ନା, ଆବେଦନ କିଛି କରିବ ନା। ଇଏ ବର୍ତ୍ତମାନ ଆଜି ପ୍ରଥମ ତାଙ୍କ ଜୀବନରେ ଗୋଟିଏ ଘଟଣା। ଭାଗବତ କିଭଳି ବର୍ଣ୍ଣନା କରେ ସୁଶୀଳାଙ୍କର ଚରିତ୍ରକୁ ଦେଖନ୍ତୁ।
ପତିପ୍ରାହ ମ୍ଳାୟତାପତନେନ ସା ଦରିଦ୍ରଂ ସୀତମାନା ବୈ ବିପମାନାଭିଗମ୍ୟଚ।
ସୁଶୀଳା ତାଙ୍କର ଆଜି ଗୋଟିଏ ଅଦ୍ଭୁତ ମନରେ ଭାବନା ଆସିଛି, ମୋ ସ୍ୱାମୀଙ୍କୁ ତ ମୁଁ ଠିକ୍ ସେବା କରିପାରୁନି, ଆଜି ସ୍ୱାମୀଙ୍କ ପାଖରେ ଗୋଟେ ଆବେଦନ କରିବି ନିଜ ସୁଖ ପାଇଁ ନୁହେଁ, ତାହେଲେ ତ ପତିବ୍ରତା ଧର୍ମଟା ଭଙ୍ଗ ହେଇଗଲ। ପତିଂବ୍ରତା ପ୍ରତିଂପ୍ରାହ କହିବି, ଯାଇଛନ୍ତି ମୋ ସ୍ୱାମୀଙ୍କୁ କିଛି କହିବି। ଶିଷ୍ୟ ଗୁରୁଦେବଙ୍କ ପାଖକୁ ଗଲେ ବା ସତୀ ନାରୀ ସ୍ୱାମୀଙ୍କ ପାଖକୁ ଗଲେ କ'ଣ କରିବେ? ଏଠି କହୁଛନ୍ତି ବିପମାନ ଅଭିଗମ୍ୟ ଚ, ଚ ଶବ୍ଦରେ ଯୁବ ଗୋଷ୍ଠୀ ଟିକାର ରଚନା କରୁଛନ୍ତି ବୈଷ୍ଣବ ଶୁଣିରେ ଭୟେନ ବିପମାନ ଅପି, କମ୍ପୁଛନ୍ତି ଭୟରେ। ସୁଶୀଳା ଆଜି ଭୟରେ କମ୍ପମାନ ହୋଇଛନ୍ତି, ଆଉ ଶୀତମାନ ଅତି ଅବସର ନେଉଛନ୍ତି, ମୁଖ ପୁରା ଶୁଖି ଯାଇଛି। ମ୍ଳାୟତ ବଦନ ତିନୋଟି ଅବସ୍ଥା। ସୁଖଦେବ ଗୋସ୍ୱାମୀ ତାଙ୍କର ଦିବ୍ୟ ନେତ୍ରରେ ସୁଶୀଳାଙ୍କର ରୂପକୁ ଦର୍ଶନ କରି ବର୍ଣ୍ଣନା କରୁଛନ୍ତି। ସୁଦାମା ବସିକି ନାମ କରୁଛନ୍ତି, ତ ଐକାନ୍ତିକ ଭକ୍ତ ତାଙ୍କର ତା ଜୀବନରେ ହରି ଚିନ୍ତା ଛଡ଼ା ଆଉ କିଛି ଚିନ୍ତା ନାହିଁ, କିଛି ଚିନ୍ତା ନାହିଁ। ଆସି ତ ବସିକି ପ୍ରଭୁଙ୍କର ଲୀଳା ଚିନ୍ତନରେ ମଗ୍ନ ଅଛନ୍ତି, ନାମ କରୁଛନ୍ତି। ସେ ସମୟରେ ଆଗେ ଯାଇ ପତିଂବ୍ରତା ପ୍ରତିଂପ୍ରାହ ମ୍ଳାୟତ ବଦନ ଚା, ମୁଖ ବଦନଟା କିଭଳି ନା ମାଳା ପୁରା ଶୁଖି ଯାଇଛି। ଆଚ୍ଛା ଆପଣ କହିବେ ତ ବହୁତ ଦିନ ହେଲା ଖାଇନଥିବ ତାଙ୍କ ମୁହଁ ଶୁଖି ଯାଇଥିବ, ନା ଏ କ'ଣ ଭୋଜନ ଆଜ୍ଞା ପ୍ରାଣ ଦିଏ, ଏ ଶରୀର ରକ୍ଷା କୃଷ୍ଣଙ୍କର। ଭକ୍ତ ଆପଣ ଦେଖିବେ ଉପବାସ କରିଥିବେ, ଏକାଦଶୀ କରିଥିବେ, ବ୍ରତ କରିଥିବେ, କିନ୍ତୁ ତାଙ୍କ ମୁଖମଣ୍ଡଳକୁ ଚାହିଁବେ ଅତି ପ୍ରସନ୍ନ। ଭଗବାନ ଭଗବାନଙ୍କର ଭକ୍ତି ଅନ୍ତର ଭକ୍ତି ମହାରାଣୀ ଅନ୍ତର ଭିତରେ ଆସିଗଲେ ଶୋଭାୟମାନ ବ୍ୟକ୍ତି ହୁଏ। ଦେଖିଲେ ଭକ୍ତ ଆଜ୍ଞା ଲଣ୍ଡା ହେଇ ପଡ଼ୁଛୁ, ଆମେ ଲଣ୍ଡା ହେଇକି ତିଳକ ମରାଯାଉଛି, ୟା ଶୋଭା କି ରୂପ ଧରିଥିବା ଲୋକର ଶୋଭାକୁ ତୁଳନା କର। ଯେତେ ଅସୁନ୍ଦର ଲୋକ ହଉ ସେତେବେଳେ ତିଳକ ଲଗେଇଦେବ ମାଳି ପିନ୍ଧ, ସିଏ ଅଳଙ୍କାର ପିନ୍ଧିଲା। କାହାର ଅଳଙ୍କାର? ଜଡ଼ ଜଗତର ଅଳଙ୍କାର ନୁହେଁ, ଇ ଭକ୍ତି ଦେବୀଙ୍କର ଅଳଙ୍କାର ପିନ୍ଧିଲା। ଶୋଭାୟମାନ ତିଳକ ମାରିଦେବେ ଯେକୌଣସି ବ୍ୟକ୍ତି, ତିଳକ ମାରିଦେବ କେତେ ସୁନ୍ଦର ଦେଖା, ତାର ମୁହଁକୁ ଚାହିଁଦେବେ ଆ, ଆଉ ତାଙ୍କର ମୁଖ ସବୁବେଳେ ପ୍ରସନ୍ନ। ହରି ଭକ୍ତି କଲେ ଦୁଃଖ କ'ଣ? ଦୁଃଖ କିଛି ନାହିଁ, ପ୍ରସନ୍ନ ଥାନ୍ତି। କିନ୍ତୁ ଆଜି ମ୍ଳାୟତେ ବଦନ ସା, ମୋତେ ମୁଖ ଶୁଖିଯାଇଛି। କାହିଁକି ଶୁଖିଯାଇଛି ନା? ସୁଶୀଳା ଜାଣନ୍ତି ଦୁଇଟି ଅବସ୍ଥା ହେଇଛି, ମୁଖ ଶୁଖିଯାଇଛି ଆଉ ବେପମାନ ଅତି କମ୍ପମାନ ହୋଇଛନ୍ତି, ଆଉ ଶୀତମାନ ଅତି ଅବସାଦନ ଜଣାପଡ଼ୁଛନ୍ତି। ଏଇ ତିନୋଟି ଦଶାବସ୍ଥାରେ ଆଗେ ଯାଇକି ଅଭିଗମ୍ୟ ଚ ପ୍ରଣାମ, ଚ ଲାଗୁଛି, ଚ ଶବ୍ଦ ଅର୍ଥ ପ୍ରଣାମ କଲେ, ଚକାରାତ ପ୍ରଣମ୍ୟ ଚ। ସ୍ୱାମୀଙ୍କୁ କିଛି କହିବେ ନା, ସତୀ ନାରୀ ସତ୍ ଶିଷ୍ୟ ଗୁରୁଙ୍କୁ କିଛି ଆବେଦନ କରିବା ପୂର୍ବରୁ ଆଗେ ପ୍ରଣାମ କରିବାକୁ, ଗୁରୁଦେବ କାଳେ ମୋର କିଛି ତ୍ରୁଟି ରହିଯିବ, ମୋର ତ ଅଧିକାର ନାହିଁ ଆପଣଙ୍କୁ ପ୍ରଶ୍ନ କରିବା। ସତୀ ନାରୀ ସେୟା କହିବ, ମୁଁ ଆପଣଙ୍କୁ ଗ୍ରହଣ କରିଛେ ନା, ନାରୀର ଯେଉଁ ବିବାହ ହେଇଥିବେ ଜାଣିଥିବା, ଆମେ ତ ଜାଣିନ ଖାଲି ଶୁଣିଛୁ, ଗୋତ୍ରଟା କେଉଁ ଗୋତ୍ର ରୁହେ ଆଜ୍ଞା? ହଁ ଆପଣଙ୍କର ଗୋତ୍ର ଯଦି କଶ୍ୟପ ଗୋତ୍ର ଥିବ, ସେ ଯେତେବେଳେ ସ୍ୱାମୀଙ୍କୁ ବିବାହ ହବ ତାଙ୍କର ଯଦି ଆଉ କିଛି ଗୋତ୍ର ଥିବ, ସେ ସ୍ୱାମୀଙ୍କର ଗୋତ୍ର ହିସାବରେ ଯେଉଁଦିନ ପାଣି ଗ୍ରହଣ କରିବ ସେଦିନ ତାଙ୍କର ଗୋତ୍ର ପରିବର୍ତ୍ତନ ହେଇଗଲା, ଗୋତ୍ର ପରିବର୍ତ୍ତନ ହେଇଯିବ, ସେ ଏଇ କୂଳକୁ ହେଇଗଲା ବର୍ତ୍ତମାନ। ଗୋତ୍ର ମାନେ କ'ଣ? ଏକ ବଂଶୀୟ ହେଇଗଲା, ତାଙ୍କ ପରିବାର ସମ୍ବନ୍ଧୀୟ ଲୋକ ହେଇଗଲା। ତେଣୁ ସ୍ୱାମୀଙ୍କୁ ଆଜି ଗ୍ରହଣ କଲା ମାନେ ତାର ସୁଖ ଦୁଃଖରେ ସେ ସୁଖେ ଦୁଃଖୀ, ତାର ଆଉ ବାପା ଘର ସହିତ କିଛି ସମ୍ପର୍କ ନାହିଁ। କିନ୍ତୁ କଳିଯୁଗର ଦୁର୍ଦ୍ଦଶା ଅବସ୍ଥା ଏସବୁ ମହାତ୍ମା ଭକ୍ତିର ମହାତ୍ମାଙ୍କୁ ଲୋକ ଜାଣନ୍ତି ନା। ଯଦି ନାରୀ ଝିଅ ଯଦି ତାର ପିତାମାତା ତା ଚିନ୍ତା କଲା, ତାହେଲେ ତାର ସତୀତ୍ୱ ନଷ୍ଟ ହେଇଗଲା। ନା ମୋର ବାବା କ'ଣ କରୁଛି, ମୋର ଭାଇ କ'ଣ କରୁଛି, ନା ତୁମର ତୁମେ ଯେଉଁଦିନ ସ୍ୱାମୀଙ୍କୁ ଗ୍ରହଣ କଲ ତୁମେ ସ୍ୱାମୀ ଗୋଷ୍ଠୀରେ ହେଇଗଲ, ତାଙ୍କର କୂଳରେ ତାଙ୍କ ଗୋତ୍ରରେ ତୁମେ ନାମ ଲେଖିଲ। ତୁମେ ଯଦି ତୁମର ପିତାଙ୍କୁ ଚିନ୍ତା କଲ, ତୁମର ପିତା କିଏ? ନା ତୁମର ପିତା ହେଲା ସ୍ୱାମୀଙ୍କର ପିତା। କେତେ ଶିକ୍ଷା ଭାଗବତ ଦଉଛନ୍ତି, କେବେ ତାଙ୍କ ଦୁଃଖ ଜଣେଇ ନାହାନ୍ତି, କିନ୍ତୁ ଆଜି ଦୁଃଖ ଜଣେଇବେ, ଅଧିକାର ତ ନାହିଁ ଜଣେଇବାର। ସେ ତ ଗୋଟିଏ କୂଳରେ ଗୋଟିଏ ଗୋତ୍ରରେ, ସୁଦାମାଙ୍କର ସୁଖ ତାଙ୍କର ସୁଖ, ସୁଦାମାଙ୍କର ଦୁଃଖ ତାଙ୍କର ଦୁଃଖ, ଆବେଦନ କେମିତି କରିବେ? କିନ୍ତୁ ଆଜି ଆବେଦନ କରୁଛନ୍ତି, ପ୍ରଣାମ ହେଉଛି, ପ୍ରଣାମ କରି ପ୍ରଣାମ କରିକି। ଆଉ ଦରିଦ୍ରମ, ଦରିଦ୍ରମ ଶବ୍ଦ ଅର୍ଥ ଦୁଃଖିତମ। ସ୍ୱାମୀ ପାଦ ଜୀବ ସନାତନ ଗୋସ୍ୱାମୀ ଲେଖିଛନ୍ତି ଦୁଃଖିତମ ଅନ୍ତର, ଅତି ଦୁଃଖିତ ହେଇକି ଆସିଛନ୍ତି। କାହିଁକି? ମୋ ଜୀବନରେ ଗୋଟେ ବହୁତ ବଡ଼ ଭୁଲ କାମ କରିବା ପାଇଁ ଯାଉଛି, ନା କିଛି ମାଗିବା ପାଇଁ ଚାହୁଁଛି, ସ୍ୱାମୀଙ୍କୁ କିଛି ମାଗିବି ତ କିଛି କହିବି ତ, ଏଟା ମୋ ଜୀବନର ବଡ଼ ଭୁଲ କାମ। ଦୁଃଖିତ ଅନ୍ତର, ମୁଖ ଶୁଖିଯାଇଛି। କାହିଁକି ଶୁଖିଯାଇଛି? ଏ ଭୟେନ ଏବଂ ମାୟତା ବଦନେନ ପ୍ରକର୍ଷଣ ଶ୍ରୀ ଭଗବତ ସଖ୍ୟ ସ୍ମରଣ ଆଦି। ଏ ତ ଭଗବାନଙ୍କର ସଖା ନା, ଏ ତ ସଖ୍ୟ ରସରେ ଭଗବାନଙ୍କୁ ଭଜନ କରନ୍ତି। ମୁଁ ଆଜି ଯେଉଁ କଥାଟା କହିବି ସେଟା ମୋ ସ୍ୱାମୀଙ୍କର ସ୍ୱଭାବ ବିରୁଦ୍ଧ କଥା, କାରଣ ସୁଶୀଳା ଜାଣନ୍ତି ଇଏ ନିଷ୍କାମ ଭକ୍ତ, ଇଏ କେବେ ମାଗିବ ନା। କିନ୍ତୁ ମୁଁ ଆଙ୍କୁ ଆଙ୍କର ବିରୁଦ୍ଧ ସ୍ୱଭାବ କଥା କହିବି। ବେପମାନ କମ୍ପୁଛନ୍ତି ଭୟରେ, ବେପମାନ ନିଷ୍କାମ ଭକ୍ତ ଧର୍ମାର୍ଥମ ଭଗବତୀ ଧନାର୍ଥମ ଭଗବତୀ ନିୟୋଜନେନ ସ୍ୱଭର୍ତ୍ତୁ କ୍ରୋଧ ସମ୍ଭାବନାୟ କମ୍ପମାନ। କାହିଁକି ଭୟ କରୁଛନ୍ତି? ମୋ ସ୍ୱାମୀ ତ ନିଷ୍କାମ, ତାଙ୍କୁ ଆଜି ଧନ ପ୍ରାର୍ଥନା କରିବି ଆଉ ତାଙ୍କୁ ସେଥିରେ ନିଯୁକ୍ତି କରିବି, ସେପାଇଁ ମୋ ସ୍ୱାମୀଙ୍କର ନିଶ୍ଚିତ କ୍ରୋଧ ଆସିବ। ତେଣୁ ସ୍ୱାମୀଙ୍କର କ୍ରୋଧ ଆସିଲା ମାନେ ମୋର ମଙ୍ଗଳ କ'ଣ ହବ? ତେଣୁ ଅତି ଅବସରଣ ଅବସ୍ଥାରେ ଦୁଃଖିତ ଅନ୍ତରରେ ସୁଦାମାଙ୍କୁ ପ୍ରଣାମ କରିକି ପତିବ୍ରତା ସୁଶୀଳା ବର୍ତ୍ତମାନ କହିବେ, ଭୟରେ କମ୍ପମାନ ହେଉଛନ୍ତି, ଏତେ ଭୟ ସ୍ୱାମୀଙ୍କୁ। ସତୀ ନାରୀର ଧର୍ମ କିଭଳି ଦେଖ, ଯଦି କେହି ପ୍ରଶ୍ନ କରିବେ ସେ କେମିତି ଜାଣିବେ ସ୍ୱାମୀଙ୍କର ଅନ୍ତରକୁ, ସ୍ୱାମୀଙ୍କର ସେବା କିଭଳି କରିବାକୁ ପଡ଼ିବ? ସୁଶୀଳା ସେଭଳି ସେବା କରୁଥିଲେ। ରାଜକନ୍ୟା ମନୁ ମହାରାଜାଙ୍କର କନ୍ୟା ଦେବହୂତି ଯେଭଳି କର୍ଦ୍ଦମ ଋଷିଙ୍କର ସେବା କରୁଥିଲେ। କର୍ଦ୍ଦମ ଋଷି ଯାହାର ଗୃହ ନାହିଁ, ବିଶାଳ ଜଟା, ସବୁ ସମୟ ହରିଭଜନର ମତ, ରାଜକନ୍ୟା ଦେବହୂତିଙ୍କୁ ଗୋଟିଏ ଯେଉଁ ବସ୍ତ୍ର ପିନ୍ଧିଥିଲେ, ଯେଉଁ ଭୂଷଣ ପିନ୍ଧିଥିଲେ ତାହା ହିଁ ପିନ୍ଧିଛନ୍ତି, ସେତିକି ଆଣିକି ଛାଡ଼ିଦେଇ ଚାଲିଗଲେ। କିଏ? ମନୁ ମହାରାଜ, ସ୍ୱୟଂଭୂ ମନୁ ସମ୍ରାଟ, କିଛି ଦେଇନାହାନ୍ତି, ହେଲେ ବ୍ରହ୍ମାଙ୍କର ଆଦେଶ, ପ୍ରଭୁଙ୍କର ଆଦେଶ, ଇଏ ତୁମର ପ୍ରତି, ବାସ ତାଙ୍କର ସେବା କର ଚାଲ। ଆଉ ଦେବହୂତି ଯେ ରାଜକନ୍ୟା, ସେ କେବେ କେଶ ପ୍ରସାଧନ କରିନାହାନ୍ତି। ମୋ ସ୍ୱାମୀ କେଶ କୁଣ୍ଡୁନାହାନ୍ତି, ମୁଁ କେମିତି କୁଣ୍ଡେଇବି? କେବେ ବସ୍ତ୍ର ଅଳଙ୍କାର ପିନ୍ଧିନାହାନ୍ତି, ସେଇଭଳି ଚଳିଆ ଦୟା ଲାଗିଲା ଦେଖି କର୍ଦ୍ଦମ ଋଷିଙ୍କର। ଦେବହୂତି ଏ ଶରୀର ସମସ୍ତଙ୍କର ପ୍ରିୟ, ଶରୀରଠୁ ପ୍ରିୟ ବସ୍ତୁ ଏ ଜଗତରେ କିଛି ନାହିଁ, କିନ୍ତୁ ତୁମେ ମୋ ପାଇଁ ଏଭଳି ତ୍ୟାଗ କଲ, ମୋ ହରିଭଜନରେ ଏଭଳି ସହାୟ ହେଲ। ଗୃହସ୍ଥ ଜୀବନରେ ପତ୍ନୀ ହେଉଛି ତାଙ୍କ ସହ ଧର୍ମିଣୀ କୁହାଯାଏ ପାଇଁ। ଯଦି ଆପଣଙ୍କୁ ବୈକୁଣ୍ଠରେ ଗୃହସ୍ଥ ଧର୍ମରେ ଯଦି ବୈକୁଣ୍ଠକୁ ପ୍ରେରଣ କରିବା ଲୋକ କେହି ଥାଆନ୍ତି, ସେ ହେଉଛି ପତ୍ନୀ, ସେ ଆପଣଙ୍କୁ ଠେଲିକି ପଠାଇଦେବ, କାରଣ ସେ ଜାଣିଛି ମୋ ସ୍ୱାମୀ ଯଦି ପାଇଗଲେ ମୁଁ ତାଙ୍କର ଅନୁଗତ, ମୁଁ ପାଇଯିବି। ହରିଭଜନରେ ସବୁ ସାହାଯ୍ୟ କରିବେ, କେବେ ଆପଣ ବିପଦରେ ପକାଇବ ନା, କେବେ କିଛି କାମନା କରିବେ ନା। ଆଉ ହରିଭଜନ ଯଦି ପତ୍ନୀ ବିରୋଧୀ ହେଇଗଲେ ସେ ଆପଣଙ୍କ ନର୍କକୁ ନେଇଯିବେ ଟାଣି, ଭଜନରେ ସବୁବେଳେ ବିଘ୍ନ ସୃଷ୍ଟି କରିବେ, ଆପଣ ହରିଭଜନ କରିପାରିବେ। କିନ୍ତୁ ସୁଦାମାଙ୍କର ପତ୍ନୀ ସୁଶୀଳା ଆଜି ପ୍ରଣାମ କରି କମ୍ପମାନ ଅବସ୍ଥାରେ କହୁଛନ୍ତି ଦେବହୂତି ସେଭଳି। ଏଠି ଦୁଇଟି ଶ୍ଳୋକରେ ମୁଁ କହିବି, କଥା ତ ବିସ୍ତାର ମୁଁ ବହୁତ ଛାଡ଼ି ଛାଡ଼ି କହୁଛି। ସ୍ୱାମୀଙ୍କର ସେବା କିଭଳି କରନ୍ତି ସୁଶୀଳା ସେଭଳି ସେବା କରୁଥିଲେ। ସ୍ୱାମୀଙ୍କର ସେବା କରିବା ପାଇଁ ଗୋଟିଏ ବିଧି ଅଛି, ଗୋଟିଏ ନିଷେଧ ଅଛି, ନାରୀମାନେ ଏଇ ଏଇ ନିୟମ ମାନିକି ସେବା କରିବେ, ଆଉ ଏଇ ଜିନିଷ କରିବେ ନା ସ୍ୱାମୀ ସେବାରେ। विश्रमेण आत्मशौचेन गौरवेण तमेन च शुश्रूषया श्रहुतेन वाचा मधुरया वो। ये हूँ विधि। स्वामी के दुर्गुण हतु से कथा आम कही पारे ना आम गोत्र गोत्र को आसीगले स्वामी दोष देखा जा सती नारी स्वामी को त्याग कर विश्रम स्वामी को अति निज भाव इंटीमेसी जहाँ क्या जाए मोर जी कहीं प्रिय था मो स्वामी आश्रम मेण आत्मशौचे न मन आ शरीर सब शुद्ध स्वामी कौन सी कामना कौन सी विपद रे कौन सी स्वामी निकट डिमांड ना आत्मशौचे आ गौरवेण अति प्रशंसा कर सब जहाँ कहते अति गौरवान्वित ही स्वामी सेवा कर खुशी आनंद मन एमती ना नि खा एटा कर सीटा कर आदेश तो दबना सेवा कला बेल अति आनंद गौरवेण आ दमे नच इंद्रिय मन सब संयम कर स्वामी निकट कौन सी कामना कर स्वामी को भोग कर कामना तार नुश्रूषया सहृदय सेवा कर सुहृद भाव मोर निज मो संसार मो स्वामी मोर अति निज ये हरि भक्त हेले सब गुण आस नई ना कामना रही स्वामी कामना स्त्री कामना उभय कामी व्यक्ति गोटे जगह रही कौन हम कड़ी पूजा लगे शुश्रूषया सहृदय आ वचन कि भाई ना बाचा मधुर या चो सब मधुर वचन स्वामी बाचा मधुर या सब मधुर कथा कह विधि निषेध कौन स्वामी सेवा समय ये काम करना सुशीला ता कर देवहती ता कर द्रौपदी ता कर विसृजा काम दम्भंच द्वेष लोभाघं मदं अप्रमता उद्यतं नित्यं तेजी अतोषयत देवहूति ये तोष करदे क्या तेजी साम कर्दम ऋषि भाई ऋषि को संतुष्ट करदे सेवा द्वारा निषेध कौन ना या स्त्री स्वामी सेवा कला बेल निषेध यही जिनस करना कौन कर पूर्व श्लोक कहगला गौरव कर इंद्रिय को संयम करजर भावी कर मधुर वचन कर अति सुहृद बोली ज्ञान कर कौन कौन करना विसृज्यम त्यगतम काम कि कामना किसी करना स्वामी निकट ये जिनि ना बाईटा ना बाई सब स्वामी जी पचारे कह घर तो ना ना तो ना तो आप घर रोसे बंद हो रे गोटे रोसे गोटे दिन रोसे बंद है स्वामी कहीदे आज्ञा मुझे तो किसी मांग पारि स्वामी प्रतिदिन पचारे घर किसी अच्छे तो आए कामम दम्भम दम्भ के देखा ना मुझे करें बहुत कम कर द्वेषम स्वामी द्वेष करना टा रोजगार करपार ना द्वेष ना सतीत्व भंग लोभम स्वामी निकट रू कि लोभ करना आघम स्वामी पाखे कौन पाप कार्य करना मदम अंतर जो मद मत ये घर झील मुझे भाई मो स्वामी भाया अंतर जो भावना गुड़ा अप्रमता प्रमत हमारा के स्वामी आगे प्रधानमंत्री तो हमारा के सब नियम को मानिया पड़े विधि देवहूति सब विधि मानते सुशीला मानते तेणु आज भयर स्वामी स्वभाव विरुद्ध कथ आज मागे सुशीला आज आसिक प्रणाम आगे च प्रणाम कले बेपमान कंपमान होती भयर स्वामी सुदामा काले आज क्रोध करेंगे कि कारण स्वभाव विरुद्ध निष्काम भक्त तो मुझे अर्थ पर मागे अर्थ मागे तेना प्रणाम आगे कर देखते मत कि दोष थी आप क्षमा करेंगे बर्तमान प्रणाम कर देखो सती नारी शक्ति कि भाई सत् स्त्री हम सत्पथ स्वामी को जीतीजे सुदामा बुद्धिमान ना सुशीला बुद्धिमती सुदामा जो जो बर्तमान दुईट श्लोक सुदामा जो जो युक्ति करेंगे सुशीला सब गोटे गोटे करेंगे କାରଣ ସୁଦାମ ଚାହୁଁନାହାନ୍ତି ଦ୍ୱାରକାପୁରୀକୁ ଯାଇ ଭଗବାନଙ୍କୁ ଧନ ମାଗିବା ପାଇଁ, ସେ ନିଷ୍କାମ ଭକ୍ତ। କିନ୍ତୁ ସୁଶୀଳା କ'ଣ କହୁଛନ୍ତି, ସୁଶୀଳାଙ୍କର ଇଚ୍ଛା ସୁଦାମ ତ ସ୍ୱାମୀ ତ ବହୁ କଷ୍ଟ ପାଉଛନ୍ତି, ମୁଁ ଠିକ୍ସେ ତାଙ୍କର ଭରଣ ପୋଷଣ କରିପାରୁନି, ତାଙ୍କୁ ପଠେଇ ତାଙ୍କ ସଖା ତ ଲକ୍ଷ୍ମୀପତି
ବର୍ତ୍ତମାନ ହରେ କୃଷ୍ଣ।
ପ୍ରଣାମ କରି ସୁଶୀଳା ବର୍ତ୍ତମାନ ଆବେଦନ କରୁଛନ୍ତି କାହାକୁ, ସୁଦାମଙ୍କୁ।
ନନୁ ବ୍ରହ୍ମାନ ଭଗବତ ସଖା ସାକ୍ଷାତ ଶ୍ରିୟାପତି ବ୍ରହ୍ମଣଶ୍ଚ ଶରଣଶ୍ଚ ଭଗବାନ ସତ୍ତ୍ୱତାଶ୍ରମ।
ଭଗବାନଙ୍କର ଯେତେ ତତ୍ତ୍ୱ ସବୁ ସୁଶୀଳାଙ୍କୁ ଜଣାଥିଲା, ତି ଭକ୍ତିମତୀ ସୁଦାମାନଙ୍କୁ ବର୍ତ୍ତମାନ ସୁଦାମାନଙ୍କର ସମସ୍ତ ଯୁକ୍ତିକୁ ପରାସ୍ତ କରିବେ। ସୁଦାମା ଚାହୁଁନାହାନ୍ତି ମୁଁ ଦ୍ୱାରକା ପୁରୀକୁ ଯିବି, ସଖାଉ କିଛି ମାଗିବି, ନନୁ ହେ ବ୍ରହ୍ମାଣ, ହେ ବ୍ରହ୍ମାଣ ବେଦ ସ୍ୱରୂପ ତୟା, ତୁମେ ତ ସବୁ ଜ୍ଞାନ ବେଦବିତ ସବୁ ଜାଣ, ମୁଁ ତୁମକୁ ଆଉ କ'ଣ କହିବି, ପ୍ରଣାମ କରି କ୍ଷମା ମାଗୁଛନ୍ତି, ମୁଁ ଆଉ କ'ଣ କହିବି। ସିଏ ବୁଝିଦେଲେ ଆଜି ମୋତେ କ'ଣ ପ୍ରଣାମ କରିକି ବ୍ରହ୍ମାଣ ବୋଲି ସମ୍ବୋଧନ କଲେଣି, ନିଶ୍ଚିତ କିଛି କାମନା ତାଙ୍କର ଅଛି, ବୋଧେ ତ ସମଗ୍ର ଜୀବନ କିଛି ମାଗିନାହାନ୍ତି, ଆଜି ପ୍ରଣାମ କରିକି ବ୍ରହ୍ମାଣ ଶବ୍ଦ କାହିଁକି ଉଚ୍ଚାରଣ କଲେ, ସୁଦାମ ବୁଝିଦେଲେ ଆଚ୍ଛା ଆଚ୍ଛା ତାଙ୍କର କିଛି କାମନା ଆସି। ଯଦି ସ୍ତ୍ରୀ ସ୍ୱାମୀର ଅନ୍ତରକୁ ଜାଣିପାରିବ, ସ୍ୱାମୀ ସ୍ତ୍ରୀର ଅନ୍ତର ଜାଣିପାରିବ କି, ଜାଣିପାରିବ, ଏ ଅର୍ଦ୍ଧାଙ୍ଗିନୀ କୁହାଯାଏ, ଜାଣିଦେ ଆଚ୍ଛା ଆଚ୍ଛା ଏ ମୋତେ ବଡ଼ ବିପଦରେ ପକେଇବା ପାଇଁ ଚାହୁଁଛି, ବଡ଼ ନିଷ୍କାମ ତାକୁ ଭଙ୍ଗ କରିବା ପାଇଁ ଚାହୁଁଛି। କହୁଛନ୍ତି ନନୁ ବ୍ରହ୍ମାନ ଭଗବତ ସଖା ସାକ୍ଷାତ ଶ୍ରିୟାପତି, ସାକ୍ଷାତ ଶ୍ରିୟାପତି ଯିଏ ଲକ୍ଷ୍ମୀଙ୍କର ପତି, ଏଠି ସାକ୍ଷାତ ଶବ୍ଦ କାହିଁକି ଲାଗିଲା, ସେ ସାକ୍ଷାତ ପ୍ରକଟ ହେଇକି ପାଖରେ ଲୀଳା କରୁଛନ୍ତି ସେ କୃଷ୍ଣ, ସେ ମୋତେ ମୋର ସଖା। ସୁଦାମ କହିଲେ ହଁ ତୁମେ କ'ଣ, ତୁମେ ତ ଜାଣିଛ ମୁଁ ତୁମକୁ ତ କେତେ ଥର ମୋ ସଖା ବିଷୟରେ କହିଛି, ଆମେ କିଭଳି ଗୁରୁକୁଳରେ ପାଠ ପଢ଼ୁଥିଲୁ, ସେ ତୁମର ସଖା, ତେଣୁ ତାଙ୍କର କହିବା ଉଦ୍ଦେଶ୍ୟ ତୁମେ ତାଙ୍କ ନିକଟକୁ ଯାଅ, ତୁମେ କିଛି ଧନ ମାଗିକି ଆଣ। ଯେତେବେଳେ ସଖା ବୋଲି କହିଦେଲେ ସୁଦାମ ଧରିଦେଲେ, ଆଚ୍ଛା ନନୁ ନନୁ ବ୍ରହ୍ମାଣ ଭଗବତ ସଖା ସାକ୍ଷାତ ଶ୍ରିୟାପତି, ନାହିଁ ମୋତେ କିଛି ମାଗିବେ ବୋଧେ, ଆଉ ସେ ଯାହା ଯାହା କହିବେ ସୁଦାମା କାଟୁଛନ୍ତି। ନନୁ ଶ୍ରିୟପତି ଅହଂ ତୁ ଶ୍ରିୟହୀନ, ତୁମେ କହୁଛ ମୁଁ କୃଷ୍ଣଙ୍କର ସଖା, ନାଇଁ 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 ନାଇଁ, ଆରେ ସିଏ ତ ଶ୍ରିୟପତି ଲକ୍ଷ୍ମୀଙ୍କର ପତି, ଆଉ ତୁମେ ଦେଖୁଛ ମୋର ଖାଇବାକୁ ନାହିଁ, ବସ୍ତ୍ର ନାହିଁ, ଭୂଷଣ ନାହିଁ, ତୁମ ଗଣ୍ଡେ ମୁଁ ଖାଇବାକୁ ଦେଇପାରୁନି, ମୁଁ ଶ୍ରୀହୀନ ସଖା, ସଖ୍ୟତ କାହା ପାଖରେ ହୁଏ, ଗରିବର ଗରିବ ସହିତ ସଖ୍ୟ ଭାବ, ଧନୀର ଧନୀର ସହିତ ସଖ୍ୟ ଭାବ, ଆରେ ସିଏ ଶ୍ରିୟପତି, ତୁମେ ତ କହୁଛ ସିଏ ଶ୍ରିୟପତି, ଆମ ତ ଶ୍ରୀହୀନ, ନାଇଁ 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 ସିଏ ମୋର ସଖା ନୁହନ୍ତି, କାରଣ ଜାଣିଛନ୍ତି ଇଏ ନିଶ୍ଚିତ ମୋତେ ବିପଦରେ ପକେଇବି, ମୋତେ ଧନ ପାଇଁ ପ୍ରେରଣ କରିବେ, ବୁଝିପାରିଲେନି, କହିଲେ ଠିକ୍ ଅଛି ତୁମେ ସିନା ସଖା ନୁହଁ, ଆଚ୍ଛା ସିଏ ହେଉଛି ବ୍ରହ୍ମଣଶ୍ଚ, ତୁମେ ତ ବ୍ରାହ୍ମଣ, ଏଠି କହୁଛନ୍ତି ନନୁ ତାଦୃଶେନ ସହ ଅଧମସ୍ୟ ମମ ସଖ୍ୟକୃତ। ସୁଦାମା କହୁଛନ୍ତି ସୁଶୀଳା ମୋ ଭଳି ଅଧମର ସେ ଶ୍ରୀପତିଙ୍କ ସହିତ, ଶ୍ରୀହୀନର ଶ୍ରୀପତିଙ୍କ ସହିତ କିଭଳି ସଖ୍ୟ ଭାବ ହବ, ଆରେ ଅଧମର ଉତ୍ତମ ସହିତ କେବଳ ସଖ୍ୟଭାବ ହେଇଛି, ମୁଁ ବା ଅଧମ ସେ ବା ଉତ୍ତମ ଖସିଗଲେ ଗୋଟେ କଥା କହିକି, କିନ୍ତୁ ସୁଶୀଳା ଛାଡ଼ୁନାହାନ୍ତି, କହିଲେ ବ୍ରାହ୍ମଣଶ୍ଚ ତୁମର ସିନା ସଖା ସମ୍ବନ୍ଧ ନାହିଁ, ସେ ତ ବ୍ରାହ୍ମଣ୍ୟଶ୍ଚ, ସେ ବ୍ରାହ୍ମଣ ହିତକାରୀ, ତୁମେ ଯାଅ ତୁମର ହିତ ନିଶ୍ଚିତ କରିବେ। ଇଏ କହୁଛନ୍ତି ନନୁ, ସୁଦାମା କହୁଛନ୍ତି ବ୍ରହ୍ମଣ୍ୟ ତ ବ୍ରହ୍ମଣ୍ୟ ଚ ମମ କୁତ, ମୋର ବ୍ରାହ୍ମଣତା କାହିଁ, ମୋର ବ୍ରାହ୍ମଣତା ଥିଲେ ତ ଭଗବାନ ବ୍ରାହ୍ମଣ ହିତକାରୀ ହେବି, ମୋର ତ ବ୍ରାହ୍ମଣ ଅବସ୍ଥା, ମୋର ତ ମୁଁ ତ ବ୍ରାହ୍ମଣ ନୁହେଁ, ମୁଁ ମୋର କୋଉଠି ବ୍ରହ୍ମତା, ବ୍ରହ୍ମତତ୍ଵ ମୁଁ କୋଉଠି ଜାଣିଛି, ଆଉ ମୁଁ ତ କେବଳ ବସିକି ନାମ କରୁଛି, ଆମ ବ୍ରାହ୍ମଣ ବ୍ରହ୍ମତ୍ଵ ମୋର ଥିଲେ ମୁଁ କ'ଣ ଆଜି ତୁମକୁ ଗଣ୍ଡେ ଖାଇବାକୁ ଦେଇପାରନ୍ତି, ଆମ କାହିଁକି ଶ୍ରୀହୀନ ହେଇକି ବସିଛି, ମୋର ବ୍ରାହ୍ମଣତ୍ଵ ନାହିଁ। ତାଙ୍କ କହିବାର ଉଦ୍ଦେଶ୍ୟ ସୁଶୀଳା ଆମକୁ ବୁଝାଉଛନ୍ତି ଯେ ମୁଁ କଦାପି ଯିବିନି, ତୁମେ ଯେତେ କଥା କହିଲେ, କିନ୍ତୁ ସୁଶୀଳା ଭକ୍ତିମତୀ ସେ ଛାଡ଼ୁନାହାନ୍ତି, କହିଲେ ଶରଣଶ୍ଚ ଠିକ ଅଛି, ତୁମର ଯଦି ବ୍ରାହ୍ମଣତ୍ଵ ନାହିଁ, ସେ ତ ଶରଣାଗତ ପାଳକ, ଯିଏ ତାଙ୍କର ଶରଣାଗତ ଯାଇଛି, ତୁମେ ତାଙ୍କର ନାମ କରୁଛ, ତୁମେ ନିଶ୍ଚିତ ତାଙ୍କର ଶରଣାଗତ ହେଇଛ, କହିଲେ ହଁ ମୁଁ ସେଟା ନାମ କରୁଛି। ଏଠି କହୁଛନ୍ତି ଶରଣଶ୍ଚ, ସେ ଶରଣାଗତ ବତ୍ସଳ, ସୁଦାମା କହୁଛନ୍ତି ଶରଣାଗତ କିଏ, ଯାହା ଶରଣାଗତ କିଏ ହବ, ଯାହାର ଭକ୍ତି ଥିବ ସେ ତ ଶରଣାଗତ ହବ, ଭକ୍ତି ନଥିଲେ କିଏ କ'ଣ ଶରଣାଗତ ହେବେ। ସୁଦାମା କହୁଛି ଭକ୍ତି ଅହାବାଦ ମମ ଶରଣାଗତ ମୁଁ ଅପି ନାସ୍ତି। ସୁଶୀଳା ତୁମେ ଠିକ କଥା କହୁଛ, ସେ ଶରଣାଗତ ବତ୍ସଳ, କିନ୍ତୁ ଶରଣ କିଏ ଯାଏ ଭଗବାନଙ୍କର, ଯାହାର ଭକ୍ତି ଥାଏ ସେ ଶରଣ ଯାଏ, ତୁମର ତ ଭକ୍ତି ନାହିଁ। ସୁଦାମା କହୁଛି ତୁମର ତ ଭକ୍ତି ନାହିଁ, ସୁଦାମାଙ୍କ ଭଳି ଯେ ବ୍ରହ୍ମବିତ୍ତମ ପ୍ରଶାନ୍ତାତ୍ମା ବିରକ୍ତ ଇନ୍ଦ୍ରିୟାର୍ଥିସୁ ଯେ ଜିତେନ୍ଦ୍ରିୟ ଯେ କୃଷ୍ଣଙ୍କର ସଖା, ସେ କହୁଛି ମୋର ଭକ୍ତି ନାହିଁ, ଭକ୍ତି ଭକ୍ତି ଯଦି ଭାବିଦେଲା ମୋ ଅନ୍ତରରେ ଭକ୍ତି ଅଛି, ମୁଁ ସାଧୁ, ସରିଗଲା ତା, ସେ ଅଭକ୍ତ ଅସାଧୁତ୍ୱକୁ ଆରୋପିତ କରେ ନିଜ ଭିତରେ। ଆଉ ସୁଦାମା ଜାଣିଲାଣି ମୋର ପତ୍ନୀ ତ ଧନ ପାଇଁ ମୋତେ ପ୍ରେରଣ କରିବେ ନିଶ୍ଚିତ, କାହିଁକି ଆଜି ପ୍ରାର୍ଥନା କରି ବ୍ରହ୍ମଣ ବୋଲି ଡାକିଲେ, ସେଠି କହୁଛି ନାହିଁ ମୋର ଭକ୍ତି ନାହିଁ, ପ୍ରଭୁ ମୋର ଭକ୍ତି କ'ଣ ଅଛି, ମୋର ଭକ୍ତି କିଛି, ଭକ୍ତି ନ ଡାକ ସେଇ କଥା କହିଲେ। ଭକ୍ତର ଭାବ ଏ ସୁଦାମାଙ୍କ ଭଳି ଭାବ ହେବା ଦରକାର। ଧର୍ମ ନିଷ୍ଠା ନାହିଁ ମୋର ଆତ୍ମବୋଧ ବା ସୁନ୍ଦର, ଧର୍ମ ନିଷ୍ଠା ନାହିଁ ମୋର ଆତ୍ମବୋଧ ବା ସୁନ୍ଦର, ଭକ୍ତି ନାହିଁ ତୋମାର ଚରଣେ, ଭକ୍ତି ନାହିଁ ତୋମାର ଚରଣେ, ଅତଏବ କିଞ୍ଚନେ ଗତିହୀନ ଦୁଷ୍ଟ ଜନେ, ଅତଏବ ଅକିଞ୍ଚନେ ଗତିହୀନ ଦୁଷ୍ଟ ଜନେ, ରତ ସଦା ଆପନା ବଞ୍ଚନେ, ରତ ସଦା ଆପନା ବଞ୍ଚରେ, ପତିତ ପାବନ ତୁମି ପତିତ ଧମାମି, ପତିତ ପାବନ ତୁମି ପତିତ ଧମାମି, ତୁମି ମୋର ଏକମାତ୍ର ଗତି, ତୁମି ମୋର ଏକମାତ୍ର ଗତି, ତପ ପାଦ ମୂଳେ ପଇନୁ ତୁମାର ଶରଣ ଲଇନୁ, ଆମି ଦାସ ତୁମି ମୋର ପତି, ଆମି ସୀତାମାଙ୍କର ପତ୍ନୀ ଯେତେବେଳେ କହୁଛନ୍ତି ନନୁ ବ୍ରହ୍ମନ୍ ଭଗବତ ସଖା ସାକ୍ଷାତ ଶ୍ରୀୟାପତି, ତୁମର ସଖା ବାସ କହିଲେ ନାହିଁ ମୋର ସଖ, ମୁଁ ଶ୍ରୀହୀନ ସେ ଶ୍ରୀପତି କହିଲେ ଠିକ ଅଛି, ତୁମେ ବ୍ରାହ୍ମଣ୍ୟ କହିଲେ ନା ମୋର ବ୍ରାହ୍ମଣତା ନାହିଁ, ଧର୍ମ ନିଷ୍ଠା ନାହିଁ, ମୋର ଆତ୍ମବୋଧ ହବା ସୁନ୍ଦର ବହୁ, ମୋର କେଉଁ ଗୁଣ ଅଛି? ଭକ୍ତ ପାଇଁ ସବୁଠୁ ବିପଦପୂର୍ଣ୍ଣ ସମୟ କ'ଣ, ପତନ ଅବସ୍ଥା କ'ଣ? ଭକ୍ତ ଯଦି ନିଜକୁ ଗୁଣୀ ବୋଲି ଜ୍ଞାନ କରିଦେଲା ମୋର ଏଇ ଗୁଣ ଅଛି, ଏ ଗୁଣ ଦ୍ୱାରା ଆମେ ହରିକୁ ସନ୍ତୁଷ୍ଟ କରିପାରିବା, ସୂର୍ଯ୍ୟଙ୍କ ପାଖରେ କେତେ ଦୀପ ଲଗେଇକି ସୂର୍ଯ୍ୟଙ୍କୁ ଆଲୋକିତ କରିବା ଆଜ୍ଞା, ଯିଏ ସର୍ବଗୁଣରେ ଗୁଣୀ ଯୋ ହରି, ତାଙ୍କ ନିକଟରେ ଆମର କି ଗୁଣ ଅଛି? ସେ କଥା ସିଏ କହୁଛନ୍ତି ପ୍ରଭୁ ଭକ୍ତିମନ ଠାକୁର ସେ ବା ଆଚାର୍ଯ୍ୟ ସବୁ ଭକ୍ତିର ରହସ୍ୟକୁ ସବୁ ଲେଖିଦେଇଛନ୍ତି, ଭକ୍ତର ଏଇ ଭାବ ଆସିବ ଯେତେବେଳେ ସେ ଭକ୍ତି କରିପାରିବ, ବଚନ ଫିଟିବା, ଭକ୍ତର ବଚନ ଫିଟିବା କଥା ନାହିଁ, ଯାହାକୁ ଦେଖିବ ଯାହା ହେଲେ ସେ ହରିକୁ ଭଜନ କରୁଛି ନା, ଧର୍ମନିଷ୍ଠା ନାହିଁ ମୋର, ସୁଦାମ ସେ କଥା ମୋର ଧର୍ମନିଷ୍ଠା ନାହିଁ, ମୁଁ ବ୍ରାହ୍ମଣ, ମୋର କ'ଣ ବ୍ରହ୍ମତ୍ଵ ଅଛି ନା କ'ଣ? କହିଲେ ଆଚ୍ଛା ତୁମେ ବ୍ରାହ୍ମଣ ଶରଣ ଶିଷ୍ୟ, ତୁମେ ଶରଣାଗତ ବତ୍ସଳ, ସିଏ କହିଲେ ମୋର ତ ଭକ୍ତି ନାହିଁ, ମୁଁ ଶରଣାଗତ କ'ଣ ହେଇଛି ନା କ'ଣ, ମୁଁ ତାଙ୍କର ଶରଣାଗତ ହେଇନି, ଏ କଥା କହୁଛନ୍ତି ପ୍ରଭୁ, ଧର୍ମନିଷ୍ଠା ନାହିଁ ମୋର, ଆତ୍ମବୋଧ ବା ସୁନ୍ଦର, ଭକ୍ତି ନାହିଁ ତୁମାର ଚରଣ, ସୁଦାମ ସେ କଥା କହିଲେ ମୋର ମୋର ବ୍ରାହ୍ମଣତ୍ଵ ନାହିଁ କି ଭକ୍ତି ନାହିଁ, ଯଦି ଏ ଜିନିଷ ନାହିଁ ଭଗବାନ ପଚାରିଲେ ମୋତେ ପାଇବୁ କେମିତି, ତାଙ୍କୁ ଗତିହୀନ, ମୁଁ କେମିତି ପାଇବି କ'ଣ ମୁଁ ଜାଣିଛି, ମୋର ତ କିଛି ଯୋଗ୍ୟତା ନାହିଁ, ମୋର ଯୋଗ୍ୟତା କିଛି ନାହିଁ, ମୁଁ ଆପଣଙ୍କୁ କେମିତି ଭାବି ମୁଁ ଗତିହୀନ, ମୋର ତ ଗତି ନାହିଁ, ମୋର ଦିଗ ନାହିଁ, ମୁଁ କୁଆଡ଼େ ଯିବି କ'ଣ କରିବି, ତୁମର କିଛି ହିସାବ ନାହିଁ, କେବଳ ଗୋଟିଏ କାମ କରି କେବଳ ଆପଣଙ୍କ ପାଦ ତଳେ ମୁଁ ପଡ଼ିଗଲି ଶରଣାଗତ, ଏତିକି ମୋର ସମ୍ପତ୍ତି, ଆଉ ପତି ତ ଭଗବାନ କାହିଁ ମୋ ପାଦ ତଳେ ପଡ଼ୁଛୁ, ତୁମେ ଆଉ କାହାର ଶରଣ ଯାଉନ, କହିଲେ ନାହିଁ 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 ନାହିଁ, ପତିତ ପାବନ ତୁମେ ଅଧମ ପତିତ, ପତିତ ଲୋକ କାହା ପାଖକୁ ଯିବେ ଯେ ପତିତକୁ ଉଦ୍ଧାରୁଛି ନା, ଆରେ ବଡ଼ ବଡ଼ ପାପି ସବୁ ଅଛନ୍ତି, ବହୁ ବଡ଼ ବଡ଼ ପାପି ଅଛନ୍ତି, ମୋ ଭଳିଆ ପାପି କେହି ନାହିଁ, ମୋତେ ବଡ଼ ସେ ରସଖାନ୍ଙ୍କୁ ପଚାରିଲେ, ରସଖାନ୍ ମୁସଲମାନ ଥିଲେ କୃଷ୍ଣଙ୍କ ଭକ୍ତ, ରସଖାନ୍ ଡେଲି ହଜାର ତୁଳସୀ, ଗୋଟେ ବୋଝ ତୁଳସୀ ମାଳା, ସହସ୍ର ମାଳା ତୁଳସୀ ତୋଳିବେ, ତାକୁ ଅର୍ପଣ କରିବେ, ଅର୍ପଣ କରି ଦେହରେ ବୋଝରେ ମୁଣ୍ଡରେ ଲଗେଇବେ, ଦେହ ହାତ ସାରା ସବୁ ବେକରେ ପିନ୍ଧିବେ, ମୁଣ୍ଡରେ ଧରିକି ଚାଲିବେ, ରସଖାନ୍ଙ୍କୁ ମୁସଲମାନ ହେଇଗଲା, ଏ ମୁସଲମାନ ହେଇକି ଯେତେବେଳେ ଭକ୍ତ ହେଇଗଲେ, ଭକ୍ତ ସମସ୍ତଙ୍କ ପାଦ ତଳେ ପଡ଼ନ୍ତି, ସେ ତ ରସଖାନ୍ ରସରେ ଭାସନ୍ତି, ଆଉ ତାଙ୍କୁ ପଚାରିଲେ କହିଲେ ବା ବୃନ୍ଦାମାନେ ସାଧୁମାନେ ପଚାରିଲେ ରସଖାନ୍, ଆରେ ଭକ୍ତ ତ ଦୁଇ ମାଳ କଣ୍ଠି ମାଳ ତିନି ମାଳ ପିନ୍ଧନ୍ତି, କହିଲେ ଆଜ୍ଞା ମୁଁ, ଆରେ ଭକ୍ତ ସେ ତ ହିନ୍ଦୁ କୂଳରେ ଜନ୍ମ ହେଇଛନ୍ତି, ସେ ତ ଜନ୍ମରୁ ହରିକୁ ଜାଣିଛନ୍ତି, ମୁଁ ଜଗନ କୂଳରେ ଜନ୍ମ, ଆଉ ସିଏ ହିନ୍ଦୁ ଲୋକ ତିନି ମାଳା କଣ୍ଠି ମାଳା ପିନ୍ଧିଲେ ସେ ପାର ହେଇକି ପଳେଇବ, ଆରେ ଯାହାର ବେଶୀ ବୋଝରେ ଯୋଉଠି ଭାରି ଜିନିଷ ତା ପାଇଁ ବଡ଼ ନୌକା ଦରକାର ନା, ବଡ଼ ନୌକା ନହେଲେ ବୁଡ଼ିଯିବନି, ଆଉ କମ୍ ଓଜନ ଜିନିଷ ଅଛି କମ୍ ନୌକାରେ ପାର ହେଇଯିବ, ରସଖାନ୍ କହିଲେ ଆରେ ହିନ୍ଦୁ ଲୋକମାନେ ତିନି ମାଳା ତିନି ଫେର ମାଳା ପକେଇଲେ ସେ ପାର ହେଇ ପଳେଇବେ, ମୁଁ ଆ ଜଗନ ମୁଁ କ'ଣ ଏମିତି ପାର ହେଇଯିବି, ମୋ ପାଇଁ ବଡ଼ ନୌକା ଦରକାର, ସହସ୍ର ମାଳା ତୁଳସୀ ମାଳାକୁ ବେକରେ ପକେଇ ବୁଲନ୍ତି ପ୍ରତିଦିନ, ହେଲା ତାଙ୍କର ସାଧନ, ମହାନ ପାପି ମୋର ଉଦ୍ଧାର କେମିତି ହବ, ଏବା ସେ ସେ କଥା କହୁଛନ୍ତି, ଆରେ ମୋ ପତିତ ଲୋକ, ଆଉ ପତିତ କାହା ପାଖକୁ ଯିବ, ସେ ଦେଖିବ କିଏ ତ୍ରାଣ କରୁଛି, ପତିତକୁ ତ୍ରାଣ କରନ୍ତି ପତିତ ପାବନ, ପ୍ରଭୁ ପତିତ ପାବନ ତୁମେ ପତିତ ଅଧମ, ମୁଁ ପତିତ ନୁହେଁ, ମୋ ଭଳି କେତେ ଲୋକ ସଂସାରରେ ପତିତ ଅଛନ୍ତି, କିନ୍ତୁ ପତିତ ମାନଙ୍କର ଯଦି ଲିଷ୍ଟ କରାଯାଏ ମୁଁ ଲାଷ୍ଟକୁ ରହିବି, ମୁଁ ଅଧମ, ମୋ ଲାଷ୍ଟ ମୋ ନାଁ ଆସିବ, ସବୁଠୁ ଅଧିକ ପତିତ କିଏ ନା ମୋ ନାଁରେ ଆସିବ, ଆଉ ତୁମେ ମୋର ଏକମାତ୍ର ଗତି, ଭଗବାନ କହିଲେ ଆରେ ତୁ ଏତେ ବଡ଼ ପତି, ତୋର ଗତି କ'ଣ ଅଛି ନା, ମୋର ଗତି କିଛି ନାହିଁ, ମୋର ଗତି ମୁଁ ଗୋଟିଏ ଜାଣିଛି, ଆପଣ ତବ ପାଦ ମୂଳେ ପଇନୁ ତୁମାର ଶରଣ, ଆଉ କିଛି ମୁଁ କରିପାରୁନି, ମୁଁ ଆପଣଙ୍କ ପାଦ ପଦ୍ମରେ ପଡ଼ିଗଲି, ତୁମେ ମୋର ଏକମାତ୍ର ଗତି। ସୁଦାମା ସେ କଥା କହୁଛନ୍ତି, ଆରେ ମୋର ତ ଭକ୍ତି ନାହିଁ। ବ୍ରାହ୍ମଣଶ୍ଚ ଶରଣଶ୍ଚ ଭଗବାନ ସତ୍ତ୍ୱତ ଶ୍ରବ। ପତ୍ନୀ ସେଠି କହୁଛନ୍ତି, ଠିକ ଅଛି ତୁମର ଭକ୍ତି ନାହିଁ ସିନା, ତୁମେ ସେ ଭଗବାନ, ତୁମେ ନ ମାଗିଲେ ବି ସେ ଧନ ଦେବେ ସର୍ବଜ୍ଞ। ସେ କ'ଣ ଜାଣୁନାହାନ୍ତି ଯେ ଆମେ ଏ ଅବସ୍ଥାରେ ଅଛି ବୋଲି? ସେ ସର୍ବଜ୍ଞ ପରମ ଦୟାଲୁ, ତମ ଭଗବାନ ପରମ ଦୟାଲୁ, ତମ ଦୁଃଖ ଦୃଷ୍ଟି ତମ ଦୁଃଖ ଦୃଷ୍ଟିଆ ଦୈଶ୍ୟତି ଭାବ। ତୁମ ଦୁଃଖକୁ ଦେଖିଦେଇକି ସେ ପରମ ଦୟାଳୁ ନା ଭଗବାନ, କ'ଣ କାହା ଜୀବର ଦୁଃଖକୁ ସହ୍ୟ କରିପାରନ୍ତି କି? ଆମର ଜଡ଼ ଅନ୍ତର ଜଡ଼ ହୃଦୟ ଗୋଟେ ଜୀବର ଦୁଃଖକୁ ଦେଖିକି ଆମେ ସହିଦେଉଛେ, ଭଗବାନ କୌଣସି ଜୀବର ଦୁଃଖକୁ ଦେଖିକି ତାଙ୍କ ପାଇଁ ଅସହ୍ୟ। ଭକ୍ତର ଦୁଃଖ କଥା କ'ଣ କହିବେ, ଭକ୍ତ ତ ଦୁଃଖ ଜଣାଏ ନା, ଅଭକ୍ତର ଦୁଃଖକୁ ଦେଖି ଭଗବାନଙ୍କ ଅନ୍ତର ଯୁଦ୍ଧ ବିଭୂତ ହୁଏ। ପରମ ଦୟାଳୁ ସିଏ ସୁଶୀଳା ସବୁ ତତ୍ତ୍ୱ ଜାଣନ୍ତି ତ, କହୁଛନ୍ତି ଆଚ୍ଛା ଆଚ୍ଛା ସେ ଭଗବାନ ତୁମେ କାଳ ତାଙ୍କ ପାଖରେ ଯାଇ ପହଞ୍ଚି ଯାଅ, ସେ ପରମ ଦୟାଳୁ ତୁମକୁ ତୁମର ଦୁଃଖକୁ ଦେଖିକି ସେ ଧନ ଦେବେ। ସ୍ୱାମୀ ବାଦ ଏଠି ପ୍ରଶ୍ନ ଉଠାଉଛନ୍ତି ଜୀବ ଗୋସ୍ୱାମୀ, ସୁଶୀଳା ନନୁ ସ୍ୱକର୍ମ ଫଳ ଭୋଗୀଷୁ ମଦ୍ବିଧେଷୁ ଅନନ୍ତେଷୁ ଦୁଃଖୀ ଜୀବେଷୁ ମଧ୍ୟେ ସର୍ବତ୍ର ସମସମୟଂ କଥଂ ଧନ ଦାଦି। ସୁଦାମାଙ୍କର ଯୁକ୍ତି କ'ଣ କି, ମୁଁ ଯିବିନି, କିନ୍ତୁ ପତ୍ନୀଙ୍କର ଯୁକ୍ତି କ'ଣ, ସୁଶୀଳାଙ୍କର ତୁମକୁ ଯିବାକୁ ପଡ଼ିବ, ଶେଷରେ ସୁଦାମାଙ୍କୁ ପରାସ୍ତ କରିଦେବେ ସୁଶୀଳା। କାହିଁକି ନା ସେ ଭକ୍ତର ସୁଖ ଚାହୁଁଛନ୍ତି, ନିଜ ସୁଖ ଚାହୁଁନାହାନ୍ତି, ସୁଦାମାଙ୍କର ସୁଖ ଚାହୁଁଛନ୍ତି, ସେଥିପାଇଁ ତାଙ୍କୁ ପଠାଉଛନ୍ତି ଦ୍ୱାରକା ଯା। ନନୁ ମୋ ଭଳି, ସୁଦାମା କହୁଛନ୍ତି ମୋ ଭଳି ତ ଅନନ୍ତ ଜୀବ କର୍ମଫଳ ଭୋଗୁଛନ୍ତି, ଦୁଃଖ ଭୋଗୁଛନ୍ତି, ଅନନ୍ତ ଜୀବଙ୍କର ଧନ ନାହିଁ, ସେମାନେ କର୍ମଫଳ ଦୁଃଖ ଦେଖୁଛନ୍ତି। ଭଗବାନ ତ ସମ, ଯେ ଭଗବାନ ପରମ ଦୟାଳୁ ସେ ତ ସମ, ଭଗବାନ ତାଙ୍କୁ ଦୟା କରୁନାହାନ୍ତି, ମୋତେ କେମିତି ଦୟା କରିବେ? କୁହ ତୁମେ କହୁଛ ମୁଁ ଯିବି ଦ୍ୱାରକା, କେତେ ଜୀବ ଏଭଳି ଧନ ନାହିଁ ସେମାନେ କାନ୍ଦୁଛନ୍ତି, ଆଉ ଭଗବାନଙ୍କ ନିରପେକ୍ଷ ତାଙ୍କୁ ତ ଭଗବାନ ଧନ ମୋତେ କେମିତି ଧନ ଦେବେ? କହୁଛନ୍ତି ନା ନା ସାତ୍ୱତ ଶ୍ରମ। ଏସବୁ ଆଚାର୍ଯ୍ୟମାନେ ଟିକେ ପ୍ରତି ଶବ୍ଦକୁ ତର୍ଜମା କରି ରଚନା କରିଛି, ନହେଲେ ସୁଦାମା ନିଷ୍କାମ ଭକ୍ତଙ୍କୁ କିଏ ପ୍ରେରଣ କରିଦେବେ ଧନ ପାଇଁ? ଏଠି କହୁଛନ୍ତି ସାତ୍ୱତ ଶ୍ରମ କଂସ ଭୟାଦିନାମ ଅତି ଦୁଃଖିତାନାମ ଯାଦବାନାମ ପରିପାଲ। କଂସ ଭୟରେ ଯେଉଁ ସାତ୍ୱତ ଇଏ ଅଛନ୍ତି, ଅତି ଦୁଃଖୀ ଜୀବମାନଙ୍କୁ ଯାଦବମାନଙ୍କୁ ସେ ପାଳନ କରୁଛନ୍ତି, ସେ ସାତ୍ୱତ ଶ୍ରେଷ୍ଠ ଭକ୍ତ ଶ୍ରେଷ୍ଠ ଯାଦବମାନଙ୍କୁ ପାଳନ କରୁଛନ୍ତି, ତୁମେ କାହିଁ ପାଳନ କରିବେନି?
ହରେ କୃଷ୍ଣ
ସୁଦାମା ଯୁକ୍ତି କରୁଛନ୍ତି ଯେ ମୋ ଅନନ୍ତ ଜୀବ ଅଛନ୍ତି, ସମସ୍ତଙ୍କ କର୍ମଫଳ ତ ତାଙ୍କ ଦୁଃଖ ସେମାନେ ଭୋଗୁଛନ୍ତି, ତେଣୁ ତାଙ୍କୁ ଯଦି ଭଗବାନ ତ ସର୍ବତ୍ର ସମ, ତାଙ୍କୁ ଯଦି ଭଗବାନ ଧନ ଦେଉନାହାନ୍ତି ମୋତେ କେମିତି ଧନ ଦେବେ? ସୁଶୀଳା ନା ସାତ୍ୱତ ଶ୍ରବ, ସେ ଯାଦବମାନଙ୍କୁ କଂସା ଆଦି ଭୟରେ ଯାଦବମାନେ ପ୍ରାର୍ଥନା ନ କଲେ ସୁଦ୍ଧା ଯେ ସହଜ ସ୍ୱାଭାବିକ କାରଣ କି ହବ, ଭଗବାନଙ୍କର ଗୁଣ କ'ଣ କି? ଜୀବ ଗୋସ୍ୱାମୀ ଲେଖୁଛନ୍ତି ସହଜ କାରୁଣ୍ୟ, ଭଗବାନଙ୍କର କରୁଣତାଟା ଜୀବ ପ୍ରତି ସ୍ୱାଭାବିକ। ଅତ କୃପାଳୁ କୃପାୟାମ କୃପାଳୁତ୍ତମ ଏବ ହେତୁ ନତତ୍ର ଅନ୍ୱେଷଣୀୟ। ଭଗବାନଙ୍କ କୃପାର କାରଣଟା କ'ଣ କି? ଆଜ୍ଞା, ଭଗବାନଙ୍କର କୃପାର କିଛି କାରଣ ନାହିଁ। ଭଗବାନଙ୍କର କୃପାର କାରଣ ହେଉଛି ତାଙ୍କର କୃପାଳୁତା। କାନ୍ଦି କାନ୍ଦି ମୁଣ୍ଡ ପିଟିଗଲେ ବି କୃପା ହବ ନା, ଆଉ ବସି ହସି ହସି ଦିନ ଚାଲିଗଲେ ବି କୃପା ହେଇଛି, କିଏ କହିପାରିବ ତାଙ୍କର କଥା? ଏ ଯୋଗାଇ ମାଧା ଯେ ମଦିରା ବ୍ରାହ୍ମଣ କୂଳ ଜନ୍ମ ହେଇଛନ୍ତି, ଆଉ ମଦିରା ମତ ଯେଉଁଠି ହରିନାମର ଗଙ୍ଗା ଦୁଇ ଧାରା ସେଠି ବହୁଛନ୍ତି, ଭଗବାନଙ୍କର ନାମ ଧାରା ବହୁଛନ୍ତି, ଭଗବାନଙ୍କର ଚରଣ ରଜର ଧାରା ଗଙ୍ଗା ବହୁଛନ୍ତି, ନାମ ରସ ବହୁଛନ୍ତି, ଦୁଇ ରସକୁ ଛାଡ଼ିକି ମଦିରା ରସରେ ଉନ୍ମତ୍ତ ଯୋଗାଇ ମାଧାଇ ପ୍ରତି କରୁଣା ହେଲା। ନବଦ୍ୱୀପରେ କ'ଣ ବ୍ରାହ୍ମଣ ନଥିଲା? ଆଜ୍ଞା ଥିଲେ। ଭଗବାନଙ୍କର କରୁଣା ସ୍ୱାଭାବିକ କରୁଣା। କରୁଣାର ହେତୁ କ'ଣ? ହେତୁ କି ହେତୁ କି କହିପାରିବେନି। କାହା ପ୍ରତି କରୁଣା ହେଇଯିବ କି କହିପାରିବେନି। କୃପାଳୁ କୃପୟାମ କୃପାଳୁ ତୁମେବ ହେତୁ ନତତ୍ର ଅନ୍ୱେଷଣୀୟ। ଦେଖନ୍ତୁ ଜଣେ ନାରୀ ସୁଶୀଳା କିଭଳି ତତ୍ଵ କହୁଛି, ତୁମେ କାହିଁକି ଭୟ କରୁଛ? ତୁମେ ବ୍ରାହ୍ମଣ ନ ହୁଅ, ତୁମେ ଭକ୍ତ ନ ହୁଅ, ତୁମେ ସଖା ନ ହୁଅ, କିନ୍ତୁ ସେ ବା ସାତ୍ୱତ ଶ୍ରଭ, ତୁମେ ଯାଇ ପହଞ୍ଚିଗଲା ମାତ୍ରେ ତୁମେ ସେ ନିଶ୍ଚିତ କୃପା କରିବେ। ତୁମେ ଟିକେ ଦ୍ୱାରକାକୁ ଯାଅ, ବର୍ତ୍ତମାନ ନନୁ ତୁମେ ମୋତେ ଦ୍ୱାରକା ନନୁ ମାନେ ଆଚ୍ଛା ଆଚ୍ଛା ମହାଭାଗ୍ୟବତୀ ନା ମହାଭାଗ୍ୟ ବ୍ୟତିରେକେଣ କଥମ ଭଗବତ ସମୀପେ ଗମନମ। ସୁଶୀଳା, ମୋ ଭଳିଆ ଦୁର୍ଭାଗ୍ୟ ବ୍ୟକ୍ତି କ'ଣ ଦ୍ୱାରକାକୁ ଯାଇପାରିବ? ଆରେ ବିଷ୍ଣୁ ସମ୍ମୁଖକୁ, କୃଷ୍ଣଙ୍କ ସମ୍ମୁଖକୁ, ଭଗବାନଙ୍କ ସମ୍ମୁଖକୁ କିଏ ଯିବେ? ମାନେ ମହାଭାଗ୍ୟ ଥିବ। ସୁଦାମା ତ ଖସିବା ପାଇଁ ଚାହୁଁଛନ୍ତି, ମୁଁ ଯିବିନି। ଆରେ ମୁଁ ମହା ଦୁର୍ଭାଗା, ଯେ ମୁଁ ଦୁର୍ଭାଗା ନ ହେଇଥାନ୍ତି ସୁଶୀଳା, ଏଇଭଳି ଗୃହରେ ଆମେ ରହୁଛେ, ଏଇଭଳି ଭୋଜନ କରୁଛେ, ତୁମେ ତୁ ଜାଣିପାରୁନ? କୌଣସି ହତଭାଗା ଜୀବ ଭଗବାନଙ୍କୁ ଦର୍ଶନ କରିପାରିବ ନା। ଏଠି ସେ କଥା ସେ କହୁଛନ୍ତି, ନନୁ ମହାଭାଗ୍ୟ ବ୍ୟତିରେକେଣ କଥମ ଭଗବତ ସମୀପ ଗମନମ ସମ୍ଭବ। ମହାଭାଗ୍ୟ ନହେଲେ କେହି କ'ଣ ଭଗବାନ ନିକଟରେ ଯାଇ ପହଞ୍ଚିପାରିବ? ଇଏ କହୁଛନ୍ତି, ନାଇଁ ତୁମର ମହାଭାଗ୍ୟ ଅଛି ସୁଶୀଳା, ସେ ଛାଡ଼ନା ନା ସୁଶୀଳା ପଠେଇବେ ନା ବର୍ତ୍ତମାନ। ତମୁ ପେହି ମହାଭାଗ ସାଧୁନାମ ଚ ପରାୟଣ ଦାସ୍ୟତି ଦ୍ରବିଡ଼ ଭୂରି ସିଧା ତତେ କୁଟୁମ୍ବିନେ। ପୁଣି ଯୁକ୍ତି ଉଠେଇଲେ, କହିଲେ ମୁଁ ଯିବିନି, ମୁଁ ମହା ଦୁର୍ଭାଗା, ଦ୍ୱାରକାପୁରକୁ ଯାହାର ମହା ସୌଭାଗ୍ୟ ହବ ସେ ଦ୍ୱାରକାପୁରକୁ ଯିବ, କୃଷ୍ଣଙ୍କୁ ଦର୍ଶନ କରିବ। କହୁଛନ୍ତି, ନା ତମ ପେହି, ତୁମେ ତତ୍ ସମୀପମ୍ ଗଛ, ତୁମେ ସେ କୃଷ୍ଣଙ୍କ ସମ୍ମୁଖକୁ ଯାଅ। ସୁଦାମା କ'ଣ କହୁଛନ୍ତି? ନା ନା ନନୁ, ତଥାପି ଅତ୍ୟନ୍ତ ଅଯୋଗ୍ୟତ୍ୱାତ୍ ଲଜ୍ଜାୟା ବିବେମି ତତ୍ରାହ। କହିଲେ ମୁଁ କ'ଣ କହିବି, ଭଗବାନଙ୍କ ସମ୍ମୁଖକୁ ଯିବାକୁ ହେଲେ ଟିକେ ଯୋଗ୍ୟତା ଦରକାର ନା, ଶ୍ରୀପତିଙ୍କ ସମ୍ମୁଖକୁ ଯିବାକୁ ହେଲେ ଯୋଗ୍ୟତା ଦରକାର। ମୋର କେଉଁ ଯୋଗ୍ୟତା ଅଛି? ମୋର ତ ବ୍ରାହ୍ମଣ ନାହିଁ, କି ଭକ୍ତିତ୍ୱ ନାହିଁ, ଭକ୍ତି ବି ନାହିଁ, କି ମୁଁ ଶରଣାଗତ ନୁହେଁ, ଯାହା ମୋ ରୂପଟା ଟିକେ ଭଲ ଥାଆନ୍ତା କି, ମୋ ସଖା ଯଦି ମୋର ଶରୀରକୁ ଦେଖିବେ, ମୋର ବସ୍ତ୍ରକୁ ଦେଖିବେ, ସେ ଦୁଃଖୀ ହେଇଯିବେ। ଆଉ ତତ୍ ସୁଖ ସୁଖିତ୍ୱ ଭାବନା କେଉଁଠି ରହିଲା? ମୋର ମହା ଦୁର୍ଭାଗା, ମୋତେ ଦେଖିଦେଲା ମାନେ କୃଷ୍ଣ ଦୁଃଖୀ ହେଇଯିବେ, ଆଉ ମୁଁ ତ ଅଯୋଗ୍ୟ ବୋଲି ବିଚାର କରୁଛି ଭଗବାନଙ୍କ ପାଖକୁ ଯିବା ପାଇଁ, ମୋତେ ଭୟ ଲାଗୁଛି ସୁଶୀଳା, ମୁଁ ଯାଇପାରିବିନି, ମୁଁ କେଉଁ ଏ ଶରୀର ଧରି କେମିତି ମୁଁ ଯିବି? ସୁଶୀଳା କହୁଛି, ନାଇଁ ସାଧୁ ନାମ ଚ ପରାୟଣ, ଭଗବାନ କ'ଣ ସାଧୁର ରୂପକୁ ଦେଖନ୍ତି? ସୁଶୀଳା କେତେ ବୁଦ୍ଧିମତୀ! ଆରେ ଯେଉଁ ସାଧୁମାନେ ଯାକୁ ମୁଣ୍ଡନ କେଶକୁ ତ୍ୟାଗ କରିଥାନ୍ତି, କିଏ କେଶକୁ ଛାଡ଼ିଥାନ୍ତା, ଶରୀରରେ କିଏ କୌପିନ ଧାରଣ କରନ୍ତି, କିଏ ଉଲଗ୍ନ ହେଇଥାନ୍ତି, ଯେଉଁମାନଙ୍କର କୌଣସି ଶରୀରର ଚାକନ୍ତି କୌଣସି ବେଶଭୂଷା ଠିକ ନାହିଁ, ସେମାନଙ୍କୁ ଭଗବାନ କୋଳରେ ଆଲିଙ୍ଗନ କରିଛନ୍ତି, ତେଣୁ ତାଙ୍କ ତୁଳନାରେ କ'ଣ ତୁମର କିଛି ଗୁଣ ନାହିଁ ନା କ'ଣ? କିଛି ନହେଲେ ତୁମେ ସାଧୁ, ମୁଁ ଏଇଟା ଜାଣେ, ସୁଶୀଳା କହୁଛନ୍ତି, ଭଗବାନ ତମ ଉପରେ ମହାଭାଗ ସାଧୁନାମ ଚ ପରାୟଣ, ସୁଦାମା କହୁଛନ୍ତି ମୋର ତ ଯୋଗ୍ୟତା ନାହିଁ ନା, ତୁମେ ସାଧୁ, ତୁମର ସାଧୁତ୍ୱ ହେଉଛି ଯୋଗ୍ୟତା, ସେ କହୁଛନ୍ତି ନାଇଁ 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 ନାଇଁ, ସାଧୁନାମ ଭବାଦୃଶା ପରାୟଣ ପରମାଶ୍ରୟମ, ତୁମ ଭଳି ସାଧୁମାନଙ୍କର ପରମାଶ୍ରୟ ହେଉଛନ୍ତି କୃଷ୍ଣ, ତମେ ଭୟ କାହିଁ କରୁଛ? ସାଧୁ କ'ଣ ଭୟ କରେ ଭଗବାନ ପାଖକୁ ଯିବା ପାଇଁ? ସାଧୁର ଭୟ କାହାକୁ? ଆଜ୍ଞା, ସାଧୁର ଭୟ ସଂସାରକୁ, ବିଷୟକୁ, ସାଧୁର ଭୟ ଭଗବାନଙ୍କୁ ନୁହେଁ। ଆକବରଙ୍କର ପୁଅ ଯେତେବେଳେ ରାଜତ୍ୱ କଲେ, ସେ ଦେଖିଲେ ଆକବରଙ୍କର ରାଜଧାନୀରେ ଗୋଟେ ଫଟୋ ଅଛି, ଆକବର ଜଣେ ସାଧୁଙ୍କ ପାଦ ତଳେ ପଡ଼ିଛନ୍ତି, ବୃନ୍ଦାବନରେ ସାଧୁଙ୍କ ପାଦ ତଳେ। ସେ ଧର ତାଙ୍କ ମନ୍ତ୍ରୀକୁ ଡାକିଲେ, କହିଲେ ମନ୍ତ୍ରୀ ଏ ଯେଉଁ ଫଟୋ ମୋର ବାବା, ତାଙ୍କର ବଂଶଧର ବା ପୁଅ ନୁହନ୍ତି, ମୋର ବାପା କାହାର ପାଦ ତଳେ ପଡ଼ିଛନ୍ତି, ଆମର ବଂଶଧର ଏ ଯେଉଁ ଆକବର କାହାର ପାଦ ତଳେ ପଡ଼ିଛନ୍ତି? ଜଣେ ସାଧୁଙ୍କର ପାଦ ତଳେ ପଡ଼ିଛନ୍ତି। ଯେଉଁ ସାଧୁଙ୍କ ପାଦ ତଳେ ପଡ଼ିଛନ୍ତି, ସେ ସାଧୁଙ୍କର ବଂଶରେ କିଏ ଅଛନ୍ତି ନା ଅଛନ୍ତି ନା? ମୁଁ ବି ଯିବି ତାଙ୍କର ଶରଣ ନେବି। ଆସିଲେ ବୃନ୍ଦାବନ, ଆସି ସେଥିରେ ପହଞ୍ଚିଲେ ହିତହରି ବଂଶ ବଂଶଧାରାରେ, ଆଉ ରାଧାବଲ୍ଲଭଙ୍କ ବଂଶଧାରାରେ, ତାଙ୍କର ବଂଶ ପରମ୍ପରାରେ ସାଧୁ ଥାନ୍ତି, ତାଙ୍କର ପାଦ ତଳେ ଆସିକି ପଡ଼ିଲେ, କହିଲେ ଆଜ୍ଞା ମୁଁ ଦିଲ୍ଲୀର ବାଦଶାହ, ମୁଁ ଆକବର ଆପଣଙ୍କର ଗୁରୁଜୀଙ୍କର ଶରଣ ଯାଇଥିଲେ, ମୁଁ ବି ଆପଣଙ୍କ ଶରଣ ଯିବା ପାଇଁ ଚାହୁଁଛି। କିଛି କହିଲେ ନା, ବହୁ ସମୟ ପରେ ଉଠିଲେ, ଉଠିକି କହିଲେ ଆଜ୍ଞା ମୁଁ ଯିବି, ମୋତେ କିଛି ଆପଣ କୁହନ୍ତୁ, ଆଶୀର୍ବାଦ ଦିଅନ୍ତୁ। ସେତେବେଳେ ସାଧୁ ଆଶୀର୍ବାଦ ଦେଲେ, କହିଲେ ତୁମେ ତ ଦିଲ୍ଲୀର ବାଦଶାହ, ମୁଁ ତୁମକୁ ଏଇ ଆଶୀର୍ବାଦ ଦେଉଛି, ତୁମେ କେବେ ଆଉ ଏଠିକି ମୋ ପାଖକୁ ଆସିବନି। କହିଲେ ଏଇଟା ଆଜ୍ଞା ଆଶୀର୍ବାଦ କେମିତି ହେଲା? ନାଇଁ, ଏଇଥିପାଇଁ ଆଶୀର୍ବାଦ ହେଲା, ତୁମେ ବିଷୟୀ, ତୁମେ ବିଷୟକୁ ଟିକେ ବିଷୟ ଭୋଗ ଟିକେ ଆନନ୍ଦ ପାଉଛ, କିନ୍ତୁ ମୋ ପାଖକୁ ଆସିଗଲେ ମୋର ସଙ୍ଗ କଲେ ତୁମେ ସାଧୁ ହେଇଯିବ, ଆଉ ମୁଁ ହେଉଛି ସାଧୁ, ମୁଁ ଯଦି ତୁମର ସାଙ୍ଗ କରିବି ବିଷୟ ହେଇଯିବି, ତେଣୁ ତୁମର ମୋର ଶତ୍ରୁତା ହବ, ତେଣୁ ତୁମେ ସବୁବେଳେ ଦୂରରେ ରହିବ, ଦୂରରୁ ପ୍ରଣାମ କରିବ, ମୋ ପାଖକୁ କେବେ ଆସିବ? ସାଧୁର ଭୟ କାହାକୁ ଥାଏ କି? ବିଷୟକୁ, ବିଷୟକୁ, ବିଷୟ ଲୋକକୁ। ତେଣୁ ଇଏ କହୁଛନ୍ତି ସେ କଥା, ତୁମେ ତ ସାଧୁ, ତୁମେ ମହାଭାଗ୍ୟବାନ, ତୁମେ ତାଙ୍କ ପାଖକୁ ଯାଅ। ସୁଦାମା କହୁଛନ୍ତି ମୋର ସାଧୁତ୍ୱ କାହିଁ? ଏଠି କହୁଛନ୍ତି ନନୁ ସାଧୁତ୍ୱ ସତୀ ତଦା ଆସ୍ତମ ନାମ ଅହମ୍ ତୁ ଅସାଧୁ ରେବ। ଆରେ ସାଧୁର ନାଁ କେଉଁଠି? ସୁଦାମା କହୁଛନ୍ତି ସାଧୁମାନେ ସଦାଚାର ଶବ୍ଦରୁ ଆସିଛି ନା, ସଦାଚାର, ସାଧୁ ଶବ୍ଦ ଅର୍ଥ ସଦାଚାର, ସତ୍ ଶବ୍ଦ ଏ ସଦାଚାର ଅର୍ଥରେ ଲାଗିବ। ମୁଁ ସଦାଚାରୀ, ମୁଁ ଦୁରାଚାରୀ ଲୋକ, ସାଧୁର ନାମ ମାନଙ୍କୁ ତ ଅସାଧୁ ଲୋକ କିଏ? ସୁଦାମା କହୁଛନ୍ତି ସୁଶୀଳା, ମୁଁ ତ ଅସାଧୁ ଲୋକ, ସେ ସାଧୁଙ୍କର ପରାୟଣ ହେଇପାରନ୍ତି କିନ୍ତୁ ଅସାଧୁ ଲୋକ, ମୁଁ ଅସାଧୁ ଲୋକ ହେଇ କେମିତି ଦ୍ୱାରକାକୁ ଯିବି? ଭକ୍ତ କେବେ ସାଧୁତ୍ୱ ଜ୍ଞାନ କରେ ନା? ସୁଦାମା ସେ କଥା କହୁଛନ୍ତି ମୁଁ ଅସାଧୁ ଲୋକ, ଭକ୍ତିମୟ ଠାକୁର ସେ କଥା ଲେଖିଲେ, ଭକ୍ତିର ଭାବାନଣ୍ଡକୁ ଭକ୍ତିମୟ ଠାକୁର ପୋଷଣ କରିଛନ୍ତି ନା। ଆମର ଜୀବନ ସଦା ପାପେର ତ ନାହିଁ କ ପୁଣ୍ୟର ଲେ, ଆମର ଜୀବନ ସଦା ପାପେର ତ ନାହିଁ କ ପୁଣ୍ୟର ଲେ, ପ୍ରଭୁ ଆମର ଜୀବନ ସଦା ପାପେର ତ ନାହିଁ କ ପୁଣ୍ୟର ଲେ।
जीवना सदा पापे रत नाही का पुण्य परे उद्वेग दिया चे गत दिया परे उद्वेग दिया चे गत दिया रे आमार जीवन सदा पापे रत नाही का पुण्य रे आमार जीवन सदा पापे रत नाही का पुण्य रे निज सुख लागी पापे नाही डारी दयाहीन स्वार्थ पर निज सुख लागे पापे नाही डारी दयाहीन स्वार्थ आमे निज सुख लागे पापे नाही डारी दयाहीन स्वार्थ पर निज सुख लागे पापे नाही डारी पर दुख सुख कर पर सुख दुख आमी पर दुख सुख कर पर सुख दुख आमार जीवन सदा पापे रत नाही का पुण्य रे हमारा जीवन नहीं कबूले
भक्तिमय ठाकुर रचना सुदामांगर भावसिया स्त्री कहते सुशीला कहते साधु नाम च परायण मु साधु ना आमार जीवन सदा पापे रत नहीं कबूल्यर लेस अरे जगतर कर्मी ज्ञानी जोगी एम किसी पुण्य अच्छे ভক্ত কহিব কোন মোর কিছু পুণ্য নাই ভক্তি মহারাণী অন্তর আসলে দৈন্য করে দেব অন্তর জগতরে লোয়েস্ট অফ দি লো আমি দেব সবুঠু মু হচ্ছে সমস্ত ভক্ত মু হচ্ছে অভক্ত সুদামা ইয়ে ছলনা করে কোন তাঙ্ক অন্তর ভাবই বাস্ত সে ভক্তর ভাবটা সে ভক্ত সাধু বলে জ্ঞান করি পরের উদ্বেগ মু কাহিনি সাধু নুহে পরের উদ্বেগ দিয়া আছে যে কত দিয়া আছে পরের ক্লেশ ମୋ ଜୀବନଟା କେବଳ ଅନ୍ୟକୁ କଷ୍ଟ ଦେଇ ଦେଇଯାଇଛି ମୁଁ ସାଧୁ କେମିତି ସାଧୁ କାହାକୁ କଷ୍ଟ ଦେବ ନା ଆଉ ସେ କଥା କହୁଛନ୍ତି ମୋର ସାଧୁ ଗୁଣ କାହିଁକି ନାହିଁ ନା ସାଧୁ ଅସାଧୁର ଲକ୍ଷଣ କ'ଣ କି ଭକ୍ତଙ୍କଠାରୁ ଭଜନ ଲେଖିଦେଲେ ନିଜ ସୁଖେ ଲାଗି ନିଜ ସୁଖ ଲାଗି ପାପ ନାହିଁ ଡରି ଦୟାହୀନ ସ୍ୱାର୍ଥପର ମୋର ଦୟା ନାହିଁ ମୁଁ ସ୍ୱାର୍ଥପର ଲୋକ ନିଜର ସୁଖ ପାଇଁ ମୁଁ ବହୁ ପାପ କରିଦେଉଛି ଆଉ ସାଧୁ କାହିଁକି ନୁହେଁ ପର ସୁଖେ ଦୁଃଖୀ ପର ଲୋକ ଅନ୍ୟ ଲୋକ ସୁଖୀର ସୁଖ ରହିଲା ବେଳକୁ ଦେଖି ମୋ ମନ ଦୁଃଖ ହେଇଯାଉଛି ଆଉ ସଦା ମିଥ୍ୟାବାସୀ ସବୁବେଳେ ମିଥ୍ୟା କଥା ମୁଁ କହୁଛି ଆଉ ପର ସୁଖ ଦୁଃଖ ପର ଦୁଃଖ ସୁଖ କର ପରର ଦୁଃଖଟାକୁ ଦେଖିଲା ମୋତେ ଖୁସି ଲାଗୁଛି ଆନନ୍ଦ ଲାଗୁଛି ମୁଁ ସାଧୁ କେମିତି ଭକ୍ତି ଠାକୁର ସେ କଥା ରଚନା କରୁଛନ୍ତି ମୋର ସାଧୁତ୍ୱ ଗୁଣ କିଛି ନାହିଁ
ଅଶେଷ କାମନା ହୃଦି ମାଝେ ମୋର କ୍ରୋଧୀ ଦମ୍ଭ ପରାୟଣ ଅଶେଷ କାମନା ହୃଦି ମାଝେ ମୋର କ୍ରୋଧୀ ଦମ୍ଭ ପରାୟଣ ପ୍ରଭୁ ଅଶେଷ କାମନା ହୃଦି ମାଝେ ମୋର କ୍ରୋଧୀ ଦମ୍ଭ ପରାୟଣ ଶେଷ କାମନା ହୃଦି ମାଝେ ବର ହୃଦି ଦମ୍ଭ
प्रभु हिंसा गर्व विभूषा हमारा जीवन सदा पापे रस नहीं का पुण्य रे हमारा जीवन सदा पापे रस नहीं का पुण्य रे
এই ভক্তগণ ঠাকুর রচনা অশেষ কামনা হৃদি মাঝে মোর ক্রোধি দম্ভ পরায়ণ প্রভু ভক্তটা ভাবনা বা অশেষ কামনা হরিভক্তি সুদূর পরাহত মো ঠার বৈষ্ণব বেশসেনা মু ধরিছি মো নাম মাত্র বৈষ্ণব হই এ সাধুত্ব ভাব সুদামা কৌছেন আরে মোর সাধুত্ব ভাব কাহি মো ক্রোধি মো দম্ভ মো দম্ভ ভর্তি হইকি রয়েছে অশেষ কামনা অন্তর ভিতর রয়েছে ଆଉ ମଦ ମତ୍ତ ସଦା ବିଷୟ ମୋହିତ ନିଜକୁ ବହୁତ ବଡ଼ ଜ୍ଞାନ କରୁଛି ଆଉ ବିଷୟ ମୋହିତ ହେଇକି ରହିଛି ଅହିଂସା ଗର୍ଭ ବିଭୂଷଣ ଯଦି ମୁଁ ମାଳି ତିଳକ ହରିନାମ ମୋର ବିଭୂଷଣ ନୁହେଁ ମୋର ବିଭୂଷଣ କ'ଣ ହେଇଛି ହିଂସା ଆଉ ଗର୍ଭ ଭକ୍ତ ନିଜକୁ ଏଇଭଳି ଭାବନା ଯେତେ ସୁନ୍ଦର ନାମ ଭଜନ କରିବ ନାମ ପ୍ରଭୁ ତାକୁ ଏଇ ଅବସ୍ଥା ଦେବେ ବିଦ୍ୟା ବଧୁ ଜୀବନ ଭକ୍ତି ହେଉଛନ୍ତି ବଧୁ ତାଙ୍କର ଜୀବନ ହେଲେ ନା ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ପ୍ରଭୁଙ୍କର ନାମ କରି କରି ଏଇ ସାଧୁତ୍ୱ ଭାବ ଆସିବ ସେତେବେଳେ ନିଜକୁ ଅସାଧୁ ବୋଲି ଜ୍ଞାନ କରିବ ତେଣୁ ସୁଦାମାଙ୍କର ପତ୍ନୀ ସୁଶୀଳା କହୁଛନ୍ତି ତମୁପେ ହି ମହାଭାଗ ସାଧୁନାମ ଚ ପରାୟଣମ ଦ୍ୟାସ୍ୟତି ଦ୍ରବିଣମ ଭୂରି ସିଦନ୍ତି ତେ କୁଟୁମ୍ବିନ ଭୂରି ଦାସ୍ୟତି ତୁମେ ଖାଲି ଯାଇ ପହଞ୍ଚି ଯାଉ ତାର କାରେ ତୁମକୁ ବହୁ ପ୍ରଚୁର ଭାବରେ ଧନ ଦେବେ ଦ୍ରବିଣ ସୁଶୀଳା ପଠାଉଛନ୍ତି ଆରେ ଯାହାଙ୍କ ଅନ୍ତରେ ହରିଭକ୍ତି ଅଛନ୍ତି ଯେ ନିଷ୍କାମ ତାଙ୍କ ଅନ୍ତର ଭିତରେ ଲୋଭ କିଏ ସୃଷ୍ଟି କରିପାରିବେ କି କାମ ସୃଷ୍ଟି କରିପାରିବେ କରିପାରିବେ ସୁଦାମାଙ୍କର ନିଷ୍କାମ ଅନ୍ତର ଭିତରେ ସୁଶୀଳା ଚାହୁଁଛନ୍ତି ଲୋଭ ସୃଷ୍ଟି କରିବେ ଏ ଶକ୍ତି ଭଗବାନଙ୍କର ବି ନାହିଁ କିନ୍ତୁ ସୁଶୀଳାଙ୍କର ସୁଶୀଳା ଜୟ କରିଗଲେ କେଉଁଥିପାଇଁ ଏନା ତାଙ୍କ ପାଇଁ ସେ ମାଗୁଥାନ୍ତି ଭକ୍ତ ସୁଖ ପାଇଁ ମାଗୁଛନ୍ତି ସୁଦାମାଙ୍କର ସେବା କରିବା ପାଇଁ ହିଁ ସୁଦାମାଙ୍କ ଆଜି ପଠାଉଛନ୍ତି ନିଜ ପାଇଁ ନୁହେଁ ଦାସ୍ୟନ୍ତି ଦ୍ରବିଡ଼ମ୍ ଭରି ସିଦତି ତି କୁଟୁମ୍ବିନମ୍ ଏଗଲେ ମୁଁ ତ ସାଧୁ ନୁହେଁ ମୁଁ ତ ଅସାଧୁ ମୁଁ କେମିତି ଦ୍ୱାରକାକୁ ଯିବି କାରଣ ତୁମେ ଯେକୌଣସି ହିସାବରେ ଯାଇ ଦ୍ୱାରକାରେ ପହଞ୍ଚିଛ ତୁମକୁ ଦେଖିଦେଲା ମାନେ ଧନ ଦେବେ ନା କେମିତି ଦେଖିଲା ମାନେ ଧନ ଦେବେ ନା କୁଟୁମ୍ବି ନା ତୁମେ କୁଟୁମ୍ବି ତୁମକୁ ଦେଖିଦେଲା ମାନେ ଏଠି ସ୍ତ୍ରୀ କ'ଣ କହୁଛନ୍ତି କୃଷ୍ଣ ତୁମକୁ ଦେଖିଦେଲେ ଜାଣିଦେବେ ଯେ ତୁମେ ବିବାହ ଚୋରା ହେଇକି କୁଟୁମ୍ବି ଲୋକ କିନ୍ତୁ କୃଷ୍ଣ ଯେତେବେଳେ ସୁଦାମାଙ୍କୁ ଦେଖିବେ ଚିହ୍ନି ପାରିବେନି ସୁଦାମା ଗୃହସ୍ଥ କି ସାଧୁ ଭଗବାନ ଭକ୍ତକୁ ଚିହ୍ନି ପାରନ୍ତି ନା ଭକ୍ତ ଭଗବାନଙ୍କୁ ଚିହ୍ନି ଦିଏ ଭକ୍ତ ତାର ଭକ୍ତି ବଳରେ ଭଗବାନ ଜାଣିଦେବ କିନ୍ତୁ ଭଗବାନ ଭକ୍ତକୁ ଚିହ୍ନି ପାରିବେ ନା ଭକ୍ତ ଏତେ ମାନେ ସୁଦାମା ଆଜି ଗୃହସ୍ଥ କି ସାଧୁ ଭଗବାନ ଚିନ୍ତାରେ ପଡ଼ିଯିବେ ସୁଦାମା ପଚାରିବେ ଗୁରୁକୂଳରୁ ହେଲା ପରେ ତୁମେ ପତ୍ନୀ ଗ୍ରହଣ କରିଛ ତ ସୁଦାମା କହୁଛନ୍ତି କାହିଁ ମୋତେ ଏ କଥା ପଚାରୁଛନ୍ତି କାହିଁକି ଆରେ ଗୃହସ୍ଥ ହେଲେ ତ କିଛି ନହେଲେ ଚିନ୍ତା ଗୋଟେ ରହିବ ନା ସୁଦାମା ଏତେ ପ୍ରଶାନ୍ତ କୌଣସି ଗୃହସ୍ଥର ଲକ୍ଷଣ ନାହିଁ ଆତ୍ମଭାବ ଜାଗ୍ରତ ହେଇଗଲା ପରେ ଆସୁଛି କ'ଣ ତୋର ଭାବନା ଅଛି ଭଗବାନ ଚିନ୍ତାରେ ପଡ଼ି ପଚାରୁଛନ୍ତି ତୁମେ ତୁମ ସଦୃଶ ଜଣେ ଭାର୍ଯ୍ୟାକୁ ଗ୍ରହଣ କରିଛ ତ ସୁଦାମା ମୋତେ ପ୍ରଭୁ ଏ କଥା କାହିଁକି ପଚାରୁଛନ୍ତି ବୋଧ ହୁଏ ଭଗବାନ ସୁଦାମା ଭାବୁଛନ୍ତି କ'ଣ କି ମୋର ଯେଉଁ ସେବା ପୂଜା କରୁଛନ୍ତି ମୋତେ ଏତେ ସମ୍ମାନ ଦେଉଛନ୍ତି ସେ ବୋଧେ ମୋତେ ଚିହ୍ନି ପାରୁନାହାନ୍ତି ଆଉ କେଉଁ ବ୍ରାହ୍ମଣ ଭାବିକି ମୋତେ ସେବା ନହେଲେ ମୋ ଭଳିଆ ଦରିଦ୍ର ଲୋକ କାହିଁକି ସେ କାମ କରିବେ କାରଣ ସୁଦାମା କେବଳ ଭୟ କରୁଛନ୍ତି ଦ୍ୱାରକାପୁରୀକୁ ଦେଖି ଏ ଯେମିତି ସଜା ହେଇଛି ଏଭଳି ଦ୍ୱାରକାପୁରରେ ଏଭଳି ମଣିମୁକ୍ତାର ସଜ ଦ୍ୱାରକାପୁରକୁ ଦେଖିକି ସୁଦାମାଙ୍କୁ ଲଜା ଲାଗିଲା ଆରେ ମୋର ଛିଣ୍ଡା ମଡ଼ିନ କ୍ଷୁଦ୍ର ବସ୍ତ୍ର ମୋର ଏ ଯେଉଁ ଧମନୀ ସନ୍ତତମ ସୁଦାମାଙ୍କ ଦେହ ସାରା ଖାଲି ଶିର ହରିଯାଇଛି ମୁଖ ପ୍ରସନ୍ନ ମୁଖ
ଶିର ଥିଲେ ବି ଶରୀର ହରି ଭକ୍ତିରେ ଭକ୍ତ ସୁନ୍ଦର ନା, ସିଏ କହୁଛନ୍ତି କୃଷ୍ଣ ମୋତେ ମୋତେ ଚିହ୍ନି ପାରୁନାହାନ୍ତି ଭଲ କରିଛନ୍ତି, ଆଉ କେଉଁ ବ୍ରାହ୍ମଣ ଭାବି ମୋତେ ସେବା ପୂଜା କରୁଛନ୍ତି, ମୁଁ ଏଠି କେମିତି ଖସିକି ପଳେଇବି ଆଉ, ଧନ ଫନ କ'ଣ ମାଗିବି, ସଖା ବୋଲି ଯଦି ମୁଁ ସମ୍ମାନଟା ଚିହ୍ନା ଦେଇଦେବି ତାର ସମ୍ମାନ କାହାର ଯିବ, ମୋ ସଖାର ସମ୍ମାନ ଚାଲିଯିବ, ଲକ୍ଷ୍ମୀ ମାନେ ଦ୍ୱାରକାବାସୀ ମାନେ ଧିକ୍କାର କରିବେ, ହେ ଲକ୍ଷ୍ମୀପତି ତୁମର ଏଇଭଳିଆ ସଖା, ତେଣୁ ମୋ ସଖାଙ୍କର ସମ୍ମାନ ପଳେଇବ, ସୁଦାମା ସେଠି ପରିଚୟ ଦେଉନାହାନ୍ତି, ସୁଦାମା ମୁଁ କେମିତି ଶୀଘ୍ର ଖସିକି ଯିବି, ବଡ଼ ଅଡ଼ୁଆରେ ମୁଁ ପଡ଼ିଯିବି, ମୁଁ କାହିଁକି ଆସିଲେ ଏଠି ମୋତେ ସଖା ବୋଲି ଆଲିଙ୍ଗନ କରିଦେବେ କହିଦେବେ, ତାହେଲେ ତ ବଡ଼ ଅସୁବିଧାରେ ପଡ଼ିଯିବେ, ତାଙ୍କର ସମ୍ମାନ ପଡ଼ିବ। ସୁଦାମା ଚାହୁଁଛନ୍ତି ତାଙ୍କର ସଖତ୍ୱ ଭାବକୁ ପ୍ରକଟ ନ କରିବା ପାଇଁ, କିନ୍ତୁ ଭଗବାନ କ'ଣ ଚାହୁଁଛନ୍ତି, ସମସ୍ତଙ୍କ ଆଗରେ ଦେଖେଇ ଦେଇ ସୁଦାମା ମୋର ସଖା ବୋଲି, ଦୁଇ ଭକ୍ତକୁ ଜିତିବେ ଭଗବାନ, କିନ୍ତୁ ଭକ୍ତ ଯଦି ଅନୁମୋଦନ ନ କରିବେ ଭଗବାନ ଜିତିପାରିବ, ଭକ୍ତ ଯଦି କହିବ ଠିକ ଅଛି ଯେତେ ପରିଶ୍ରମ କରି ଜିତିବା ପାଇଁ ଚାହୁଁଛ ଜିତ, ତାହେଲେ ଜିତିପାରିବ ନ ଜିତିପାରିବ, ତେଣୁ ଏଠି କହୁଛନ୍ତି ତୁମେ ଯାଅ କୁଟୁମ୍ବିନ, ଏଠି କହୁଛନ୍ତି ଦାସ୍ୟତି ଦ୍ରବିଣମ୍ ଭୂମି ଭୂରି ସିଦ୍ଧତି ଦେ କୁଟୁମ୍ବିନମ୍, ତୁମେ ବହୁ ସିଦ୍ଧତି ବହୁ ଦୁଃଖ ପ୍ରାପ୍ତ ହେଉଛ କଷ୍ଟ ପାଉଛ, ତୁମକୁ ଦେଖିଦେଲା ମାନେ ସେ ଶ୍ରୀପତି ତ ସେ ଦୁଃଖ କାହାର ସହ କରିପାରିବେ ନା, ତୁମେ ଯାଅ। ସୁଦାମା କହୁଛନ୍ତି ମୁଁ ସାଧୁ ନୁହେଁ ନା, ଦିନ ବି ନୁହେଁ, ମୋର ଦିନତା ଭାବ ଅଛି କି, ମୋର ଦିନତା ବି ନାହିଁ, ମୁଁ ତ ଗର୍ବିଲ। ସୁଦାମା କହୁଛନ୍ତି ତାହେଲେ ମୁଁ କେମିତି ଯିବି, ସେ କହୁଛି ନା ତୁମେ ନିଜକୁ ସାଧୁ ବୋଲି ନ, ତୁମ ଯଦି ତୁମ ଆତ୍ମାରାମ ସାଧୁ ନ ମନ୍ୟ, ସେ ଚକ୍ରପତି କହୁଛନ୍ତି ତଥା ଦିନସ୍ତୁ ହବେ, ତୁମେ ଯଦି ନିଜକୁ ସାଧୁ ବୋଲି ମନନ କରୁଛ ତୁମକୁ ହରି କ'ଣ କରିବେ, ଦିନ ଦୃଷ୍ଟିରେ ଦେଖିବେ, ଭଗବାନ ଦୁଇ ବତ୍ସଳ, ଭକ୍ତ ବତ୍ସଳ ଆଉ ଦିନ ବତ୍ସଳ, ଦୁଇଟା ଭିତରୁ ଗୋଟେ ହେଇଯା ଜୀବନରେ, ଭକ୍ତ ବତ୍ସଳ ତ ଭକ୍ତି ପ୍ରାପ୍ତ କରି ହରିଙ୍କୁ ଆକର୍ଷଣ କରିବା ତ ଆମ ପକ୍ଷରେ ବହୁ କଷ୍ଟ, ଦିନ ହେଇଯା, ଦିନ ହେଲେ ସେ ବତ୍ସଳ କରିବେ ସ୍ନେହ ଦେବେ, ଦିନ ବତ୍ସଳ ହେଲେ ତ ଦିନ ତ ହବ ଆସିଲେ ତ ସିଏ ଆମକୁ ଦିନ ବତ୍ସଳ ନା, ଆମକୁ ବାସଲ୍ୟ କରିବେ, ଦିନ ତ ହବ ଅନ୍ତର ଭିତରେ ଆସୁନି, ଯାହା ଭକ୍ତିମୟ ଠାକୁର କହିଲେ, ଅଶେଷ କାମନା ହୃଦି ମାଝେ ମୋର କୃଧିଦମ୍ଭ ପରାୟଣ, ଏସବୁ ରହିଛନ୍ତି, ଦିନ ତ କେଉଁଠି ଆସୁଛି, ତେଣୁ ସୁଦାମା କହୁ ନାଇଁ ମୁଁ ଯିବିନି। ଏଠି ସେ କହିଥିଲେ ନା ନା ତୁମକୁ ସାଧୁ ହଉ ନହେଲେ ଦିନ ହଉ, ସୁଶୀଳା କହୁଛନ୍ତି ଯେକୌଣସି ଭାବରେ ଗ୍ରହଣ କରିବେ, ତେଣୁ ତୁମେ ଚାଲିଯାଅ। ସେ କହିଲେ ମୁଁ ସାଧୁ ନୁହେଁ କି ଦିନ ନୁହେଁ, କହିଲେ ତାହେଲେ ତୁମେ କୁଟୁମ୍ବୀ, ତୁମେ କୁଟୁମ୍ବୀ ଲୋକ ଏମିତି ଖାଇବା ପିଇବାକୁ ପାଉନ, ଗୃହସ୍ଥ ଲୋକ ଅତି ଦିନ ଅବସ୍ଥାରେ ଅଛ, ତୁମ ବସ୍ତ୍ର ଭୂଷଣ ଦେଖିବା ଧନ ଦେଇଦେବେ, ସୁଶୀଳା କହୁଛନ୍ତି ତୁମେ ଖାଲି ଯାଅ ପହଞ୍ଚି ଯାଅ, ତୁମ ବସ୍ତ୍ରକୁ ଦେଖି ଧନ ଦେବେ। ସୁଦାମା କହିଲେ ବଡ଼ ଅସୁବିଧାରେ ମୋତେ ଇଏ ପକାଉଛି, କ'ଣ କରିବି, ନନୁ ଅଶୋକ କୃଷ୍ଣ ସମୟ ହେଇଗଲେ, ଠିକ ଅଛି ଏଇ ଶ୍ଳୋକରୁ କଥାକୁ ବିଶ୍ରାମ ଦେବି, ନଅଟା ବାଜିଗଲେ। ନନୁ ଅଶୋ ନିଜ ବନ୍ଧୁ ସନ୍ତୋଷାର୍ଥମ, ହେ ସୁଶୀଳା ମୁଁ ଯିବି ମୋର କିଛି, କାରଣ ପରାସ୍ତ କରିପାରୁନାହାନ୍ତି, ଦେଖନ୍ତୁ ଆଜି ଭକ୍ତକୁ ସନ୍ତୋଷ କରିବା ପାଇଁ ସୁଶୀଳା ଚାହୁଁଛନ୍ତି, ଆଉ ଭଗବାନ ତାଙ୍କୁ ଏଭଳି ବୁଦ୍ଧି ଦେଉଛନ୍ତି, ସେ ଆଜି ସୁଦାମାଙ୍କ ଭଳି ନିଷ୍କାମ ଭକ୍ତକୁ ଜୟ କରୁନଛନ୍ତି, ସବୁ ଯୁକ୍ତି କାଟି ଦେଇଛନ୍ତି ସୁଶୀଳା। ସୁଦାମା କହୁଛନ୍ତି ନନୁ ଅଶୋ ନିଜ ବନ୍ଧୁ ସନ୍ତୋଷାର୍ଥମ, ହରି କ'ଣ ଗୋଟିଏ ଜାଗାରେ ରୁହନ୍ତି କି, ଭଗବାନ ତ ଗୋଟିଏ ଜାଗାରେ ରୁହନ୍ତିନି, ଏ ଶ୍ରୀପତି ଯେଉଁ ଦ୍ୱାରକାରେ ଅଛନ୍ତି ମୋ କୃଷ୍ଣ ସଖା, ସେ କ'ଣ ଦ୍ୱାରକାରେ ଥିବ ବୋଲି କିଛି ମାନେ ଅଛି କି, ତାଙ୍କର କାମ ବାହାରିଲା କେବଳ ବନ୍ଧୁମାନଙ୍କୁ ସନ୍ତୋଷ କରିବେ, ତେଣୁ କହୁଛନ୍ତି କଦାଚିତ ଇନ୍ଦ୍ରପ୍ରସ୍ଥେ କଦାଚିତ ବୃନ୍ଦାବନେ କଦାଚିତ ଯୁଦ୍ଧାର୍ଥ ଅନ୍ୟତ୍ର ଗମନ, ଅନ୍ୟତ୍ର ବି ଗଚ୍ଛେତ୍ ଇତି ଦୂରମ୍ ଗନ୍ତୁମ୍ ଅଶକ୍ୟମ୍, ମୁଁ ତ ଏତେ ବାଟ ଯାଇପାରିବିନି। ସୁଦାମା କହୁଛନ୍ତି କେତେବେଳେ ବୃନ୍ଦାବନକୁ ପଳାଉଛନ୍ତି, କେତେବେଳେ ଇନ୍ଦ୍ରପ୍ରସ୍ଥକୁ ପଳାଉଛନ୍ତି ପାଣ୍ଡବମାନ, କେତେବେଳେ ଯୁଦ୍ଧ କରିବା ପାଇଁ ଅଲଗା କ'ଣ ଭକ୍ତ ପାଖକୁ ପଳାଉଛନ୍ତି, ତାଙ୍କର ଗୋଟେ ଜାଗା ରହିବା ସ୍ଥିର ନାହିଁ। ସୁଶୀଳା ମୁଁ କେଉଁଠି ତାଙ୍କୁ ଖୋଜିବି, ମୁଁ କେଉଁଠି ତାଙ୍କୁ ଖୋଜିବି, ଯେ କୃଷ୍ଣଙ୍କୁ ତାଙ୍କୁ ଯାଇ ଧନ ଲାଗିକି ତୁମେ ପଠାଉଛ, ସେ କ'ଣ ଥିବେ ନା କ'ଣ ଦ୍ୱାରକାର କହୁଛନ୍ତି ନାଇଁ 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 ନାଇଁ, ମୁଁ ଖବର ରଖିଛି ଅତି ପାଖ ରାସ୍ତା, ମୁଁ ତୁମକୁ ଦୂରକୁ ପଠାଉନି, କାରଣ ସୁଦାମା ପୁରୀରୁ ପୋରବନ୍ଦରରୁ ଦ୍ୱାରକା ପାଖ ବାଟ ମୁଁ ଦର୍ଶନ କରୁନି, ଭକ୍ତମାନେ କୁହନ୍ତି ପାଖ ବାଟ, ମୁଁ ବେଶୀ ତୁମକୁ ଦୂରକୁ ପଠାଉନି। କିନ୍ତୁ କୃଷ୍ଣ ବର୍ତ୍ତମାନ ବୃନ୍ଦାବନରେ ନାହାନ୍ତି କି ପାଣ୍ଡବମାନଙ୍କ ପାଖରେ, ଆଉ ଇନ୍ଦ୍ରପ୍ରସ୍ଥରେ ନାହାନ୍ତି କି ଯୁଦ୍ଧ କରିବା ପାଇଁ କୁଆଡ଼େ ଯାଇନାହାନ୍ତି। ଦେଖନ୍ତୁ ସୁଶୀଳା ଭଗବାନଙ୍କ ଖବର ପ୍ରତିଦିନ ରଖୁଥିଲେ, ଭକ୍ତ ଯାହାଙ୍କ ଘରେ ଅଗ୍ନିଦେବ ପ୍ରକଟ ହେଇନାହାନ୍ତି, କେବେ ରୋଷେଇ ହୁଏ ନା, କେଉଁଦିନେ କେଉଁଦିନ ଅଗ୍ନିଦେବ କୃପା କରି ପ୍ରକଟ ହୁଅନ୍ତି, କେଉଁ ମାସେ 15 ଦିନ ଥରେ କିଏ କ'ଣ ଦେଲେ ସେଥିରେ ରୋଷେଇ ହୁଏ। ହରିଙ୍କ ଖବର, ସଂସାର ଖବର ଯାହାର ନାହିଁ, ଶରୀର ଖବର ଯାହାର ନାହିଁ, ହରିଙ୍କ ଖବର ସେ ରଖିଛନ୍ତି। ସୁଦାମାନ କହୁଛନ୍ତି କ'ଣ ତୁମେ ଜୀବନୀ କହୁଛ, ସେ ଦୂରରେ ନାହାନ୍ତି, ବହୁତ ପାଖରେ ଅଛନ୍ତି। ସୁଦାମା କହିଲେ କେଉଁଠି ଅଛନ୍ତି, ମୁଁ ତାରକାରେ ଅଛ। ଆସ୍ତେ ଅଧୁନା ଦ୍ୱାରବତ୍ୟା ଭୁଜଭୃଷ୍ଣୀ ଅନ୍ଧକୈଶ୍ୱର ସ୍ମରତଂ ପାଦକମଲ ଆତ୍ମାନ ଅପି ଯଚ୍ଛତି କିନୁ କିନୁ ଅର୍ଥ କାମାନ ଭାଜ୍ୟ ନାଟ୍ୟଭିଷ୍ଠାନ ଜଗଦ୍ଗୁରୁ। ପୁଣି ଯୁକ୍ତି ଉଠେଇବେ ସୁଦାମା ଆଉ ପତ୍ନୀ, ଦୂରରେ ନାହାନ୍ତି। ସୁଦାମା କହୁଛନ୍ତି ସ୍ୱାମୀ ହେ ବ୍ରହ୍ମ, ଦୂରରେ ନାହାନ୍ତି। ଆସ୍ତେ ଅଧୁନା ଦ୍ୱାରବତ୍ୟମ, ବର୍ତ୍ତମାନ ଦ୍ୱାରକାପୁରରେ ଅଛନ୍ତି। ଆଉ କିଭଳି ଅଛନ୍ତି ନା, ଭୋଜ ବୃଷ୍ଣୀ ଅନ୍ଧକ ଈଶ୍ୱର, ବର୍ତ୍ତମାନ ଭୋଜବଂଶ ଆଉ ବୃଷ୍ଣୀ ବଂଶ ଏମାନଙ୍କର ଈଶ୍ୱର ହେଇ ପ୍ରଭୁ ହେଇକି ରହିଛନ୍ତି, ଏମାନଙ୍କୁ ପୋଷଣ କରୁଛନ୍ତି। ବର୍ତ୍ତମାନ ଦ୍ୱାରକା ଛାଡ଼ିକି କୁଆଡ଼େ ଯାଇନାହାନ୍ତି, ଅଛନ୍ତି, ମୁଁ ଖବର ନେଇଛି। କହିଲେ ହଁ, ଯେତେବେଳେ ତାଙ୍କୁ ପାଳନ ପୋଷଣ କରୁଛନ୍ତି, ମୁଁ ଗଲେ ମୋତେ ଧନ ଦେବରି କ'ଣ ପ୍ରମାଣ ଅଛି? ସୁଶୀଳା ମୁଁ ତୁମ ବୁଦ୍ଧିରେ ଯିବି, ଯାହା କହୁଛି ମୋର ଜାତି ଯିବ ପେଟ କରିବ ନା, ମୋର ନିଷ୍କାମତା ଭଙ୍ଗ ହବ ଯଦି ମୁଁ ଧନ ନ ପାଇଲେ ମୋତେ ଲୋକ ନିନ୍ଦା କରିବେ। କହିବେ ଦେଖ ସୁଦାମା ପତ୍ନୀ ବୁଦ୍ଧିରେ ଆଜି ଗଲା ଦ୍ୱାରକାପୁରକୁ, ତାଙ୍କର ନିଷ୍କାମତ ଭଙ୍ଗ ହେଲା, କିନ୍ତୁ ହରି ତାଙ୍କୁ ଧନ ଦେଲେ ନା, ଯଦି ଏଇଟା ଅବସ୍ଥା ହେଇଯିବ ତାହେଲେ ମୁଁ କ'ଣ କରିବି? କହୁଛି ନାଇଁ ନାଇଁ ନାଇଁ, ସୁଶୀଳା କହୁଛି ଭଗବାନ ନିଶ୍ଚିତ ଧନ ଦେବେ। ବିଶେଷ କରି ଯେଉଁମାନେ ଭକ୍ତ ସେମାନେ ଏଇ କଥାରେ ଦୃଢ଼ତା ରଖିବା ଦରକାର। ସମସ୍ତେ ଭଗବାନ ଧନ କାହାକୁ ଦିଅନ୍ତି? ସୁଶୀଳା କହୁଛନ୍ତି ଆରେ ସ୍ମରତମ ପାଦ କମଲ। ସୁଦାମାଙ୍କୁ କହୁଛନ୍ତି ହରି ଧନ କ'ଣ, ଧନଟା ଗୋଟେ ତୁଚ୍ଛ ଜିନିଷ, ଯିଏ ସ୍ମରଣ କରିଦେଉଛି ପାଦ କମଲମ, ଏଠି ମୁଁ ତ ବ୍ୟାକରଣ ପଢ଼ିନି, ସାର ବ୍ୟାକରଣ ଜାଣନ୍ତି, ଏଠି ଏକ ବଚନରେ ଅଛି ଏକ, ଏଠି ଜୀବକୁ ସମେତ ଟୀକା କରିବେ ସେ ଲେଖିବେ, ବହୁତ ସୁନ୍ଦର ବଡ଼ ଟୀକା, ସ୍ମରତ ପାଦ କମଲ ଏକମ ଅପି, ଗୋଟିଏ ପାଦ, ଭଗବାନଙ୍କର ଦୁଇ ପାଦକୁ ଛାଡ଼ି ଦିଅନ୍ତୁ, ସୁଶୀଳା କହୁଛନ୍ତି ଏକମ ପାଦ କମଲ ଏକମ ଅପି ଚିନ୍ତନ ମାତ୍ରେଣ, ଗୋଟିଏ ହରିଙ୍କର ପାଦ କମଳକୁ କି ଚିନ୍ତା କରିବା ମାତ୍ରେ, ପ୍ରବର୍ତ୍ତମାନପି ଆତ୍ମନମ ସର୍ବେଶ୍ୱର ଅପି ତତ୍ ବସଂ କରୁଛି। ହରିଙ୍କର ପାଦ କମଳର ସ୍ମରଣ ମାତ୍ର କେ ହରି କ'ଣ କରନ୍ତି? ସୁଶୀଳା କହନ୍ତି ଧନ, ଧନ କଥା କ'ଣ କହୁଛ ହେ ବ୍ରହ୍ମାନ, ପାଦ କମଳ ସ୍ମରଣ ମାତ୍ର ଆତ୍ମାନପି ଯାଚ୍ଛତି, ନିଜକୁ ଦେଇଦିଅନ୍ତି। ଆମେ ଯୋଉ ନାମ କରୁଛେ ଭଗବାନ କ'ଣ ଦେବେ କହିଲେ, ଦେଇପାରିବେ? ଯଦି କିଏ ପ୍ରେମରେ ନାମ କରେ, ସୁଖଦେବ ଗୋସ୍ୱାମୀ କହିଲେ ନା ପରୀକ୍ଷିତ, ମୁଁ କ'ଣ ଅଜାମିଲ ମୁମୂର୍ଷ ହେଇକି ସ୍ତ୍ରୈଣ ହେଇକି ବେଶ୍ୟାସକ୍ତ ହେଇ ମୃତ୍ୟୁ ସମୟରେ ପୁତ୍ର ସଙ୍କେତର ନାମଭାସ କରିକି ବୈକୁଣ୍ଠକୁ ଗଲେ, ସଦ୍ୟ ମୁକ୍ତି ପାଇଲେ, ଆଉ ଯେ ପ୍ରେମ ଭକ୍ତି ଶ୍ରଦ୍ଧାରେ କରୁଛି ତାହାର କଥା ମୁଁ କ'ଣ କହିବି? ମୁଁ କିଛି କହିପାରିବିନି, ମୁଁ ନିରବ ରହିବି। ଭଗବାନ ଋଣ ଶୁଝିପାରିବି? କେଉଁ କେଉଁ ପ୍ରେମୀ ଭକ୍ତ ହେଇ ତାଙ୍କ ପାଇଁ ନାମ କରୁଛି, ଶୁଝିପାରିବିନି। କ'ଣ ଦେବେ ଯେ, ସ୍ମରଣ ମାତ୍ରକେ ଯଦି ନିଜକୁ ଦେଇଦେଉଛନ୍ତି, ଯିଏ ତାଙ୍କର କିଛି କାମନା କରୁନି, କେବଳ ତାଙ୍କର ନାମ କରିକି କେବଳ ପ୍ରଭୁଙ୍କ ପ୍ରୀତି ବିଧାନ ପାଇଁ ପ୍ରଭୁଙ୍କୁ ଚିନ୍ତା କରୁ, ତାଙ୍କୁ କ'ଣ ଭଗବାନ ଦେବେ? ଋଣୀ ହେଇଛି ହେଠି ଜାଣନ୍ତି ସେ ତତ୍ତ୍ୱ। ସୁଶୀଳା କହୁଛନ୍ତି ଆତ୍ମାରମ ବି ଇଚ୍ଛତି, ତୁମକୁ ଧନ ଦେବେ, ତୁମେ ଭୟ କର ନା। ଏ ଶ୍ଳୋକର ଆଉ ଅର୍ଦ୍ଧେକ ଅଂଶ ରହିଲେ, ହଁ କାଲି ସୁଦାମାଙ୍କୁ ପଠେଇବି ଜବରଦସ୍ତି। ଆଉ କିଛି ତ ପାରିବେ ନା ସୁଦାମା, କ'ଣ କହିବି, ଯାହା ପଏଣ୍ଟ କହିଲେ କାଟିଲେ। ଶେଷରେ କହିବି ଜଗତଗୁରୁ, ସେ ଜଗତଗୁରୁ, ଜଗତର ସେ ଗୁରୁ, ସେ ପିତା। ପିତା ଯେମିତି ଛୋଟ ପିଲାକୁ କ'ଣ କରେ, ଖେଳନା ଦିଏ, ଧନଟା ତାଙ୍କ ପାଖରେ ଖେଳନା। ବାପା ଛୁଆକୁ ଖେଳନା ଦେବା ପାଇଁ କ'ଣ କଷ୍ଟ ଲାଗେ କି? ସୁଶୀଳା ଯୁକ୍ତି କରିବେ, କୁହ ଯେ ଅନନ୍ତ ଜୀବକୁ ପୋଷଣ କରୁଛନ୍ତି, ତୁମେ ଟିକେ ଧନ ମାଗିବା ପାଇଁ ଯିବ, ଗୋଟେ ଖେଳଣା ଭଳି ବସ୍ତୁ ତାଙ୍କ ହାତରେ। ନାତ୍ୟଭିଷ୍ଟାନ୍, ଭଗବାନ ଧନ ଦେବା ପାଇଁ ଭଲ ପାଆନ୍ତି ନା, ପୁଣି ବି ଧନ ଦେଇଦିଅନ୍ତି। ଆଉ ତୁମର ଧନ ଦରକାର, ମୁଁ ତୁମକୁ ପଠଉଛି, ତୁମକୁ ଦେବେ ନା? କ'ଣ ଯେତେବେଳେ ବାରମ୍ବାର ଏଇ କଥା କହିଲେ, ସୁଶୀଳାଙ୍କର ପ୍ରାର୍ଥନାରେ ସୁଦାମାଙ୍କର ଅନ୍ତର ଦଗ୍ଧୀଭୂତ ହେଇଗଲା, ବସିଭୂତ ହେଇଗଲେ। ସେ କାଲି ଚିନ୍ତା, କାଲି ଶୁଣିବେ, ଆହା ମୁଁ ଧନ ପାଇଁ ଯିବିନି, କିନ୍ତୁ ମୋତେ ଯେଉଁ ବାରମ୍ବାର ଦ୍ୱାରକାପୁରକୁ ପଠେଇବା ପାଇଁ କହୁଛନ୍ତି, ଅୟମ୍ ହି ପରମ ଲାଭ ଉତ୍ତମ ଶ୍ଳୋକ ଦର୍ଶନ, ମୋ ଜୀବନର ପରମ ଲାଭ କରିଦେଲେ ସ୍ୱାମୀ ସୁଶୀଳା। କ'ଣ କଲେ, ଆରେ ମୁଁ ଭକ୍ତ ହେଇକି ମୁଁ ଟିକେ ମୋ ସଖାକୁ ଦର୍ଶନ କରିବା ପାଇଁ ମୋର ଇଚ୍ଛା ହେଉନି, କିନ୍ତୁ ଯାହା ହଉ ଇଏ ଧନ ବାହାନାରେ ଚାଲିଯିବି, ଏଇଟା ମୋର ପରମ ଲାଭ ଜୀବନରେ ହେଇଯିବ, ଉତ୍ତମ ଶ୍ଳୋକକୁ ଦର୍ଶନ କରିକି ଆସିବି। ସେଥିପାଇଁ ଆସନ୍ତାକାଲି ଆପଣ ଶୁଣିବେ, ସୁଦାମା ବାହାରିବେ, ପତ୍ନୀ କହିବେ ଘରେ କ'ଣ ଉପାୟ ନା, ସେ ଟିକେ ଦିଅ। ପତ୍ନୀ କାଲି ଦେଖନ୍ତୁ ପିଲା ଛୁଆଙ୍କ ପାଇଁ, ପେଟ ପାଇଁ ଆମେ କେତେ ଚଣ୍ଡାଳ ବୋଲି ହାତ ପତଉଛି ସଂସାର ଆଗରେ, କିନ୍ତୁ କାଲି ସୁଦାମାଙ୍କର ପତ୍ନୀ ନିଜ ପାଇଁ କେବେ ମାଗିନାହାନ୍ତି। ସୁଦାମାଙ୍କର ପତ୍ନୀ କାଲି ବାହାରିଯିବେ ମାଗିବା ପାଇଁ, ସମସ୍ତେ ଆଶ୍ଚର୍ଯ୍ୟ, ବସ୍ତିରେ ବ୍ରାହ୍ମଣ ବସ୍ତିରେ ସମସ୍ତେ କଥାବାର୍ତ୍ତା ହେଉଥିବେ, ଆରେ ସୁଦାମାଙ୍କ ସୁଶୀଳା କ'ଣ କେଉଁ ବନ୍ଧୁବାନ୍ଧବ ଯିବେ ନା କ'ଣ, ଆଜି କ'ଣ ମାଗିବା ପାଇଁ ଆସିଛନ୍ତି? ସୁଶୀଳା ଆଜି ପଠାଉଛନ୍ତି, ମୋ କିଭଳି ଧନ ଆଣିଲେ ମୋ ସ୍ୱାମୀଙ୍କର ସେବା କରିବି, ଭକ୍ତ ସେବା କରିବି। ପତି ସେବା ସେ ଦେଖୁନଥିଲେ, ଭକ୍ତ ସେବା।